ಪಿತಾರ ಪ್ರೇಮಾನಂದೇ ಹರಿ
ಅನಂತ ಕೋಟಿ ವೈಷ್ಣವ ಭಕ್ತ ನಿಂತಿಕೆ ಯುತಿಷ್ಠರ ಜಾಗೃತ ಹರಿಬೇಲು
ನಮೋ ಓಂ ವಿಷ್ಣು ಪದಾಯ ಕೃಷ್ಣ ಪ್ರಸ್ಥಾಯ ಭೂತಾಲೆ ಶ್ರೀಮತೇ ಭಾರತಿ ವೇದಾಂತ ಸ್ವಾಮಿನಿತಿ ನಾಮಿನೇ ನಮೋ ವಿಷ್ಣು ಪದಾಯ ಕೃಷ್ಣ ಪ್ರಸ್ಥಾಯ ಭೂತಾಲೆ ಶ್ರೀಮತೇ ಭಾರತಿ ವೇದಾಂತ ಸ್ವಾಮಿನಿತಿ ನಾಮಿನೇ ನಿರ್ವಿಶೇಷ ಶೂನ್ಯ ಪಾಶ್ಚಾತ್ಯ ದೇಶ ತಾರಿನೆ
ಗುರುವೇ ಪೂರ್ಣಚಂದ್ರ ರಾಧಿಕಾ ಕೃಷ್ಣ
ಕೃಷ್ಣ ಭವತಾಯ ಸದ ಭವತಾಯ
ನಿತ್ಯಾನಂದ ನಮಸ್ತುಭ್ಯಂ ಪ್ರೇಮಾನಂದ ಪ್ರದಾಯಿನೆ
ಕಲೋ ಕಲ್ಮಷ ನಾಶಾಯ ಜಾನಹಂ ಬಾಪತಯೇ ನಮಃ ನಮೋ ಮಹಾಬಲನಾಯ ಕೃಷ್ಣ ಪ್ರೇಮ ಪ್ರದಾಯತೆ ಕೃಷ್ಣಾಯ ಕೃಷ್ಣ ಚೈತನ್ಯ ನಾಮಿ ಗೋರತಿ ನಮಃ
ಕೃಷ್ಣಾಯ ನಂದ
ಗೋಪಕುಮಾರಾಯ ಗೋವಿಂದ ವಿಲಾಸ ನಿವಾಸಾಯ ನಿತ್ಯಾಯ ಪರಮಾತ್ಮನೆ ಬಲಭದ್ರ ಸುಭದ್ರಾಭ್ಯಾಮ ಶ್ರೀ ಜಗನ್ನಾಥಾಯ ತೇ ನಮಃ
ಬೃಂದಾಯ ವಸಿದೇ ಪ್ರಿಯಾಯ ಸಮಚಿತ ವಿಷ್ಣು ಭಗವದೇ
ಸತ್ತೇ ನಮಃ ಜಯ ಶ್ರೀ ಕೃಷ್ಣ ಕೈತನ್ನ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈ ಜಗದಾಧರ ಶ್ರೀವಾಸಾದಿ ಗೌರು ಭಕ್ತವೃಂದ
ಹರೇ ಕೃಷ್ಣ 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 ಹರೇ ಹರೇ
ಹರೆ 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 ಕೃಷ್ಣ ಹರೆ ಕೃಷ್ಣ ಕೃಷ್ಣ ಹರೆ 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 ರಾಮ ಹರೆ ರಾಮ
ರಾಮ ರಾಮ ಹರೆ ಹರೆ
ಹರೆ ಕೃಷ್ಣ ಹರೆ ಕೃಷ್ಣ ಹರೆ ಹರೆ ಕೃಷ್ಣ ಹರೆ
ಕೃಷ್ಣ ಕೃಷ್ಣ ಹರೆ 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 ರಾಮ ಹರೆ ರಾಮ 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 ಹರೆ ಹರೆ
ಹರೆ ಕೃಷ್ಣ ಹರೆ ಕೃಷ್ಣ
ಕೃಷ್ಣ ಕೃಷ್ಣ ಹರೆ 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 ರಾಮ ಹರೆ ರಾಮ 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 ಹರೆ ಹರೆ
ಹರೆ ಕೃಷ್ಣ ಹರೆ ಕೃಷ್ಣ
ಹರೇ ರಾಮ 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 ಹರೇ हरे कृष्ण हरे कृष्ण
कृष्ण कृष्ण हरे हरे
हरे राम हरे राम 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 हरे हरे
हरे कृष्ण हरे कृष्ण 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 हरे हरे
हरे राम हरे राम 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 हरे हरे
हरे कृष्ण हरे कृष्ण 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 हरे हरे
हरे राम हरे
हरि
बोल हरि बोल हरि बोल हरि बोल हरि बोल
हरे कृष्णा तो समस्त को आमंत्रण जनाऊ द्वितीय अधिवेशन को समय अतिक्रांत है तो पांच मिनिट सात मिनिट पास्ट है तेना समस्ते समयानुवर्तित हवा दरकार अच्छी कम से कम हाफ डे कृपा करी समस्त पद जुगल विनीत निवेदन आपण माने आसी जाते जय राधा माधव जय जय कुंज विहारी जय राधा माधव
Jai Radha Madhava, Jai Kunja Vihari, Jai Radha Madhava.
ಬಿಂದು ಜಯ ರಾಧಾಮಾಧವ ಹರೆ ಕೃಷ್ಣ 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 ಹರೆ 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 ರಾಮ ಹರೆ ರಾಮ 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 ಹರೆ ಹರೆ
ଠାକୁର ଘରେ କୁହେ ନା ଆମେ କଣ ଖାଏନି
ହରେ 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 ରାମ ହରେ ରାମ 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 ହରେ ହରେ ପୂଜ୍ୟପାଦ ନାମାଚାରୀ ପ୍ରଭୁ ସେ ଟପିକ ଓ ଟପିକ ନିଜେ କହିବ ତେଣୁ ସମସ୍ତେ ବସନ୍ତୁ। ହରେ କୃଷ୍ଣ
ଏଇ ନା ଏଇ ନା ଏଇ ନା ବୁଝିପାରିଲ ତେଣୁ ପ୍ରାକ୍ଟିକାଲି କେହି ଆଇନଷ୍ଟାଇନ୍ କି ଚିହ୍ନି ନଥିଲେ ଆଉ ବର୍ତ୍ତମାନ ଯୋଉ ଜାଗାଟା ରହୁଛି ସେଟା କଣ ନୂଆ ଜାଗା ତ କିଛି ଅସୁବିଧା ନାହିଁ। ତ ଡ୍ରାଇଭର କହିଲେ ଆପଣ ବସନ୍ତୁ ଚୁପଚାପ ଗାଡ଼ିରେ, ମୁଁ ଯାଉଛି ତିରୁପତି ରିଲେଟେଡ଼ ବୁଝି ଦେଇଛି। ଆଇନଷ୍ଟାଇନ୍ ଚକିତ ହେଲା, ତୁ ବୁଝେଇବୁ ଆଇନଷ୍ଟାଇନ୍ ମାନେ ତିରୁପତି ରିଲେଟେଡ଼ କହ, ହଁ ଅସୁବିଧା କ'ଣ ଅଛି, କେମିତି ବୁଝିବୁ, ତୁ ଜାଣିଲୁ କେମିତି, ପ୍ରତି କ୍ଲାସ୍ରେ ଆପଣଙ୍କ କ୍ଲାସ୍ରେ ବସିକି ଶୁଣୁଛି ଆଉ ମୁଁ ଜାଣିନି ନା, କେତେଥର ଶୁଣିଲା, ଶହ ହଜାର ହଜାର ଥର ମୁଁ ଶୁଣିସାରିଲିଣି ଅଲରେଡ଼ି, ମୋର ମନେ ରହିଯାଇଛି ସେସବୁ। ତ ସେତେବେଳେ ସବୁ ତାହେଲେ ତୁ କ'ଣ ଜାଣିଛୁ ଟିକେ ମୋତେ କହନି, ଆଉ ମୁଁ ଶୁଣେ ତୁ କହିପାରିଲା ବେଳେ ଯୋଗ୍ୟ କି ଯୋଗ୍ୟ ନୁହେଁ। ତ ସେତେବେଳେ ସିଏ ତିରୁପତି ରିଲେଟେଡ଼ ବୁଝୁଛି। ତ ଆଇନଷ୍ଟାଇନ୍ ଯାହା କହନ୍ତି ସେ ଆଜି ବି ପୁରା ମାରିଦେଇଛି। ତ ଆଇନଷ୍ଟାଇନ୍ ଆଇନଷ୍ଟାଇନ୍ ବହୁତ ଖୁସି ହେଲେ, ହଁ ନା ତୁ ସମାଳି ପାରିବୁ। ତ ସେତେବେଳେ ଫଙ୍କସନ୍ ଟାଇମ୍ ହେଇଯାଇଛି, ଟାଇମ୍ ହେଇଗଲା ପରେ କ'ଣ ହେଇଛି, ତ ଆଇନଷ୍ଟାଇନ୍ ପଛ ସିଟ୍ରେ ବସିଛନ୍ତି, ତା ଡ୍ରାଇଭର ଛାଡ଼ିଛନ୍ତି, ତୁ ଯାକ ମୁଁ ମାନେ ଚେକ୍ କରିନେଲି ଯେ ତୁ ଆରାମସେ ଏଇ ତିରୁପତି ରିଲେଟେଡ଼ ବି ବୁଝିପାରୁ। ତ ସେଇଠୁ ସେ କ'ଣ କରିଛି, କ'ଣ କରିଛି, ଯାଇଛି ତିରୁପତି ରିଲେଟେଡ଼ ପୁରା ଅଧଘଣ୍ଟା ଘଣ୍ଟାରେ ପୁରା ଭଲ ଭାବରେ କ୍ଲାସ୍ ନେଇଛି, ସମସ୍ତେ ପୁରା କ୍ଲିଅର୍ରେ ବୁଝେଇ ଦେଇଛି। ତ କ୍ଲାସ୍ ଶେଷରେ କ'ଣ ରୁହେ, କ୍ୱେଶ୍ଚିନ୍ ଆନ୍ସର୍ ରୁହେ। ଡ୍ରାଇଭର ସିନା ଥିଓରି ଜାଣିଛି, କିନ୍ତୁ ତା ରିଲେଟେଡ଼ କ୍ୱେଶ୍ଚିନ୍ ଆନ୍ସର୍କୁ ସେ କେମିତି ଜାଣିବ, ସେଠି ସବୁ ସାଇଣ୍ଟିଷ୍ଟ ମାନେ ବସୁଛନ୍ତି, ବଡ଼ ବଡ଼ ସାଇଣ୍ଟିଷ୍ଟ ମାନେ, ସେତେବେଳେ ତ ଗୋଟେ ସାଇଣ୍ଟିଷ୍ଟ ତାଙ୍କୁ ଗୋଟେ ବଡ଼ କ୍ୱେଶ୍ଚିନ୍ ପଚାରୁଛନ୍ତି, ଆଇନଷ୍ଟାଇନ୍ ସେଠୁ କେଉଁଠି ବସୁଛନ୍ତି, ଅଡିଏନ୍ସ ଭିତରେ ପଛ ଲାଇନ୍ ବସୁଛନ୍ତି, ସେ ଯେତେବେଳେ ପଚାରୁଛନ୍ତି ସେ ସେଇଠୁ ଭଗବାନ କ'ଣ କହନ୍ତି, ଦାଦା ଆମେ ବୁଦ୍ଧି ଯୋଗ ନା ଭଗବାନ ତାଙ୍କୁ ବୁଦ୍ଧି ଦେଇଛନ୍ତି, ସେତେବେଳେ କହିଛି ଏଇ ମାମୁଲି କଥା ମୋ ଡ୍ରାଇଭର କହିଦେବ, ଡ୍ରାଇଭର ପଚାରୁ, ଏ ଡ୍ରାଇଭର ଡ୍ରାଇଭର ମାଗି ଦିଅ, ଆଇନଷ୍ଟାଇନ୍ ପଛରେ ବସୁଛନ୍ତି, ସେତେବେଳେ କ'ଣ ହେଉଛି, କ'ଣ ମାଇକ୍ରୋଫୋନ୍ ଦେଇଛନ୍ତି ଆଇନଷ୍ଟାଇନ୍ ପ୍ରକୃତରେ, ଯେ ଆଇନଷ୍ଟାଇନ୍ ଆଇନଷ୍ଟାଇନ୍ ଆରାମସେ ବୁଝେଇ ଦେଇଛନ୍ତି, କିଛି ଅସୁବିଧା ନାହିଁ ସେଇଠି ସେଇଠୁ। ତ କ'ଣ ଆରାମସେ ସେ ମାନେ ପ୍ରୋଗ୍ରାମଟା ସକ୍ସେସଫୁଲ୍ ହେଇଛି ପଳାଇଛନ୍ତି। ତ କହିବାର ମତଲବ ଯେ ମୋର ବୁଝିଲ ସେମିତି ଡ୍ରାଇଭର ଭଳିଆ, ମୁଁ ଯା ଶୁଣିଛି ହିଁ ସେଇଆ କହିବି ନା, ମାନେ ଯେମିତି କ'ଣ ଏଇ ଜାଗାରେ ବସିବା ପାଇଁ ଯେଉଁମାନେ ସ୍ପିକର୍ ବା ଭାଗବତ କଥା କହିବା ପାଇଁ ଏଇ ସିଟ୍ରେ ବସିବା ପାଇଁ ଦୁଇ ପ୍ରକାର ଥାନ୍ତି, ଜଣେ ହେଉଛନ୍ତି ଏକ୍ସପିରିଏନ୍ସ ପର୍ସନ୍, ଯେଉଁମାନେ ନିଜ ଅଭିଜ୍ଞତାରୁ କେତେ ବର୍ଷ ଭଜନ ସାଧନ କରିଛନ୍ତି ଆଶ୍ରମବାସ କଲେ, ତା ଦେହରୁ କହିବେ, ଆଉ ଜଣେ ଅଛନ୍ତି ଆଉ ଜଣେ ପ୍ରକାର ବକ୍ତା ଅଛନ୍ତି କିଏ କିଏ ଯେ ଖାଲି ଶୁଣିଛନ୍ତି ଯେ ସିନିୟର ମୁଖର ଅଥରିଟି ମୁଖର ଗୁରୁ ମୁଖର ପ୍ରବାଦ ମୁଖର ଯାହା ଶୁଣିଛନ୍ତି ସେମିତି। ତ ସିମ୍ପଲି ମୋ ପୋଜିସନ୍ ହେଉଛି ଯେ ସିମ୍ପଲି ମୁଁ ଯାହା ଶୁଣିଛି ସେଇଆ କହିବାକୁ ହିଁ ଚେଷ୍ଟା କରିବି, ଆଉ କିଛି ଏକ୍ସଟ୍ରା ନୁହେଁ, ମୋତେ କ୍ୱେଶ୍ଚିନ୍ ଆନ୍ସର୍ ପଚାରିଲା ବେଳେ କିଛି ଆସିବ ପଛରେ ପ୍ରଭୁ ଆନ୍ସର୍ ଦେବ। ଆଉ ଏଇଟା ଯେଉଁଟା ବି କହିବି ପ୍ରଥମ କଥା, ଏଇଟା ମୁଁ କାହାକୁ ଇଣ୍ଡିକେସନ୍ କରିକି କୁହାହେଉନି, ଏଇଟା ଜଷ୍ଟ ଆମେ ଯେହେତୁ ସମସ୍ତେ ବ୍ରହ୍ମଚାରୀମାନେ ବସିଛେ ତ ସମସ୍ତଙ୍କ ରିଲେଟେଡ଼୍ ଏଇଟା ଅଛି, ଏଇଟା ମୋ ପାଇଁ ମଧ୍ୟ ଆପ୍ଲିକେବୁଲ୍, ପ୍ରଥମେ ଏଇଟା ମୋ ପାଇଁ ଆପ୍ଲିକେବୁଲ୍। ଆଉ ଏଇଟା କ'ଣ ପାଇଁ ମୁଁ ଏଠି କୁହା, ମୋତେ ଯେହେତୁ ଏଠି କହିବା ପାଇଁ ଏଠି କୁହାହେଇଛି ଯେ ଏଠି ମୋତେ ଏ ସେବା ଦେବା ପାଇଁ ପ୍ରଭୁ ଚାହିଁଛନ୍ତି, ପ୍ରଭୁ କହିଛନ୍ତି, ଆଦେଶ ଦେଇଛନ୍ତି କହିବା ପାଇଁ, ତେଣୁ ମୁଁ ଏଠାରେ କହୁଛି। ତ ସର୍ବପ୍ରଥମେ ଏଇଟା ମୋ ପ୍ରତି ହିଁ ଲାଗୁ, ଯେମିତି ପ୍ରଭୁପାଦ ଗୋଟେ ଏକ୍ସାମ୍ପଲ୍ ଦିଅନ୍ତି ନା, ତମେ କୃଷ୍ଣ ଭଗବାନ, ଆମ କେତେ ଜଣଙ୍କର ବିଶ୍ୱାସ ଅଛି 100% କନଫର୍ମ ଯେ କୃଷ୍ଣ ଭଗବାନ ବୋଲି, ହୃଦୟଙ୍ଗମ କେତେ ଜଣ କରିଛନ୍ତି କୃଷ୍ଣ ଭଗବାନ ବୋଲି, କେତେ ଜଣ କରିଛନ୍ତି 100% କୃଷ୍ଣ ଭଗବାନ ବୋଲି ହୃଦୟଙ୍ଗ ବା ଜଗନ୍ନାଥ ଭଗବାନ, ଜଗନ୍ନାଥ ଭଗବାନ ବୋଲି କେତେ ଜଣ 100% ହୃଦୟଙ୍ଗମ କରିଛନ୍ତି, ଆମ ଭିତରେ ବି ବହୁତ ଜଣ ଅଛନ୍ତି କରିନାହାନ୍ତି। ତ ପ୍ରଭୁପାଦ ତାର ଗୋଟେ ସିମ୍ପଲ୍ ସଲ୍ୟୁସନ୍ ଦିଅନ୍ତି, କ'ଣ ଆପଣ ବାର 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 ସମସ୍ତଙ୍କୁ ସେ କଥା, କୃଷ୍ଣ ଭଗବାନ କୃଷ୍ଣ ଭଗବାନ, ଯାହାକୁ ଦେଖିଛ କହୁ କୃଷ୍ଣ ଭଗବାନ କୃଷ୍ଣ ଭଗବାନ କୃଷ୍ଣ ଭଗବାନ, ଏମିତି ଦିନେ ଜୀବନର ସମୟ ଆସିବ କ'ଣ, ତମେ ନିଜେ ଅନ୍ତରରୁ ବି ପ୍ରେରଣା ମିଳିବ, ହଁ ହୃଦୟଙ୍ଗମ କରିପାରିବ ଯେ କୃଷ୍ଣ ହିଁ ଭଗବାନ, ମନ ବୁଝିନେବ ସେତେବେଳେ ହୃଦୟରୁ ଏଇଟା ହେଇଯିବ, ସେମିତି ବାର ବାର ଆମେ ସେଇ ଗୁଡ଼ାକୁ କହିବା ଦରକାର। ତ ଇଏ ପୂର୍ବରୁ ଆମେ ବି ଜଷ୍ଟ ପ୍ରଭୁ ବି କହିବା ପାଇଁ ବୋଲି ପୂର୍ବରୁ ଗୋଟେ ସଙ୍ଗ ଡିସ୍କସନ୍ କରିବାର ଥିଲା, ଯେଉଁଟା ହେଉଥିଲା ସଙ୍ଗର ନାମ ଥିଲା ଗୌରାଙ୍ଗ ବୋଲି ହେବେ ଫୁଲକ ଶରୀର, ତ ସେ ରିଲେଟେଡ଼ ଆମେ କିଛିଟା ଡିସ୍କସନ୍ କରୁଥିଲେ, ଡିସ୍କସନ୍ କରିବାକୁ ଚେଷ୍ଟା କରିବା। ତ ସମସ୍ତେ ଜାଣିଛନ୍ତି ନରୋତ୍ତମ ଦାସ ଠାକୁରଙ୍କ ପ୍ରାର୍ଥନା କ'ଣ ଥିଲା, ପଦ ଫାର୍ଷ୍ଟ ଗୌରାଙ୍ଗ ବୋଲିତେ ହେବେ ଫୁଲକ ଶରୀର ହରି ହରି ବୋଲିତେ ନୟନ ବବେ ନୀର, ମାନେ ଏଇ ଯେଉଁ ପ୍ରେୟାରଟା କ'ଣ ହେଉଛି ଗୋଟେ ପ୍ରକାର, ଏଇଟା ଗୋଟେ ପ୍ରାର୍ଥନା ନା ନରୋତ୍ତମ ଦାସ, ତ ଏଇ ପ୍ରାର୍ଥନା କ'ଣ କହୁଛି, ଲାଲସା ମୋ ଏଇ ପ୍ରାର୍ଥନା, ଲାଲସା କ'ଣ ଗୋଟେ ଭକ୍ତର ଇଚ୍ଛା ବା ଡିଜାୟାର, ସେ ଏୟା ମାନେ ଏଇ ପ୍ରାର୍ଥନା ମାଧ୍ୟମରେ ସେ ହାର୍ଟଟାକୁ ରିଭିଲ୍ କରୁଛନ୍ତି ଯେ ମୋର ଏଇଆ ଏଇଆ ଦରକାର, ଗୌରାଙ୍ଗ ବୋଲିତେ ହେବେ, କେବେ ମୁଁ ଗୌରାଙ୍ଗ ହେଲେ ମୋ ଶରୀରଟା ପୁଲକ ହେଇଯିବ, ହରି ହରି ବୋଲିଲେ ମୋ ନୟନରୁ ନୀର ବା ଜଳ ଆସିବ। ଆମେ ମେନ୍ ଟପିକ୍ ଯିବା। ଆମେ ମେନ୍ ଟପିକ୍ କ'ଣ ଥିଲା? ବ୍ରହ୍ମଚାରୀ ଆଶ୍ରମରେ ଆମେ ଆମର ଏମ୍କୁ ଯେମିତି କେବେ ବି ନ ଭୁଲିଯିବା। ତ ବ୍ରହ୍ମଚାରୀ ଆଶ୍ରମରେ ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ ଅଛି। ତା ଭିତରେ କିଛି ପ୍ରୋବ୍ଲେମ୍ ଅଛି କ'ଣ 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 ଅଛି ପ୍ରୋବ୍ଲେମ୍? କନକ କାମିନୀ ପ୍ରତିଷ୍ଠା। ତା ଆଉ ଗୋଟେ ବି ବଡ ଇମ୍ପୋର୍ଟାଣ୍ଟ ପଏଣ୍ଟ ଅଛି ଯୋଉଟା କି ଆମେ ଆଜିର ପଏଣ୍ଟ ଡିସ୍କସନ କ'ଣ ଫର୍ଗେଟଫୁଲନେସ୍ ବା ଆମେ ଯାହା ଭୁଲି ଯାଉଛେ ଆମର ଏମ୍ଟା ଲକ୍ଷ୍ୟ କ'ଣ ଆମେ କ'ଣ ପାଇଁ ଏଠିକି ଆସିଛେ କ'ଣ କରୁଛେ କ'ଣ କରିବା ଦରକାର ପ୍ରତି ମୋମେଣ୍ଟ ଆମେ ରିମାଇଣ୍ଡ ହେଉଛି କି ନା ହେଉନାହିଁ ନା କେତେ ଦୂର ଆମେ ସେଇ ପାଥରେ ଆଗ୍ରେସ କଲେଣି ନା ପଛେଇ ଯାଇଛେ ନା କ'ଣ ଆମର ସିଚୁଏସନ୍ କ'ଣ? ଆମେ ଯଦି ପ୍ରତି ମୋମେଣ୍ଟ ଏଇଟା ରିଏଲାଇଜ୍ ନ କରିବା ଆମେ ଘର ଛାଡ଼ିକି ଆସିଲେ ନା ନାଇଁ ସମସ୍ତେ ଘର ଛାଡ଼ିକି ଆସିଛନ୍ତି ପ୍ରାୟ ବ୍ରହ୍ମଚାରୀ ପ୍ରଭୁ କହିଲେ ଜଣେ ଦୁଇ ଜଣ ଛାଡ଼ିଦେଇକି ଆମେ ମ୍ୟାକ୍ସିମମ୍ 100% ସବୁ ବ୍ରହ୍ମଚାରୀ ଅଛନ୍ତି। ତ ସମସ୍ତେ ଘର ଛାଡ଼ିକି ଆସିଛନ୍ତି ଘର ଛାଡ଼ିକି ଏତେ ସୁଖ ସୁବିଧା ଚାକିରି ବାକିରି ଧନ ସବୁ କିଛି ଛାଡ଼ିକି ଆମେ ଆସିଛନ୍ତି ମନ୍ଦିର କ'ଣ ପାଇଁ? ତାର କିଛି ଫାଇଦା ହେଉଛି କି ହେଉନି? କେତେ ଦୂର ଆମେ ଆଗେଇ ଗଲେ କ'ଣ ହେଲେ ତାର କିଛି ଆମେ ଖୋଜ ଖବର ହେଇଛନ୍ତି। ଏଇଟା ବାର ବାର ଆମକୁ ରିପିଟେଡ୍ ରିମାଇଣ୍ଡ କରିବା ପାଇଁ ପଡ଼ିବ ଆମର ପୋଜିସନ୍ ବର୍ତ୍ତମାନ କ'ଣ ଅଛି କ'ଣ ପାଇଁ ଆସିଛେ କ'ଣ ହେଲା କ'ଣ ନାହିଁ ନା ନାଇଁ। ଯଦି ଏଇଟା ଆମେ ଭୁଲିଯିବା ତାହେଲେ ପ୍ରୋବ୍ଲେମ୍ କ'ଣ ହେବ? ଆମର ଏମ୍ଟା ଯଦି ଆମେ ସବୁବେଳେ ଭୁଲିଯିବା ରିମାଇଣ୍ଡ ନ କରିବା ବାର ବାର ତା ଭିତରେ ତାହେଲେ ଆମର କ'ଣ ହେବ ସରିଯିବା ତା ମାନେ କ'ଣ ହୁଏ? ଆମ ଭିତରେ ଯେଉଁ ଷଡ଼ ରିପୁ ଅଛନ୍ତି କାମ କ୍ରୋଧ ଲୋଭ ମୋହ ମଦ ମାଶ୍ରୟ ଇଏ ଧୀରେ ଧୀରେ ବୃଦ୍ଧି ପାଇବ। ଯେମିତି ଗୋଟେ ଏକ୍ସାମ୍ପଲ୍ ଦିଆଯାଏ ଆମେ ସମସ୍ତେ ବ୍ରହ୍ମଚାରୀ ଆଶ୍ରମ ଯିବା ପୂର୍ବରୁ ଯେତେବେଳେ ଘରେ ଥିଲେ ଘରେ ଡ୍ରେସ୍ରେ ଦେଉଥିଲେ ସେତେବେଳେ ଜଣେ ସେଫ୍ରନ୍ କଲର୍ ବ୍ରହ୍ମଚାରୀଙ୍କୁ ଦେଖିଲା ବେଳକୁ ବ୍ରହ୍ମଚାରୀ ଦେଖିଲା ବେଳକୁ କେତେ ରେସ୍ପେକ୍ଟ ଥିଲା ବହୁତ ରେସ୍ପେକ୍ଟ ଥିଲା ପ୍ରଭୁ ଆଜି ଆସୁଛନ୍ତି। ଗୋଟିଏ ଗୋଟିଏ ମୋମେଣ୍ଟର ସଙ୍ଗରେ ଆମେ କେତେ ଆନନ୍ଦ ପାଉଥିଲେ କେତେ ତାକୁ ମୂଲ୍ୟବାନ ହେଉଥିଲେ ହଁ ଭଗବାନ ଆଜି ଆମ ଉପରେ କୃପା କରିଛନ୍ତି। କିନ୍ତୁ ସେମ୍ ଆମେ ଯେତେବେଳେ ପଳେଇ ଆସୁଛନ୍ତି ବର୍ତ୍ତମାନ ବ୍ରହ୍ମଚାରୀ ଆଶ୍ରମ କାହାମାନଙ୍କ ସହିତ ରହୁଛନ୍ତି ସେ ନାଲି କପଡ଼ା ବୋଲିବା ସହିତ ରହୁଛନ୍ତି କିନ୍ତୁ ତାର ମହତ୍ଵଟା ଆଉ ନାହିଁ ଆଜି କାହିଁକି? କେବଳ ଗୋଟେ ରିଜିନ୍ କ'ଣ ସେଇ ଭୁଲି ଯାଇଛେ ଆମେ ପ୍ରକୃତ କ'ଣ ପାଇଁ ଆସିଛେ ଏଇ ଜାଗାରେ। ଯଦି ରିମାଇଣ୍ଡ ଥାନ୍ତା ଆମର ଏଇ ପ୍ରୋବ୍ଲେମ୍ଟା ହୁଅନ୍ତା କି କେବେ ବି ହୁଅନ୍ତାନି ଯେ ନାଲି କପଡ଼ା ହଉ ଧଳ କପଡ଼ା ହଉ ହଳଦିଆ କପଡ଼ା ହଉ ଯେକୌଣସି କପଡ଼ା ହଉ ମନ୍ଦିର ଯେତେ ରହୁଛନ୍ତି ବା ମାଳି ଫିଲ କରୁଛନ୍ତି ସେମାନେ ଯେ ବୈଷ୍ଣବ ସେମାନଙ୍କ ପ୍ରତି ଆମର ଦୀକ୍ଷା ନେବା ପୂର୍ବରୁ ବ୍ରହ୍ମଚାରୀ ଆଶ୍ରମ ଜଏନ୍ କରିବା ପୂର୍ବରୁ ଯେଉଁ ଭାବଟା ଥିଲା ସେ ଭାବଟା ରହୁନି ତାମାନଙ୍କୁ ଆମେ ଭୁଲି ଯାଉଛେ ଆମେ କ'ଣ ପାଇଁ ଆସିଛେ ନା ନାଇଁ। ବାର ବାର ଏଗୁଡ଼ାକ ଆମ ରିମାଇଣ୍ଡ ଏଇ ସନ୍ଦର୍ଭ ଆମେ ଯଦି ରିମାଇଣ୍ଡ ନ କରିବା ପ୍ରୋବ୍ଲେମ୍ ହେବ ଆମ ଭିତରେ କାମ ବାର ବାର ଚିଲେଇ ଦେଉଛେ ଇଏ କରୁଛେ କ'ଣ ପାଇଁ ହେଉଛି? ପ୍ରାକ୍ଟିକାଲ ଫିଲ୍ କରୁଛେ ନା କାମ କରୁଛ ଲୋଭ ଧୀରେ ଧୀରେ ବଢ଼ି ଚାଲିଛି କ'ଣ ପାଇଁ? କେବଳ ଆମେ ମୂଳ ଲକ୍ଷ୍ୟ ଯାହା କ'ଣ ପାଇଁ ଆସିଛେ ସେଟା ବୋଲି ଯାଇଛି କିଏ କ'ଣ ପାଇଁ ଆସିଛି ସେଟା ସମସ୍ତେ ନିଜେ ହିଁ ଜାଣିଥିଲେ ଯେମିତି ଟ୍ରେନିଂ ଦେଲାବେଳେ କୁହନ୍ତି ଲାଷ୍ଟ ମୋମେଣ୍ଟ ପର୍ଯ୍ୟନ୍ତ ପ୍ରଭୁ କୁହନ୍ତି ଆଜି ବି ଆଜି ପର୍ଯ୍ୟନ୍ତ ବି 6 ମାସ କୋର୍ସ ଭିତରେ ଶେଷ ଦିନ ବି କହୁଛନ୍ତି ଆଜି ତମ ପାଇଁ ବି ଡୋର୍ ଖୋଲା ଅଛି କିଏ ଆସିଛ କି ଅଲଗା କିଛି ରିଜିନ୍ ପାଇଁ ଆଜି ବି ଡୋର୍ ଖୋଲା ଅଛି କନଫର୍ମ ହେଇ କୁହ ତମେ କ'ଣ ପାଇଁ ଆସିଛ ଡୋର୍ ଏବେ ବି ଖୋଲା ଅଛି ଯାଇପାରେ ରିଜିନ୍ ପାଇଁ ଆସିଛ ସେମିତି ଆମେ ବି ଯଦି କ'ଣ ପାଇଁ ରିଜିନ୍ ଆସିଛି ସମସ୍ତେ ନିଜେ ନିଜେ ହିଁ ଉପଲବ୍ଧି କରିଥିବା କାହାକୁ କିଛି କହିବା ଦରକାର ନାହିଁ ତେଣୁ ଆମେ ନିଜେ ରିଏଲାଇଜ୍ କରିବା ଦରକାର କ'ଣ ଆମର ଲକ୍ଷ୍ୟ ହେବା ଦରକାର ସେଇଟା ବି ଜାଣିବା ଦରକାର ଧୀରେ ଧୀରେ ସେଇ ପାଥରେ ପ୍ରୋଗ୍ରେସ୍ ହେଉଛି ନା ନାହିଁ ଚେକ୍ ଅପ୍ କରିବା ଧୀରେ ଧୀରେ ଆମେ କ'ଣ ଏଗୁଡ଼ା କ'ଣ ବାର ବାର ଚେକ୍ ପଏଣ୍ଟ ଦରକାର ବ୍ରେକ୍ ବ୍ରେକ୍ ମାରିକି ଆମ ପୋଜିସନ୍ ଚେକ୍ କରିବା ଦରକାର ନହେଲେ ପ୍ରୋବ୍ଲେମ୍ ହେଇଯିବ ନା ନାଇଁ। ଯେମିତି କ'ଣ କହୁଛେ ନେଟର ଅଫ୍ ଡିଭୋସନ୍ ଭକ୍ତି ରସାମୁଦ୍ରରେ ଭକ୍ତି ରସାମୁଦ୍ର ସେତୁରେ ଶ୍ରୀମାନ ମହାପ୍ରଭୁ ରୂପ ଗୋସ୍ୱାମୀଙ୍କୁ କ'ଣ କହୁଛନ୍ତି ପ୍ରୟାଗରେ ସନାତନ ଗୋସ୍ୱାମୀ ଓ ରୂପ ଗୋସ୍ୱାମୀ କହୁଛନ୍ତି ନେକ୍ଟର ଅଫ୍ ଡିଭୋସନ୍ଟା ଆଙ୍କୁ କହିଛନ୍ତି ଲେଖିଛନ୍ତି ରୂପ ଗୋସ୍ୱାମୀ ଲେଖିଛନ୍ତି ସନାତନ କ'ଣ କହିଛନ୍ତି ବ୍ରହ୍ମାଣ୍ଡ ଭ୍ରମିତ କ'ଣ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ତ ଏଠି ଭକ୍ତି କାହା ସହିତ ତୁଳନା କରାଯାଇଛି ଲତା ସହିତ ବା କ୍ରିପର ମାନେ ବହୁତ କୋମଳ ତାକୁ ସବୁବେଳେ ଗୋଟେ ସାହାରା ଦରକାର ହବ। ମହାରାଜ ଏଟା ବହୁତ ଡିଟେଲ ଡିସ୍କସନ କରିଛନ୍ତି ଆମେ ତ ଆମ ଆମେ ଭକ୍ତିଲତା ବୀଜ କୋଉଠି ବୁଣା ହବ ଜମିଟା କ'ଣ ଜମିଟା କ'ଣ ଆମ ହୃଦୟ ହୃଦୟରେ ବୁଣା ହବ ନା ନାହିଁ ତ ସେ ହୃଦୟଟା ଭକ୍ତି ପାଇବା ପୂର୍ବରୁ କ'ଣ ଅଛି ବଞ୍ଜର ଜମି ଗୋଟେ ଥାନ୍ତି ନା ବଞ୍ଜର ଜମି ମାନେ କ'ଣ ପୁରା ଏତେ ହାର୍ଡ ଯେ ସେଥିରେ କିଛି ଉପଜାଉ ଜିନିଷ ହେଇପାରିବନି ଉପଯୋଗୀ ଚାଷ ଉପଯୋଗୀ ହେଇପାରିବନା ତ କିଛି ଭକ୍ତିଲତା ବୀଜ ମାନେ ଦେହ ହେବା ପୂର୍ବରୁ କ'ଣ ହୁଏ ସେଟା ପୁରା ବଞ୍ଜର ଥାଏ ତ କିଏ ବୀଜ ରୋପଣ କରନ୍ତି ଗୁରୁଦେବ ହିଁ ବୀଜ ରୋପଣ କରନ୍ତି ନା ନାଇଁ ସେ ବଞ୍ଜର ଜମିରେ ତ ସେ ବଞ୍ଜର ଜମି କି ଚାଷ ଉପଯୋଗୀ କରିବା ପାଇଁ କଣ କରିବା ପାଇଁ ପଡିବ ତାପର ଷ୍ଟେପରେ କଣ କହୁଛି ଶ୍ରବଣ କୀର୍ତ୍ତନ ଜଳେ କରଇ ସିଞ୍ଚନ ଧୀରେ ଧୀରେ ଜଳ ରୂପୀ ଇଏ ରୂପୀ କଣ ତାପରେ ତ ବହୁତ ବହୁତ ପ୍ରସେଡ ଅଛି ମାନେ ଅପରାଧ ହାତିମାତା ବାଡ଼ କଣ ଛେଳି ଖାଇଯିବ ସିଏ ତ ପର କଥା କିନ୍ତୁ ଚାଷ ଉପଯୋଗୀ କରିବା ପାଇଁ କୋମଳ କରିବା ପାଇଁ କଣ କରିବା ପାଇଁ ପଡିବ ପ୍ରତିଦିନ କଣ ଶ୍ରବଣ କୀର୍ତ୍ତନ ଜଳରେ ତାକୁ ସିଞ୍ଚନ କରିବା ପାଇଁ ପଡିବ ଫଳରେ କଣ ହବ ସେ ଭକ୍ତି ଲତାର ଯୋଉ ବୀଜଟା ପଡିବ ସେ ଜାଗାରେ ସେ ଧୀରେ ଧୀରେ ଚାଷ ଉପଯୋଗୀ ହେଇପାରିବ ତା ହିଁ ଲତାଟା ବଢିବାର ଚାନ୍ସେସ ପାଇବ ନହେଲେ ଗୁରୁଦେବ ବି ବୀଜ ଦେଇଦେବେ ଆମେ ଯଦି ଶ୍ରବଣ କୀର୍ତ୍ତନ ନ କରିପାରିବା ତାହେଲେ କଣ ହବ ସେଇ ବଞ୍ଜରକୁ ବଞ୍ଜର ହେଇଯିବ ଆମେ ସମସ୍ତେ ଫିଲ୍ କରିଥିବେ ଯୋଉଦିନ ଯଦି ସକାଳ ହଉ ଯେତେବେଳେ ଦିନ ଜାଗାରେ ଯଦି ଗୋଟେ ସୁନ୍ଦର କ୍ଲାସ୍ ଶୁଣିଥିବେ ଯେକୌଣସି ମହାରାଜଙ୍କର ହଉ ଯେକୌଣସି ପ୍ରଭୁଙ୍କର ହଉ ପ୍ରଭୁପାଦଙ୍କର ହଉ ନିଜ ଗୁରୁ ମହାରାଜଙ୍କର ଯଦି ସୁନ୍ଦର କ୍ଲାସ୍ଟା ଶୁଣିଥିବେ ସେଦିନ ହଠାତ୍ ଦିନ ଆପଣ ରାଗିପାରିବେନି କାହାପରେ ଫିଲ୍ କରୁଛନ୍ତି ଏଟା କେବେ ହଠାତ୍ ଦିନ ବି ଆପଣ ଜଣେ ଗୋଟେ ଏମିତି କ୍ରିଟିକାଲ୍ ସିଚୁଏସନ୍ ଆସିବ ଆପଣ କେବେ ବି ରାଗିବେ କି ହଠାତ୍ ରିମାଇଣ୍ଡ ହେଇଯିବ ମୁଁ ଆଜି କ୍ଲାସ୍ରେ ତ ଇଏ ଶୁଣିଥିଲି କିନ୍ତୁ ଯଦି ଆପଣ କଣ୍ଟିନ୍ୟୁଅସ୍ଲି କିଛି ଦିନ ହବ କ୍ଲାସ୍ ଶୁଣିନଥିବେ କିଛି ପଢ଼ିନଥିବେ ଶୁଣିନଥିବେ ସାଙ୍ଗେ ସାଙ୍ଗେ କ୍ରୋଧ ହେଇଯିବ ଫିଲ୍ କରୁଛନ୍ତି ଏଟା କେବେ ନିଜ ଜୀବନରେ ମୁଁ ତ ବହୁତ ଅଙ୍ଗେଲି ହେଇଛି ଏସବୁ କଥାଟା ଆମ ହୃଦୟଟା ବଞ୍ଜର ସେ କେତେବେଳେ ହେଇଯାଏ କଠିନ କେତେବେଳେ ହେଇଯାଏ କେତେବେଳେ ହେଇଯାଏ ଶ୍ରବଣ କୀର୍ତ୍ତନ ତେଣୁ ସାଧାରଣଟା ବହୁତ ଇମ୍ପୋର୍ଟାଣ୍ଟ ପ୍ରତିଦିନ ଶ୍ରବଣ କୀର୍ତ୍ତନ ଜଳରେ ତାକୁ ସିଞ୍ଚା ପାଇଁ ଯେମିତି କ'ଣ କି ଗଛରେ ପ୍ରତିଦିନ ଆମେ ପାଣି ନ ଢାଳିବା କ'ଣ ହବ ଧୀରେ ଧୀରେ ଶୁଖିଯିବ ନା ତେଣୁ ଆମ ହୃଦୟଟା ଯୋଉ ବଞ୍ଜର ଜମିଟା ଥିଲା ସେ ଧୀରେ ଧୀରେ ପୁଣି ସେଇ ହାର୍ଡ ହେଇଯିବ ପୁଣି କଠୋର ହେଇଯିବ ଯୋଉ ହୃଦୟରେ ଭକ୍ତିଲତାର ବୀଜ ରୋପଣ କରାଯିବ ଲତାଟା ଉଙ୍କିବ ଅଙ୍କୁରୋଦ୍ଗମ ହବ ସେ ଜାଗାଟା କ'ଣ ଏତେ କଠୋର ହେଇଯିବ ଆମେ ବାହାର ଲୋକଙ୍କୁ ଯାଇକି ପ୍ରଚାର କରୁଛେ ସବୁବେଳେ ଆମେ ପ୍ରଭୁ କୁହନ୍ତି ତମେ ବ୍ରହ୍ମଚାରୀ ହେଇସାରିଲା ପରେ କ'ଣ କରିବ ବାହାର ଲୋକଙ୍କୁ ପ୍ରଚାର କରିବ ବାହାର ଲୋକଙ୍କୁ ପ୍ରଚାର କରିବା ମାନେ କ'ଣ ତାଙ୍କୁ ଟଲରେଟ୍ କରିବା ତାଙ୍କୁ ସହ୍ୟ କରିବା ତାଙ୍କ କଥାକୁ ସହ୍ୟ କରିବା ତାଙ୍କ ଆଚରଣକୁ ସହ୍ୟ କରିବା ତମେ ଯଦି ସହ୍ୟ ନ କରିବ ତାହେଲେ ପ୍ରଚାର କରିପାରିବ ନାହିଁ ସେଇଆ ତ ପିଆଜ ରସୁଣ ଖାଆନ୍ତୁ ମାଛ ମାଂସ କେତେ କଥାକୁ ଆମେ ସହ୍ୟ କରିକି ବି କ'ଣ କରୁ ସେ ତାକୁ ସହ୍ୟ କରି ଟଲରେଟ୍ କରିକି ତାଙ୍କୁ କେମିତି ଭକ୍ତିରେ ଆଗେଇବା ପାଇଁ ହବ ତାକୁ ଧୀରେ ତାଙ୍କୁ ଉପାୟ ଗୁଡ଼ା ଡିସ୍କ୍ରିପ୍ସନ୍ କରୁଛେ କିନ୍ତୁ ଆମେ ଆମ ସାଥିମାନଙ୍କୁ ଯେଉଁମାନେ ଆଶ୍ରମରେ ରହୁଛେ ସେମାନଙ୍କ ପ୍ରତି ସେମାନଙ୍କ କଥା ଆମକୁ ଟଲରେଟ୍ କରି ହେଉନି ସେଇ ପ୍ରଭୁ ସବୁବେଳେ କହନ୍ତି ତେଣୁ ବାହାର ଲୋକ ତ ପ୍ରଚାର କରିବା ଦୂର କଥା ପ୍ରଥମେ ଅବୈଷ୍ଣବ ଅଭକ୍ତମାନଙ୍କୁ ଟଲରେଟ୍ କରିବା ପୂର୍ବରୁ ଭକ୍ତମାନଙ୍କୁ ଟଲରେଟ୍ କର ସେଇଟା ହେଲା ଟ୍ରେନିଂ ଟ୍ରେନିଂରେ ଗୋଟେ ଉଦ୍ଦେଶ୍ୟ ବି ଅଛି ଯେମିତିକି କ'ଣ ଥାଏ ସମସ୍ତେ ଲକ୍ଷ୍ୟ ମାୟାପୁର ହଉ ଦିଲ୍ଲୀ ହଉ କୋପିନ ପ୍ରୋବ୍ଲେମ୍ ଧୋତି ପ୍ରୋବ୍ଲେମ୍ କିଏ କା କୋପିନ ନେଇଯାଇଥିବ କିଏ କା ଧୋତି ନେଇଯାଇଥିବ ସବୁବେଳେ କ'ଣ ପାଇଁ ଏଇଟା କରାଯାଏ ନିତ୍ୟାନ ପ୍ରଭୁ କହୁଥିଲେ 5 ମିନିଟ୍ ଭିତରେ ଆମର 25 ଜଣଙ୍କୁ ଟଏଲେଟ୍ ୟୁରିନାଲ୍ ପାସ୍ କରିବା ପାଇଁ ପଡିବ ଏତେ ସିଟ୍ କ'ଣ ପାଇଁ ଏଇସବୁ କରାଯାଇ ପାଇଁ ଯେ ଆମେ ମାନେ ଧୀରେ ଧୀରେ କ'ଣ ଆମ ସଙ୍ଗତରେ ଯେଉଁମାନେ ରହୁଛୁ ସେମାନଙ୍କୁ ଟଏଲେଟ୍ କରିବା ଶିଖିବା ସହ୍ୟ କରିବା ଶିଖିବା ଆମେ ଆଙ୍କୁ ଯଦି ଟଏଲେଟ୍ କରିପାରିବେ ବାହାର ଲୋକ କ'ଣ ଟଏଲେଟ୍ ଏଇଟା ଭୁଲ କଥା ଆମେ ଯଦି ଆମ ଆଶ୍ରମବାସୀମାନଙ୍କୁ ଟଏଲେଟ୍ କରିପାରୁନା ତାହେଲେ ବାହାର ଲୋକ ଆମେ କିଛି ପ୍ରଚାର କରିପାରିବୁ ଏଇଟା ଭୁଲ କଥା ରଙ୍ଗ କନସେପ୍ସନ୍ ଯେ ଆଶ୍ରମବାସୀମାନଙ୍କ ଭିତରେ କ'ଣ ପୁରା ଟଏଲେଟ୍ କରିକି ଠିକ୍ ଭାବରେ ନ ଚଳିପାରୁଛି ସେ କେବେ ବାହାରେ ପ୍ରଚାର କରିପାରିବ ନାହିଁ ସେଇ ଯୋଗୁଁ ଟ୍ରେନିଂର 6 ମାସର ଏଇଟା ମେନ୍ ପଏଣ୍ଟ ଥାଏ ଏମିତି କନଫ୍ଲିକ୍ଟ ସିଚୁଏସନ୍ କ୍ଲମ୍ପି ସିଚୁଏସନ୍ ଦିଆହେଇଥାଏ ଯେ ସବୁବେଳେ ଆମକୁ ଟଏଲେଟ୍ କରିବା ପାଇଁ ପଡିବ ଆମେ ଯଦି ଶ୍ରବଣ କୀର୍ତ୍ତନ କରିବା ତାହେଲେ ହିଁ ଏଟା କ'ଣ ହବ ଚାଷ ଉପଯୋଗୀ ହବ ନହେଲେ ହେଇପାରିବ ନାହିଁ ତ ଆମେମାନେ ସେ କଥା କହୁଛନ୍ତି ମହାପ୍ରଭୁ ଡିସ୍କ୍ରିପ୍ସ କରୁଛନ୍ତି ଆମେମାନେ କେତେ ଭାଗ୍ୟବାନ ଆପଣମାନେ ସମସ୍ତେ ଜାଣିଛନ୍ତି ଆମେମାନେ ଭାଗ୍ୟବାନ ନା ଭାଗ୍ୟବାନ ନୁହେଁ ଭାଗ୍ୟବାନ ନୁହେଁ କେତେ ଜଣ, ତା ସମସ୍ତେ ଭାଗ୍ୟବାନ କେତେ ପରିମାଣର ଭାଗ୍ୟବାନ କେତେ ପରିମାଣର ଭାଗ୍ୟବାନ ଛୋଟ ଏକ୍ସାମ୍ପଲ ଦେବି, ବର୍ତ୍ତମାନ ୱାର୍ଲଡର ପପୁଲେସନ କେତେ, ଏବଂ 700 କୋଟି 800 କୋଟି ଧର 800 କୋଟି, ତ ଅଲ୍ ୱାର୍ଲଡର ବ୍ରହ୍ମଚାରୀ ସଂଖ୍ୟା କେତେ, 8-10 ହଜାର ମ୍ୟାକ୍ସିମମ୍, 10 ହଜାର ମ୍ୟାକ୍ସିମମ୍, ତାହେଲେ କମ୍ପାରିଜନ ଟୁ 10 ହଜାର ବାଇ 800 କୋଟି କେତେ ହେଲା। ଯଦି ବି ଯେମିତି ମହାପ୍ରଭୁ ଯେ ଡିସ୍କ୍ରିପ୍ସନ୍ କରିଛନ୍ତି କ'ଣ 84 ଲକ୍ଷ 84 ଲକ୍ଷ ଜୀବଜନ୍ତୁ ଅଛି, 84 ଲକ୍ଷ ଜୀବଜନ୍ତୁ ଭିତରେ କ'ଣ ତାକୁ ଆମେ ବିତେଇ ସାରିଛେ, ବିତେଇ ସାରି କେଉଁଠି ଆସିବେ ମାନବଜନୀ, ମାନବଜନୀ ଭିତରେ ପୁଣି କ'ଣ ମାନବଜନୀ ଭିତରେ ମ୍ୟାକ୍ସିମମ୍ ଅଛନ୍ତି ଅଜ୍ଞାନୀ ଅମୂଢ଼ ଭଗବାନଙ୍କୁ ମାନନ୍ତିନି ନାସ୍ତିକ, ସେମାନଙ୍କ ଭିତରେ ପୁଣି ଧୀରେ ଧୀରେ କିଛି କ'ଣ ଭଗବାନଙ୍କୁ ମାନନ୍ତି ଆସ୍ତିକ ବିଶ୍ୱାସ କରନ୍ତି, ତା ଭିତରେ ମ୍ୟାକ୍ସିମମ୍ ଅଛନ୍ତି କ'ଣ କର୍ମକାଣ୍ଡି, ହେ ଦେବତା ପୂଜା ଇଏ ପୂଜା ମୁଁ ଏମିତି କଲେ ସେମିତି ଭାଇ ସେମିତି କଲେ ଭେରାଇଟି, ତା ଭିତରେ ପୁଣି କ'ଣ ଧୀରେ ଧୀରେ କିଏ ଜଣେ ଜ୍ଞାନ ଭଗବାନ କିଏ ମୁଁ କାହିଁକି ଏମିତି ଆସି ଧୀରେ ଧୀରେ ଜଣେ ଜାଣିବାକୁ ଇଚ୍ଛା କରେ, ଏମିତି ହେଇ ଧୀରେ ଧୀରେ ତା ଭିତରେ ସେମାନଙ୍କ ଭାଗ୍ୟମାନଙ୍କ ଭିତରେ ବି କ'ଣ କ'ଣ କେତେ ପ୍ରକାର ସମ୍ପ୍ରଦାୟ ଆଜି ସକାଳେ ଶୁଣୁଥିଲେ, ଆହୁରି ବାହୁଲି କେତେ ସମ୍ପ୍ରଦାୟ ଅସମ୍ପ୍ରଦାୟ ଅଛି, ତା ଭିତରେ 4ଟା ପ୍ରେସ୍କ୍ରାଇବ୍ଡ ସମ୍ପ୍ରଦାୟ ଅଛି, 4ଟା ପ୍ରେସ୍କ୍ରାଇବ୍ଡ ସମ୍ପ୍ରଦାୟ ଭିତରେ ପୁଣି କ'ଣ ମହାପ୍ରଭୁଙ୍କ ଧାରାରେ ମହାପ୍ରଭୁ ଯେଉଁ ଟିଚିଂ ଦେଇଛନ୍ତି ଅଚିନ୍ତ ଭେଦାଭେଦ ତତ୍ତ୍ୱ 8ଟା ତତ୍ତ୍ୱ 4ଟା ସମ୍ପ୍ରଦାୟରୁ ଯେଉଁ ଏହାରୁ 2ଟା ପାଠ ତାରୁ 2ଟା ପାଠ ତାରୁ 2ଟା ପାଠ ତାରୁ 2ଟା ପାଠ ଆଣିକି ଅଚିନ୍ତ ଭେଦାଭେଦ ଯେଉଁ କ'ଣ କି ସମ୍ପ୍ରଦାୟ ବ୍ରହ୍ମାଦ କୋଡ଼ିଏ ସମ୍ପ୍ରଦାୟ କରିଛନ୍ତି, ସେଇ ସମ୍ପ୍ରଦାୟ ଭିତରେ ଆମେ ଆସୁଛେ, ତାପରେ ପୁଣି କୋଉଠି ଶ୍ରୀ ପ୍ରଭୁପାଦଙ୍କ ଫଲୋର୍ସ ହିସାବରେ ଇସ୍କନ ଅଣ୍ଡରରେ ଆସୁଛି, ଇସ୍କନ ଭିତରେ ବି ବହୁତ ଢେର ସାରା ଭକ୍ତ ଅଛନ୍ତି ଫଲୋର୍ସ ଅଛନ୍ତି, ତା ଭିତରେ ଗୃହସ୍ଥ ଅଛନ୍ତି କେତେ କ'ଣ ଅଛନ୍ତି, ତା ଭିତରେ ଗୃହସ୍ଥ ନହିକି ଆମେ କ'ଣ ଆସିଛେ ଆଶ୍ରମକୁ ଆସିଛେ, ଆଶ୍ରମ ଆସିକି ବି ହ୍ୱାଇଟ୍ରେ ନା ମ୍ୟାକ୍ସିମମ୍ ନାଲ୍ ରେଡ଼୍ରେ ଆସି ଆସିଛନ୍ତି, ଅଲଟିମେଟଲି ଆମେ 90% ଏବଭ୍ ପାଥ୍ କ୍ରସ୍ କରିସାରିଛେ, ଅଲଟିମେଟଲି ଆମର ପାଥ୍ କେତେ କ୍ରସ୍ ହେଇସାରି ଏବଭ୍ 90-95% ପାଥ୍ ଆମେ କଲେଣି କ୍ରସ୍ କରିସାରିଛେ, ଏଇଟା ମନେ ରଖିବା ଦରକାର, ବର୍ତ୍ତମାନ କ'ଣ ଅଳ୍ପ କିଛି ବାକି ଅଛି ନା ନାଇଁ, ଯେମିତିକି ଗୋଟେ ଫୁଟବଲ ପ୍ଲେୟାର ନା ନାଇଁ, ଯେତେବେଳେ 2ଟା ଟିମ୍ରେ ଫୁଟବଲ ଏବେ ହେଉଛି ବୋଧେ ଭୁବନେଶ୍ୱର ହକି ହେଉଛି, ହକି ବି କ'ଣ ଭୁବନେଶ୍ୱରରେ ହକି ହେଉଛି, ହକିରେ 11-12 ଜଣ ଲେଖା ଟିମ୍ ମେଟ୍ ଥାନ୍ତି, ତ ତା ଭିତରେ ଜଣେ ପ୍ଲେୟାର ସମସ୍ତଙ୍କୁ କ୍ରସ୍ କରିକି ୟା ପାଖରୁ ବଲ୍ ଛାଡ଼ିକି ତା ପାଖରୁ ବଲ୍ ଛାଡ଼ିକି ତା ପାଖରୁ ବଲ୍ ଛାଡ଼ିକି ବର୍ତ୍ତମାନ ଫରୱାର୍ଡକୁ ଆସିଥିଲେ, ବର୍ତ୍ତମାନ କେବଳ ତାର ଅବଷ୍ଟ୍ରକ୍ସନ୍ କିଏ, କେବଳ ଗୋଲ୍କି ଯିଏ ଗୋଲ୍ ପୋଷ୍ଟରେ ଛିଡ଼ା ହେଇଛି, କେବଳ ଗୋଟିଏ ଅବଷ୍ଟ୍ରକ୍ସନ୍, ସେଇଟାକୁ ଯଦି ସେ କନ୍ସେଣ୍ଟ୍ରେଟଲି ହିଟ୍ କରିଦେଲା ତାହେଲେ ସେ ଗୋଲ୍ ଆଚିଭ୍ କଲା, ଆମ କଥା ବି ସେମିତି ଆଜ୍ଞା ବୁଝେଇବା, ଆମେ ଏଭବ୍ 95% ପାଥ୍ ଅଲରେଡ଼ି ଆଚିଭ୍ କରିସାରିଛେ, ଭେରି ବହୁତ କମ୍ ପାଥ୍ ଅଛି, ଆମେ ଯଦି ସତର୍କ ନ ହେବା ତା ପ୍ରତି ତାହେଲେ ନିଶ୍ଚିତ ଗୋଲ୍ ମିସ୍ କରିବା, ପୁଣି ମୂଳରୁ ଷ୍ଟାର୍ଟ କରିପାରିବା, ଗ୍ୟାରେଣ୍ଟି ନାହିଁ, ଅବଶ୍ୟ ଭଗବାନ ଆମ ଏତେ କୃପାରେ ଏଇଟା ଜଡ଼ ଗେମ୍ ଭଳିଆ ନୁହେଁ ଯେ ପୁରା ମୂଳରୁ ଷ୍ଟାର୍ଟ କରିବ, ଅବଶ୍ୟ ଚାନ୍ସେସ୍ ଅଛି, ଫିର୍ ବି ଗୋଟେ ଚାନ୍ସ ମିସ୍ ହେଇଗଲା ନା, ତେଣୁ ଆମକୁ କେତେ କଷ୍ଟ ଦେବା ପାଇଁ ପଡ଼ିବ, ଆମକୁ କ'ଣ ଆମେ ସବୁବେଳେ ମନେ ରଖିବା, ସେଇ ଯେ ଗୋଟେ ପଏଣ୍ଟ ଗୋଟେ ପ୍ଲେୟାର 10ଟା ଗୋଲ୍ ପ୍ଲେୟାରଙ୍କ ଠାରୁ ବଲ୍ ଛଡ଼ିକି ଆସିଲା ଗୋଲ୍କି ଫ୍ରଣ୍ଟରେ ବର୍ତ୍ତମାନ ରହିଯାଇଛି, ବର୍ତ୍ତମାନ ତା ଟାର୍ଗେଟ୍ କ'ଣ କେମିତି ବଲ୍ଟାକୁ ମୁଁ ଗୋଲ୍ ପୋଷ୍ଟ ଭିତରେ ଦେବି, ସେମିତି ଆମେମାନେ ଏତେ ଫ୍ରଣ୍ଟକୁ ଆସିଲେ ମାନେ ମନେ ରଖିବା ପାଇଁ ପଡ଼ିବ କ'ଣ ସବୁବେଳେ ରିମାଇଣ୍ଡ କରିବା ପାଇଁ ପଡ଼ିବ ଆମର ଲକ୍ଷ୍ୟ କ'ଣ ଗୋଲ୍ କ'ଣ, ସିଏ ଯଦି ଗୋଲ୍ ପୋଷ୍ଟ ଏତେ ଆଗକୁ ଆସିଲା ପରେ ଯଦି ଗୋଟେ ସେକେଣ୍ଡ ପାଇଁ ଯଦି ଇମ୍ବାଲାନ୍ସ ହେଇଗଲା ଏପଟ ଛଡ଼ ହେଇଗଲା କ'ଣ ହବ, ଆଉ କିଏ ତା ପାଖରୁ ବଲ୍ ଛଡ଼େଇ ଦେବ, ଏମିତି ମାନେ ଭେରାଇଟ ଟ୍ରିକ୍ ସେ ଛଡ଼େଇ ନେଇପାରେ ତୁମ ପାଖକୁ, ଗୁରୁମାଜୀ ଗୋଟେ ବଢ଼ିଆ କ୍ଲାସ୍ ଅଛି ଭିଡ଼ିଓ କ୍ଲାସ୍, ମାୟାସ୍ ୱାର୍କ ଇଜ୍ ଟୁ ଟେକ୍ ୟୋର୍ ଟିକେଟ୍ ଇନ୍ ଏକ୍ସଚେଞ୍ଜ ଅଫ୍ ଡିଜାୟାର୍ସ, ମାୟାର କାମ ହେଉଛି କ'ଣ ଇଚ୍ଛାର ବିନିମୟରେ ବିଭିନ୍ନ ଲୋଭ ପ୍ରଲୋଭ ଇଚ୍ଛାର ବିନିମୟରେ ଆମର ଯେଉଁ ଗୋଲକ ବୃନ୍ଦାବନ ଟିକେଟ୍ଟାକୁ ଛିଣ୍ଡେଇ ନେବା ଛଡ଼େଇ ନେବା, ତ ସେମିତି ଆମର ଏତେ ପାଥ ଏକ୍ରସ୍ କରିଆସିଲେ ମାନେ ଆମ ଫାଇନାଲ ଡାଇରେକ୍ଟ ଆଇମ୍ କ'ଣ ରହିବା ଦରକାର, ମୁଁ କ'ଣ ପାଇଁ ଆସିଛି ସେଇଟା ସବୁବେଳେ ରିମାଇଣ୍ଡ ରହିବା ଦରକାର, ଟିକେ ଏପଟ ସେପଟ ଇମ୍ବାଲାନ୍ସ ହେଇଯିବ ମାନେ କାମ ଶେଷ, ହଳଦର ମହାରାଜ ବାର ବାର କୁହନ୍ତି ନା ଏ ଧାରବାରେ ଏତେ ପୋଜିସନ୍ ଆସିଲେ ମାନେ ଖଣ୍ଡାଧାର ହେଇଗଲାଣି ବର୍ତ୍ତମାନ, ଟିକେ ଏପଟ ହବ କାମ ଶେଷ ପୁଣି ରିନୁଆଲ ଆଉ ଗୋଟେ ଏକ୍ସାମ୍ପଲ୍ ବି ଦେଖାନ୍ତୁ ପ୍ରଭୁପାଦଙ୍କ ଏକ୍ସାମ୍ପଲ୍ ପ୍ରଭୁପାଦ ଯେତେବେଳେ ଆଜି ଯେମିତି ବୁକ୍ ଡିଷ୍ଟ୍ରିବ୍ୟୁସନ୍ ମାରାଥନ୍ ଚାଲିଥିଲା ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଚାଲିଥିଲା ପ୍ରଭୁମାନେ ସବୁ ଯାଇ ଚେଷ୍ଟା କରୁଥିଲେ ନା ନାଇଁ ତ ଆମେ ଡିଷ୍ଟ୍ରିବ୍ୟୁସନ୍ କରୁଛେ କରୁଛେ ନା ନାଇଁ କିନ୍ତୁ ବେଳେବେଳେ ଆମେ ବି ହତାଶ ହେଇଯାଉଛେ ଏ ବହି ନଉନାହାନ୍ତି ଭକ୍ତମାନେ ଏତେ ଚେଷ୍ଟା କଲା ପରେ ବି ଗୋଟେ ବହି ରାମପ୍ରଭୁ ବେଶୀ ଜାଣିଥିବେ ବେଳେବେଳେ କେତେ ବହି ସେଲିଂ ହେଇଯିବ ବେଳେବେଳେ ବହି ସେଲିଂ ହେଇହବନି ଟୋଟାଲି ମାନେ ସେ ନା ନାଇଁ ତ ପ୍ରଭୁପାଦ ବେଳେବେଳେ ଭକ୍ତମାନେ ପଚାରନ୍ତି ଆସିଲେ ପ୍ରଭୁପାଦ ଆଜି ଆମେ ଏତେ ଚେଷ୍ଟା କଲୁ ଫିର୍ ବି ଗୋଟେ ବି ବହି କେହି ନୁହନ୍ତି ପ୍ରଭୁପାଦ କହୁଛନ୍ତି ଏ ପାନ ଦୋକାନ ଅଧିକା ଗରାଖ ନା ହୀରା ଦୋକାନ ଅଧିକା ଗରାଖ ତମେ ସବୁବେଳେ ମନେ ରଖି ତମେ ହୀରା ବିକୁଛ ତମର କଷ୍ଟମର ଅଧିକା ନାହାନ୍ତି ଏଇଟା ସବୁବେଳେ ରିମାଇଣ୍ଡ ରଖିବା ପାଇଁ ପଡିବ ତମେ ପାନ ଦୋକାନ ଭଳିଆ ଖୋଜୁଛ କି ଗରାଖ ଆଉ ଗୋଟେ କଥା କୁହାଯାଏ ଆମେମାନେ ଏତେ ରାସ୍ତା ଆସିଲେଣି ସବୁକିଛି କଲେଣି ଆମେ ଆମର ଭଲ ଭାବରେ ଟାଇମ୍ ଯଦି ୟୁଟିଲାଇଜ୍ ନ କରୁଛି ଯେମିତିକି କୁହାଯାଏ ଗୁରୁ ମହାରାଜଙ୍କ ଗୋଟେ ଇଏ ଥିଲା ଶୁଣୁଥିଲି ଯେ ଯେଉଁମାନେ ହୀରା କିଣିବା ପାଇଁ ଯାଉଛନ୍ତି ସେମାନେ ଯଦି ହୀରାର ପ୍ରକୃତ ମୂଲ୍ୟ ନ ଦେବେ ତାହେଲେ କ'ଣ ହବ ଧର ହୀରାର ବର୍ତ୍ତମାନ ଷ୍ଟାର୍ଟିଂ ମୂଲ୍ୟ ଅଛି 20,000 ଲେଟେଷ୍ଟ ଭରି ସବୁଠୁ ଛୋଟ ହୀରାର ମୂଲ୍ୟ ଅଛି 20,000 ଷ୍ଟାର୍ଟିଂ ଲେଟେଷ୍ଟ ତ ଯଦି ଜଣେ ମାର୍କେଟରୁ କିଣିବା ପାଇଁ ଯାଇଛି ହୀରାକୁ ସେ ଜାଣିଛି ପ୍ରାୟ ନ୍ୟୁଜ୍ ପେଜରେ ସବୁଆଡ଼େ ତ ରେଟ୍ ଲେଖାହେଉଛି ଇଣ୍ଟରନେଟ୍ ଲେଖାହେଉଛି ସିଏ ଜାଣିଛି ରେଟ୍ ପାଖାପାଖି ଏତେ ଫିର୍ ବି ଯଦି ସେ ସେଇ ମୂଲ୍ୟ ନ ଦେବା ପାଇଁ ଚାହେଁ ତାହେଲେ କ'ଣ ହବ ତାହେଲେ କ'ଣ ହବ ସେ ଠକାମରେ ପଡ଼ିବ ଆଉ କିଏ ଆସିବ ଡୁପ୍ଲିକେଟ୍ ଜିନିଷ ଦେବ କହିବ ଏଇଟା ହେଲା ହୀରା ସେ ନବ ବାଦେ ଠକିବ ସେମିତିକି ଆମେ ଯଦି ଆମେ ଯେଉଁ ଜୀବନର ଯେମିତିକି ବହୁତ ଅଲଗା ସମ୍ପ୍ରଦାୟ ଅଲଗା ଯେଉଁ ଆଉଲ ବାଉଲ ଏତେ ପ୍ରଶଂସା କାହିଁ ବଢ଼ୁଛି ସେମାନଙ୍କ ଏତେ ଷ୍ଟ୍ରିକ୍ଟ ରେଗୁଲେସନ୍ ଷ୍ଟ୍ରିକ୍ଟନେସ୍ ନାହିଁ ତମେ ଷ୍ଟ୍ରିକ୍ଟ କରୁଛ ବୋଲି ଆକ୍ଚୁଆଲ୍ ଭାଲ୍ୟୁଏସନ୍ ଦଉଛ ବୋଲି ତମ ଫଲୋଅର୍ ସଂଖ୍ୟା କମ୍ ଆଉ ତମେ ଯଦି ରିଏଲ୍ ଭାଲ୍ୟୁଏସନ୍ ନ ଦେବା ପାଇଁ ଚାହିଁବ ତାହେଲେ କ'ଣ ହବ କ'ଣ ତମେ ସେମିତି ଗୋଟେ ଅପର ସମ୍ପ୍ରଦାୟ ଆଉଲ ବାଉଲ ଇଆଡ଼େ ସିଆଡ଼େ ଜିନିଷ ଜାଗାରେ ପଡ଼ିବ ତମେ ଠକାମିରେ ପଡ଼ିବ ତମ ଭଗବାନ ତମକୁ ଠକେଇଦେବେ କାରଣ ତମେ ପ୍ରକୃତ ମୂଲ୍ୟ ଦେବା ପାଇଁ ହିଁ ଯାଉନ ନା ସେମିତି ବ୍ରହ୍ମଚାରୀ ଆମ ଆଶ୍ରମ ଆସିଛେ କ'ଣ ଯେ ଆମେ ଯେ ପ୍ରକୃତ ମୂଲ୍ୟ ନ ଦେବା ୟାର ଆମେ ଜାଣିଶୁଣି ଜାଣିବା ଶୁଣିବା ବିଷୟ ଖାଉନ ନା ଜାଣିଛେ ସବୁ କରୁଛେ ଫିର୍ ବି ସେଇ ବିଷୟ ଖାଇବା ପାଇଁ ଲାଗିଛେ ବା ଭୁଲି ଯାଇଛେ ଫର୍ଗେଟଫୁଲନେସ୍ ବଡ଼ ପ୍ରୋବ୍ଲେମ୍ ଏଇଟା ଆମେ ଆମର କ'ଣ ତ ଓଡ଼ିଆରେ କ'ଣ ଇଂଲିଶରେ ହେଉଛି କନଷ୍ଟିଚ୍ୟୁସନାଲ୍ ପୋଜିସନ୍ ଓଡ଼ିଆରେ ସେଇଟା କ'ଣ ପ୍ରଭୁ ଜୀବନ ସ୍ୱରୂପ ସ୍ୱରୂପ ସ୍ଥିତିଟା ଆମେ ଭୁଲି ଯାଇଛେ ସେ ଆମର ପ୍ରକୃତ ସ୍ୱରୂପ କ'ଣ ଏ ଫର୍ଗେଟଫୁଲନେସ୍ଟା ହେଉଛି ବହୁତ ବଡ଼ ଡେଞ୍ଜର ଆମ ଏ ଆମର ପୋଜିସନ୍ ଫର୍ଗେଟଫୁଲନେସ୍ ଫର୍ଗେଟ୍ ଆଉ ଗୋଟେ ଏକ୍ସାମ୍ପଲ୍ ବି ଦିଆଯାଇପାରେ ଆମେ ଯେଉଁ ଏତେ ପାତ ଏକ୍ରସ୍ କରି ଆସୁଛେ ଲେଟେଷ୍ଟ ଗୋଟେ ଏକ୍ସାମ୍ପଲ୍ ହୁଏ ତ ଗୋଟେ ଟ୍ରେନ୍ କଥା ଟ୍ରେନ୍ ଆମେ ଯାଇ ହାୱଡ଼ାରେ ପହଞ୍ଚାଉଛେ ଆମର ଟାର୍ଗେଟ୍ ଅଛି ମାୟାପୁର ଯିବା ନବଦୀପ ଧାମ ଯିବା ଆମେ ହାୱଡ଼ାରେ ଗୋଟେ ଲୋକାଲ୍ ଟ୍ରେନ୍ରେ ବସିଛେ ଲୋକାଲ୍ ଟ୍ରେନ୍ରେ ବସିଛେ ତ ଲୋକାଲ୍ ଟ୍ରେନ୍ରେ ଯେତେବେଳେ ବସିଛେ ଆମର ଟାର୍ଗେଟ୍ ଏମ୍ କ'ଣ ଅଛି ନବଦୀପ ଷ୍ଟେସନ୍ ଓହ୍ଲାଇବା ତ ଟ୍ରେନ୍ ସୋର୍ସ ଷ୍ଟେସନ୍ କେଉଁଟା ହାୱଡ଼ା ଡେଷ୍ଟିନେସନ୍ କେଉଁଟା କାଟୁଆ ଇନ୍ ବିଟୁଇନ୍ ନବଦୀପ ଷ୍ଟେସନ୍ ଇଜ୍ଞାର ତା ମଝିରେ ଗୋଟେ ନବଦୀପ ଷ୍ଟେସନ୍ ଅଛି ସେ ଜାଗାରେ ଆମକୁ ବୁଲିବା ପାଇଁ ପଡ଼ିବ ତ ଟ୍ରେନ୍ ଏଠୁ ଛାଡ଼ିଲା ମାନେ 2.5 ଘଣ୍ଟା ହଉ 3 ଘଣ୍ଟା ହଉ 4 ଘଣ୍ଟା ହଉ 5 ଘଣ୍ଟା ସମୟ ନିଶ୍ଚୟ ସେଇଟା ଡେଷ୍ଟିନେସନ୍ ପହଞ୍ଚେ ନା ନାହିଁ ଡେଷ୍ଟିନେସନ୍ରେ ନ ପହଞ୍ଚିବାର ଚାନ୍ସେସ୍ କେତେ ଥାଏ ଧର ଆମେ ଜାଣିଲେ ସକାଳ 7ଟାରୁ ଗୋଟେ ଟ୍ରେନ୍ ହାଉଡ଼ାରୁ ଛାଡ଼ି ଚାଲିଥିଲା କିନ୍ତୁ ବର୍ତ୍ତମାନ ସରି ହାଉଡ଼ାରେ ଆମେ ବସିଛେ କ'ଣ ଆମର ଗୋଟେ ସାଙ୍ଗ ବସିଛି କେଉଁଠି ଭକ୍ତ ବସିଛି ହାଉଡ଼ାର କ'ଣ ହେଇଛି ହାଉଡ଼ାରୁ ଗୋଟେ ଲୋକାଲ୍ ଟ୍ରେନ୍ରେ ଚଢ଼ିଛି ନବଦୀପ ଷ୍ଟେସନ୍ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଫୋନ୍ କଲା ବି ସିଏ କହୁଛି ନା ମୁଁ ପହଞ୍ଚିନି ତାମାନେ କ'ଣ ଜାଣିବା ପାଇଁ ପଡ଼ିବ କ'ଣ କେସ୍ ଅଛି ଏ କେସ୍ରେ କ'ଣ ହେଇପାରେ ନା ଲେଖା ହେଇଥିବ ହାଉଡ଼ା ସେଟା ସେଟା ତ କ୍ଲିଅର୍ ଅଛି ଗୋଟେ କଥା ବଡ଼ କଥା ହେଉଛି ଗୋଟେ ଆକ୍ସିଡେଣ୍ଟ ହେଇପାରେ ଆକ୍ସିଡେଣ୍ଟର ଚାନ୍ସେସ୍ କେତେ ଭେରି ରେୟାର୍ 0.00001% ଏତେ ମାଇନର୍ ହିସାବ ନାହିଁ। ଆଉ ଗୋଟେ କଥା କ'ଣ, ସିଏ ଯଦି ଅଲଗା ଜାଗାରେ ଓହ୍ଲେଇ ପଡ଼ିଥିବ, ମାୟପୁର ଗଲାବେଳେ ଦେଖିଛ ନା ଏଟା ସେଟା କେତେ ଆସି ବାହାରୁ ବାହାରୁ ଯାଚୁଥିବେ, ଏ ଏଟା ନିଅ ସେଟା ନିଅ ସେଟା ନିଅ, ସେ ଭୌତିକ ପ୍ରଲୋଭନରେ ଆମେ ଯଦି ଅଲଗା ଷ୍ଟେସନରେ ଓହ୍ଲେଇ ପଡ଼ିଲେ,
ପାଣି ଦରକାର ବା ଫଳ ଦରକାର ମେଡ଼େଲ ଓହ୍ଲେଇ ଗଲେ,
ତାହେଲେ ଆମେ ଆମ ଡେଷ୍ଟିନେସନରେ ପହଞ୍ଚି ପାରିବା ନାହିଁ। ଆମେ ଯାଉଛେ ମାନେ ଏ ପ୍ରକାର ଭୌତିକ ପ୍ରଲୋଭନ ବହୁତ ଆସିବ ରାସ୍ତାରେ, କିନ୍ତୁ ଆମକୁ ମନେ ରଖିବା ପାଇଁ ପଡ଼ିବ ଆମର ଡେଷ୍ଟିନେସନ କ'ଣ, ଆମକୁ ସେଇ ଜାଗାରେ ହିଁ ଓହ୍ଲେଇବା ପାଇଁ ପଡ଼ିବ, ଅଲଗା କୌଣସି ବି ଜାଗାରେ ନୁହେଁ। ସେ ଯୋଉ ନେଟୱର୍କ ଇନଷ୍ଟ୍ରକ୍ସନ ଉପଦେଶ ଆମର ଗୋଟେ ଶ୍ଲୋକ ଅଛି ନା, କ'ଣ ଉତ୍ସାହ ନିଶା ଧର୍ମ ଧୈର୍ଯ୍ୟ, ତାମାନେ କ'ଣ ଆମେ ଟ୍ରେନରେ ବସିଛେ ମାନେ ଏ ଟ୍ରେନ ହଉଛି କ'ଣ, ଯେଉଁଟାକି ନୌକା ସହିତ ତୁଳନା କରାହେଇଛି ନା ନାଇଁ, କୃଷ୍ଣ ହଉଛନ୍ତି କର୍ଣ୍ଣଧାର, ସେମିତି ଏ ଟ୍ରେନ ହଉଛି କ'ଣ, ଇସ୍କନ ରୂପୀ ଏ ଟ୍ରେନ ଆମେ ବସି ସାରିଛେ ମାନେ ଦିନା ଦିନେ ଆମେ ଡେଷ୍ଟିନେସନ ପହଞ୍ଚିବାଟା କନଫର୍ମ, କିନ୍ତୁ ଆମକୁ ବାଟରୁ ଓହ୍ଲେଇବା ପାଇଁ ଯିବାକୁ ନ ପଡ଼ିବ, ବାଟରୁ ଯଦି ଓହ୍ଲେଇଲ କାମ ସେତ, ଯଦି ବି କିଛି ଆଉ ଡିଫିକଲ୍ଟି ଆସୁଛି ପ୍ରୋବ୍ଲେମ ଆସୁଛି କ'ଣ, ଧୈର୍ଯ୍ୟ ଧରି ତାକୁ ଅପେକ୍ଷା କରିବ, ଦିନେ ଦିନେ ଭଗବାନ ଭକ୍ତମାନ କୃପାରୁ ନିଶ୍ଚୟ ଦିନେ ଦିନେ ଆମର ବି ସ୍ୱାମୀ ଆସିବ, ଆମେ ବି ଦିନେ ବସ୍। ଯେମିତି ଆଜି ମୁଁ ପ୍ରଭୁଙ୍କ ସହିତ ସେୟାର କରୁଥିଲି, ବେଳେ ବେଳେ କ'ଣ ବହୁତ ଡିଫିକଲ୍ଟ ଟାଇମ୍ ଆସିବ ଭକ୍ତି ଜୀବନରେ, ଏଇଟା ଗୌରବ ପ୍ରଭୁଙ୍କର ଗୋଟେ କ୍ଲାସ୍ ଥିଲା ଶୁଣିଥିଲି, ମାନେ ସିଏ ଗୋଟେ କମ୍ପାରିଜନ ଷ୍ଟଡି କରୁଥିଲେ କ୍ରିକେଟ ଠାରୁ, କ୍ରିକେଟରୁ ଆମେ କ'ଣ ଶିଖିବା, ତା ଭିତରେ ଗୋଟେ ପଏଣ୍ଟ ଥିଲା ଦ୍ରାବିଡ଼ ଟୁକ୍ ଟୁକ୍, ଗୋଟେ ପଏଣ୍ଟ ଥିଲା କ'ଣ, ଯେମିତି ସଚିନ ତେନ୍ଦୁଲକର କ'ଣ କୁହାଯାଏ ମାଷ୍ଟର ବ୍ଲାଷ୍ଟର, ସେମିତିକି ଦ୍ରାବିଡ଼ ବି କ'ଣ କୁହାଯାଏ ଦ ୱାଲ୍ ଡିଫେଣ୍ଡର, ତାକୁ ଛିଡ଼ା ହେବା ପାଇଁ କହିବ ସେ ଯାଇକି ଛିଡ଼ା ହେଇକି ଟୁକ୍ ଟୁକ୍ କରିବ ନା ନାଇଁ, ତ ସିଏ କ'ଣ, ତ ସେମିତି ବି ଆମ ଜୀବନ ବି ସବୁବେଳେ ବହୁତ ପ୍ରକାର ଆମେ ଭକ୍ତ ସଂଘରେ ଏତେ ଆଜି କେତେ ସୁନ୍ଦର ସଂଘ ଆମ ସବୁ ପ୍ରକାର ଆଜି ଭଲ ଚାଲେ ସାଧନା ଇଏ ସେ ସବୁ ମାୟପୁର ଥିଲେ ଟ୍ରେନିଂ ଥିଲେ ଦେଲେ ଟ୍ରେନିଂ ଦେଇଥିଲେ ଆରାମସେ ଚାଲିଛି, ଯେତେବେଳେ ବର୍ତ୍ତମାନ ଟିକେ ପଳେଇ ଆସିଲେ ଏକା ହେଇଗଲେ ବା କମ୍ ଭକ୍ତ ସଂଘ ରହିଲେ ଟିକେ ଟଫ୍ ହେଇଯିବ ଜିନିଷଟା, ତ ସେତେବେଳେ କ'ଣ କରିବା ପାଇଁ ପଡ଼ିବ ଆମକୁ, ଜଷ୍ଟ ଗାଡ଼ିଟାକୁ କଣ୍ଟିନ୍ୟୁ କରିବା ପାଇଁ ପଡ଼ିବ ସବୁବେଳେ, ନହେଲେ ଯେତେବେଳେ ଯାଉଛେ ଭକ୍ତ ସଂଘକୁ ସେତେବେଳେ ଛକ ମାରିପାର, ଲୁଜ୍ ବଲ୍ ଅଛି ସେତେବେଳେ, ମାଆ ସେତେବେଳେ ଆଟାକ୍ କରିପାରିବେନି ଜୋରରେ, କିନ୍ତୁ ବାକି ଟାଇମ୍ରେ ଯଦି ବି ପ୍ରୋବ୍ଲେମ ଅଛି ଆରାମସେ ତମର ପ୍ରେସ୍କ୍ରାଇବ୍ ସାଧନାକୁ କଣ୍ଟିନ୍ୟୁ କରି ରଖିବା, 16 ରାଉଣ୍ଡ ଚାଇଟିଂ, 1 hour ସିଓରିଂ, 1 hour ରିଡିଂ, ତାହେଲେ କ'ଣ ଏଟା ହେଉଛି କ'ଣ ଟୁକ୍ ଟୁକ୍ ଭଳିଆ ସିଙ୍ଗିଲ ଡୋର, ସବୁବେଳେ ତ ତମେ ଛକା ଚାରି ମାରିପାରିବନି ନା, ତ ସିଙ୍ଗିଲ ସିଙ୍ଗିଲ ନେଇ ନେଇ ତମ ଲକ୍ଷ୍ୟପଥରେ ଚାଲୁଥାଅ, ଯେଉଁଟାକି ପ୍ରୋବ୍ଲେମ ହବ ନା, ଯେମିତି ଭକ୍ତିବିନୋଦ ଠାକୁର ତାଙ୍କ ଗୋଟେ ଭଜନ ଲେଖିଲେ କ'ଣ, ଭଜ କରେ ମନ ଶ୍ରୀନନ୍ଦନ ଅଭୟ ଚରଣ ଅରବିନ୍ଦ, ତାପରେ ଦୁର୍ଲଭ ମାନବ ଜନମ ସତସଙ୍ଗ, ମାନବ ଜନମ ବହୁତ ଦୁର୍ଲଭ, ଆମେ ଯେମିତି ବର୍ତ୍ତମାନ କେସ୍ ଷ୍ଟଡି କଲେ କେତେ ଦୁର୍ଲଭ, ଅଲରେଡ଼ି ଆମେ ତା ଭିତରେ ପୁଣି ମାନବ ଦୁର୍ଲଭ ମାନବ ଜନମ ସାଧୁ ସଙ୍ଗ ମାନେ ସତସଙ୍ଗ, ମାନବ ଜନ୍ମରେ ପୁଣି ଦୁର୍ଲଭ କ'ଣ, ଦୁର୍ଲଭ କ'ଣ ସତସଙ୍ଗ ସାଧୁ ସଙ୍ଗ, ଏଟା ହେଲା ଦୁର୍ଲଭ, ସାଧୁ ସଙ୍ଗ ଭିତରେ ପୁଣି ଦୁର୍ଲଭ କ'ଣ, ଆଶ୍ରମ ଭିତରେ ବ୍ରହ୍ମଚାରୀ ମାନଙ୍କ ସଙ୍ଗ, ଟେମ୍ପଲ ଭିତରେ ଭଗବାନ ଭକ୍ତମାନଙ୍କର ସଙ୍ଗ, ଡାଇରେକ୍ଟ ସଙ୍ଗ ନା ନାଇଁ, କେତେ ଆମକୁ ବେଟର ପୋଜିସନ ମିଳିଛି, ଆମକୁ ଗୋଟେ ପୋଜିସନ କ'ଣ, ପ୍ରଥମ କଥା ଫର୍ଗେଟଫୁଲନେସ୍ କଥା କହିଲେ, ଆଉ ସିଙ୍ଗିଲ କଥା କ'ଣ, ସବୁବେଳେ ମନେ ରଖିକି ଆମକୁ ବହୁତ କେୟାରଫୁଲ ରହିବ, ଯେମିତି ଆମର ସିଙ୍ଗିଲ ମୋମେଣ୍ଟ ବି ଯେମିତି ନଷ୍ଟ ନ ହେବ, କାରଣ ମୋମେଣ୍ଟ ନଷ୍ଟ ହେଲା ମାନେ ହୁଏତ ଆମ ହାତରେ ଭଗବାନ ଆମ ପାଇଁ 100 ଦିନ ଧର ରଖିଛନ୍ତି, ଆମ 100 ଦିନ ଭିତରୁ ଗୋଟେ ଦିନ ଆମେ ୱେଷ୍ଟ କରିଦେଲୁ, ଏଇଟା ମନେ ରଖିବା, ଯେମିତି ଆମେ ବାର ବାର କହୁଛେ ପ୍ରଭୁଙ୍କୁ ବର୍ଥଡେ ପାଳିବା କରିବା ପାଇଁ, ତା ମୁଡ୍ ଅଲଗା, ପ୍ରଭୁଙ୍କର କହିବା କଥା କ'ଣ, ତମେ ସେଦିନ ଆହୁରି କାନ୍ଦିବା କଥା ଯେ ସେ ମୋ ଜୀବନରେ ଏତେ ବର୍ଷ ମୁଁ କାଟି ଦେଇସାରିଲିଣି, ସେଇଦିନ ରିମାଇଣ୍ଡ କରିବା ଦରକାର ମୁଁ କ'ଣ, ମୋ ଲକ୍ଷ୍ୟ କ'ଣ ଥିଲା, କ'ଣ ହେଲି କ'ଣ ନାହିଁ, ପାଳିବା କଥା ନୁହେଁ। ସେମିତି ଆମକୁ ସବୁବେଳେ କ'ଣ ରିମାଇଣ୍ଡ କରିବା ଦରକାର, କ'ଣ ଆଇଲି, କେତେ ଦୂର ଆଇଲି, କେତେ ବାଟ ଗଲି, କ'ଣ ନାହିଁ। ଆଜି ଭକ୍ତିଚାନ୍ଦ ସରସ୍ୱତୀ ଠାକୁର ଓଡ଼ିଶା ପେରେଣ୍ଟସ୍ରେ, ତ ସେ ବାଂଲାଦେଶର ଢାକାଠାରେ ଶ୍ରୀମଦ୍ ଭାଗବତଙ୍କର ପ୍ରଥମ ସ୍କନ୍ଧର ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଳୋକକୁ ମାତ୍ର 3 ମାସ ଧରି ଡେସ୍କ୍ରାଇବ୍ କରିଥିଲେ। ପ୍ରଥମ ସ୍କନ୍ଧର ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଳୋକକୁ ମାତ୍ର 3 ମାସ ଧରି ଡେସ୍କ୍ରାଇବ୍ କରିଥିଲେ, ବୁଝିପାରିଲେ ତ? ମାନେ କ'ଣ କୃଷ୍ଣ କଥା କେତେ ଅସୀମ। ଗୋଟେ ଶ୍ଳୋକ ଯଦି ଏତିକି ଦିନ ଡେସ୍କ୍ରାଇବ୍ କରାଯାଏ, ତାହେଲେ ପୁରା ଭାଗବତମ ଗୀତା ଯଦି ଧରି ବସିବା, ତାହେଲେ କୃଷ୍ଣ କଥା ଅନନ୍ତ ନା, କୃଷ୍ଣ ଲୀଳା ଅନନ୍ତ, ଭଗବାନଙ୍କ ଲୀଳା ଅନନ୍ତ, ଭଗବାନଙ୍କ କଥା ଅନନ୍ତ, କେବେ ବି ସରିବାର ନାହିଁ। କିନ୍ତୁ ଆମେ ଆମମାନଙ୍କର ଲିମିଟେସନ ଅଛି, ଅଧଘଣ୍ଟା ଆମକୁ କହିବା ପାଇଁ ପଡ଼ିବ, ଅଧଘଣ୍ଟା ଶୁଣିବା ପାଇଁ ପଡ଼ିବ, ଘଣ୍ଟେ ଶୁଣିବା ପାଇଁ ପଡ଼ିବ। ତେଣୁ ପ୍ରଭୁମାନଙ୍କୁ ଆମକୁ ରିକ୍ୱେଷ୍ଟ କେମିତି ଏମିତି ଆମକୁ ଚାନ୍ସ ମିଳିବ ସେ ବ୍ୟବସ୍ଥାରେ ଟିକେ ଭାବିବେ, ଯେମିତି ସାଧୁ ସଂଘ ହରି କଥା ଏକଥା ଶୁଣିବା ପାଇଁ ଆମକୁ ଚାନ୍ସ ମିଳିବ। ଯେମିତି ଗୌରବନ୍ଦ ମହାରାଜ ଗୋଟେ କ୍ଲାସ୍ରେ କହନ୍ତି, ତମେ ଜଣେ ଭକ୍ତ ବସିଯାଉଛନ୍ତି, ମୁଁ ଏତେ ଦିନ ଧରି ଆଶ୍ରମରେ ବାସ କଲି, ଏତେ ଦିନ ଧରି ସବୁ ହେଲା, 20 ବର୍ଷ ହେଲା ମୁଁ ଆଶ୍ରମ ରହିଲିନି, ଲାଗୁନି କି ମୋର କିଛି ଗୋଟେ ପ୍ରୋଗ୍ରେସ ହେଇଛି, ଯୋଉଠି ଥିଲି ସେଇଠି ଲାଗୁଛି। ଜଣେ ଗୌରବନ୍ଦ ମହାରାଜ କହୁଛନ୍ତି ଗୋଟେ କଥା, ଏଥିରୁ ଜାଣିବ ଦୁଇଟା କଥା। ପ୍ରଥମ କଥା ହଉଛି ତମର ନିଶ୍ଚିତ କୋଉଠି କାହିଁ ନା କାହା ଚରଣ ଅପରାଧ ଅଛି। ଦ୍ୱିତୀୟ ବଡ଼ ରିଜନ୍ ହଉଛି ଅପରାଧ ସେମିତି ବଦଳ ଯିବ, ନିଶ୍ଚିତ ଧୀରେ ଧୀରେ ହବ, ଆମେ ତା ପାଇଁ ପ୍ରୋସେସ ହବା। କିନ୍ତୁ ଆମ କାପାବିଲିଟିରେ ଯୋଉଟା କ'ଣ ସବୁଠୁ ବଡ଼ କଥା ହଉଛି, ତମେ ନିର୍ଗୁଣ ହରିକଥା ପ୍ରତି ତମେ ସମୟ ଦେଇ। ଦ୍ୱିତୀୟ ରିଜନ୍ ହଉଛି ଭଗବାନଙ୍କର ଯୋଉ ନିର୍ଗୁଣ ହରିକଥା, ତା ପ୍ରତି ତମେ କେବେ ତମ ଜୀବନରେ ସମୟ ଦେଇ। ଦୁଇଟା ହେଲା ରିଜନ୍। ଆମେ କଷ୍ଟ ହବା ଠିକ ଅଛି, ଅପରାଧ ଯେମିତି ନ ହବ, କିନ୍ତୁ ଆମ ହାତରେ କ'ଣ ଅଛି, ଚାନ୍ସ ଅଛି ଆମେ ଟାଇମ୍ କାଢ଼ିପାରିବା, ନିର୍ଗୁଣ ହରିକଥା ପ୍ରତି ଆମେ କେମିତି ସମୟ ଦେବା, ସେଟା ଆମ ହାତରେ ଅଛି। ଆମେ ତ ଅପରାଧ ପ୍ରତି କଷ୍ଟ ହବା ଆମେ ଚେଷ୍ଟା କରିବା, କିନ୍ତୁ ଫିର୍ ବି କ'ଣ ଆମେ ବଦଳିବ ନା, କାମ କ୍ରୋଧ ଲୋଭ ମୋହ ଅଛି, ଧୀରେ ଧୀରେ ସେଟା କମୁଛି, ଧୀରେ ଧୀରେ ଚେଷ୍ଟା କରୁଛି, ଏବେ ଆମେ ଟ୍ରାଏ କରୁଛେ, ଧୀରେ ଧୀରେ ସେଟା କମିବ, ସାଧୁ ଗୁରୁ ବୈଷ୍ଣବ ସମସ୍ତଙ୍କ କୃପାରୁ ଧୀରେ ଧୀରେ ସେଟା ଦିନେ ଦିନେ ଜିରୋ ହବ, ଅନ୍ଧ ପ୍ରସେସର ଅଛ ମାନେ ଦିନେ ଦିନେ ଜିରୋ ହବ। କିନ୍ତୁ ଆମ ହାତରେ କ'ଣ କଣ୍ଡିସନ ଅଛି, ଆମ ହାତରେ ଅଛି କ'ଣ ସମୟ ଅଛି, ଯେଉଁଟାକୁ ଆମେ ଦେଇପାରିବା କାହା ପ୍ରତି, ନିର୍ଗୁଣ ହରିକଥା ପ୍ରତି। ଭଗବାନଙ୍କ ନିର୍ଗୁଣ ହରିକଥା ଯେପର୍ଯ୍ୟନ୍ତ ସବର୍ଣ୍ଣ କରିଥିବା, ଆମ ହୃଦୟ ଚିତ୍ତ ନିର୍ମଳ ହବ ନାହିଁ, କି ଆମର ସଂସାର ବାସନା ଯିବ ନାହିଁ, କି ଆମେ ଭକ୍ତି ମାର୍ଗରେ ଦୃଢ଼ ପଥରେ ଆଗେଇ ପାରିବ ନାହିଁ, ଏଇଟା ହିଁ ହେଲା ଗୋଟେ ସବୁଠୁ ବଡ଼ ରିଜନ୍। ସବୁବେଳେ କଶେଷ ହେବା ପାଇଁ ପଡ଼ିବ, ଆମ ମେନ୍ ଲକ୍ଷ୍ୟଟାକୁ ଭୁଲିବା ପାଇଁ ପଡ଼ିବନି। ପ୍ରଥମ କଥା ଫର୍ଗେଟଫୁଲନେସ୍, ସେକେଣ୍ଡ କଥା କେୟାରଫୁଲ, ଗୋଟେ ଦୁଇଟା ପଏଣ୍ଟ ଯଦି ଯେମିତିକି ଆମେ ଯେତେବେଳେ ଆମେ ଯାଇଥିଲୁ ବି ଟ୍ରେନିଂରେ, କି ଆମେ ତ ବହୁତ କ୍ଲାସ୍ ବି ଶୁଣିଥିଲେ, ତା ଭିତରୁ ମୁଁ କିଛିଟା ପଏଣ୍ଟସ ବନେଇଥିଲି ଯେ ସବୁବେଳେ ସାରା ଜୀବନ ପାଇଁ ଆମ ପାଇଁ ଲାଗିପାରିବ ନହେଲେ ପଏଣ୍ଟ, ସବୁବେଳେ ସାରା ଜୀବନ ପାଇଁ ଆମ ପାଇଁ ଲାଗି, ଅଲୱେଜ୍ ରିମେମ୍ବର ଦିସ୍, ତା ନାଁଟା ସେଠି ଦେଇଥିଲି ଅଲୱେଜ୍, କେତେବେଳେ ବି ଯେତେ ସିନିୟର ହଉ, ସନ୍ନ୍ୟାସୀ ହଉ, ଜୀବିସି ହଉ, ଯାହା ବି ହଉ, ଅଲୱେଜ୍ ରିମେମ୍ବର ଦିସ୍। ଗୋଟେ ଫାଷ୍ଟ ପଏଣ୍ଟସ ହେଉଛି, କିଛି ପଏଣ୍ଟସ କହୁଛି ଆମେ ମନେ ରଖିପାରିବା, ଧୀରେ ଧୀରେ ଆମେ ତାକୁ ଆପ୍ଲାଏ କରିପାରିବା। ବି ଏ ମୌନି ଓନ୍ଲି ସ୍ପିକ୍ସ କୃଷ୍ଣ କଥା, ମୌନି ନୁହେଁ ଯେ ଜଡ଼ ଜଗତିକ ଅର୍ଥ ମୌନିର କ'ଣ, ଯିଏ କିଛି କଥା କହେ ସବୁବେଳେ ଚୁପ, କିନ୍ତୁ ଭକ୍ତି ଜୀବନ ଆଧ୍ୟାତ୍ମିକ ଜୀବନରେ ମୌନିକୁ ମାନେ କ'ଣ, ଯିଏ କେବଳ 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 କୃଷ୍ଣ କଥା କହେ, ଭଗବାନ କଥା କହେ ବା ଭକ୍ତଙ୍କ କଥା କହେ। ତ ସେଇଟା ହିଁ ଆମକୁ ମନେ ରଖିବା ପାଇଁ ପଡ଼ିବ, ଆମେ ଯେତେ ଦୂର ସମ୍ଭବ କେବଳ କୃଷ୍ଣ କଥା କହିବା, ଟାଇମ୍ ୱେଷ୍ଟ କରିବାର କି ଅଲଗା ଫାଲତୁ ଇଆଡ଼ୁ ସିଆଡ଼ୁ କଥା କିଛି ନ କହିବାରେ କେବଳ ଚେଷ୍ଟା କରିବାରେ, ଯେମିତିକି 26 ଆମ ପ୍ରଭୁ ବାରରେ କହିଥିଲେ 26 କ୍ୱାଲିଟି ଅଛି, 100% 26 କ୍ୱାଲିଟି ଆମ ଭିତରେ ଆସିପାରିବ ନା? ଆମେ ଡେଲି ପ୍ରାକ୍ଟିସ୍ କରିବା ଦରକାର। ଆଜି 26 ଗୁଣରୁ ମୁଁ ଗୋଟେ ଗୁଣ ପାଳନ କରିବି, ଧର ଆଜି ମୁଁ ମୌନୀ ହେବି, ମୌନୀ ହେବି ମାନେ ଆଜିର ଭିତରେ ମୋ ଟାସ୍କ ମୁଁ ସବୁବେଳେ ହାତରେ ଧରି ବୁଲିଥିବି, କ'ଣ ଆଜି ମୋତେ ମୁଁ କେବଳ କୃଷ୍ଣ କଥା କହିବି। 26 ଗୁଣ ଅଛି, ଏକାଥର ତ ସବୁ ଗୁଣ ରହିପାରିବେ 100%। ଆଜି କେବଳ 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 କୃଷ୍ଣ କଥା କହିବି, ଆଗେ କହିବି ସେମିତି। ଆଉ ଗୋଟେ ଅଲଗା ଦିନ ଆଉ ଗୋଟେ ଗୁଣ ସେମିତି ପ୍ରାକ୍ଟିସ୍ କରିପାରେ, ଏମିତି ଧୀରେ ଧୀରେ ଆମେ ଯଦି ଲାଇଫରେ ତାକୁ ଆଚରଣ କରିବା, ଧୀରେ ଧୀରେ ସେଗୁଡ଼ା ଆମ ଭିତରକୁ ଆସିବ। ଆଚରଣ ନକରି ଖାଲିଟାରେ ଆସିବ, ସେକେଣ୍ଡରେ ଆମେ ଯୋଉଟା କହୁଥିଲେ ଅପରାଧ କଥା, ଅପରାଧରେ କ'ଣ ଥିଲା ସେଟା ବି ବସ୍ଟା କୋଉଠି ହେଉଛି ଆମେ ବହୁ ଜନ୍ମ ଧରି କରେ ଯଦି ଶ୍ରବଣ କୀର୍ତ୍ତନ ନା, ଏଟା କୋଉଠାରେ ଅଛି ଚୈତନ୍ୟ ଚର୍ତ୍ତା ତବେ ନା ପାଏ କୃଷ୍ଣ ପଦେ ପ୍ରେମ ଧନ, ତା ମାନେ ଆମେ ବହୁ ଜନ୍ମ ଧରି ଶ୍ରବଣ କୀର୍ତ୍ତନ ସବୁ କରିଥାଇ ପାରିଥା, କିନ୍ତୁ ବୈଷ୍ଣବ ଅପରାଧ ଏତେ ବଡ଼ କଥା, ଫିର୍ ବି ଆମେ କଶ୍ୱାସ ରହିବା, ଆମେ କ'ଣ କରିବା ବଦ୍ଧ ଯିବ, ଚେଷ୍ଟା କରିବା 100%। ଆମେ ପ୍ରାର୍ଥନା କରିବା, ଆମ ଭିତରେ ଯେଉଁ କାମ କ୍ରୋଧ ଲୋଭ ଏତେ ଯେଉଁ ଦୋଷ ଦେଖିବା ପ୍ରବଣତା ଫଲ୍ ପଏଣ୍ଟିଂନେସ୍ ଏସବୁ ଅଛି, ଧୀରେ ଧୀରେ ଭଗବାନଙ୍କ ବିଶେଷ କୃପା ସାଧୁଗୁରୁ ବୈଷ୍ଣବ ସ୍ପେଶାଲି ନିତ୍ୟାନନ୍ଦଙ୍କ କୃପା ହେଲେ ହିଁ ସବୁ ଯାଇପାରିବ, ନହେଲେ କେବେ ବି ଯିବ। ଲାଷ୍ଟ ଆମେମାନେ ସମସ୍ତେ ଯେତେ ଜଣ ମାଳୀ ତିଲକ କରି ସମସ୍ତେ ବ୍ରହ୍ମଚାରୀ ଆଶ୍ରମରେ ରହିଛେ, ୱି ଆର୍ ଅଲ୍ ଦି ରିପ୍ରେଜେଣ୍ଟେଟିଭ୍ସ ଅଫ୍ ଆୱାର ଗୁରୁ ଶ୍ରୀଲ ପ୍ରଭୁପାଦ ଏଣ୍ଡ କ୍ରିଷ୍ଣା। ଆମେମାନେ ସମସ୍ତେ କ'ଣ ଆମ ଗୁରୁଙ୍କ ପ୍ରତିନିଧି, ଆମ ଅଥରିଟିଙ୍କ ପ୍ରତିନିଧି, ପ୍ରଭୁପାଦଙ୍କ ପ୍ରତିନିଧି, ତା ସହିତ କୃଷ୍ଣଙ୍କର ମଧ୍ୟ ପ୍ରତିନିଧି। ତେଣୁ ଏଇଟା ବହୁତ କଷ ଯେ ଆମର ଆଚରଣ ଯେମିତି ଅନ୍ୟ କାହାକୁ ଏଫେକ୍ଟ ନ କରେ, ହୁଏତ ଆମେ କାହାକୁ ପ୍ରଚାର କରି ଭକ୍ତି ମାର୍ଗକୁ ନ ଆଣିପାରନ୍ତି, ସେଟା ଯେତେ ବଡ଼ ଡିସ୍କ୍ୱାଲିଫିକେସନ୍ ହୁଏ, ତାଠୁ ବଡ଼ ଡିସ୍କ୍ୱାଲିଫିକେସନ୍ ହେଉଛି ଆମେ ଆମ ଆଚରଣ ଦ୍ୱାରା ଯଦି ଜଣକୁ ଭକ୍ତି ଲାଇନ୍ ଠାରୁ ଦୂରେଇ ଦେବା, ତାଠୁ ବଡ଼ ଡିସ୍କ୍ୱାଲିଫିକେସନ୍ ନାହିଁ। ତେଣୁ ଆମ ସେଥିରେ ବହୁତ କ'ଣ ଭଗବାନ କ୍ରୋଧି ହୁଅନ୍ତି, ଯେମିତିକି ଦୁଇଟା କେସ୍ ନେଇପାରିବେ ନା, ଜଣେ ଥିଲା ଇନ୍ଦ୍ର ଆଉ ଜଣେ କିଏ ବ୍ରହ୍ମା। ବ୍ରହ୍ମାକୁ ଭଗବାନ ମାଫ କଲେ ନାହିଁ, କିନ୍ତୁ ଇନ୍ଦ୍ରକୁ ମାଫ କଲେ, କାରଣ କ'ଣ? ବ୍ରହ୍ମାଙ୍କ ସେ ଆକ୍ସନ୍ ଫଳରେ କ'ଣ ହେଲା, ଭଗବାନଙ୍କ ଠାରୁ ଭକ୍ତଙ୍କୁ ବିଚ୍ଛିନ୍ନ କରିଦେଲେ, କିନ୍ତୁ ଇନ୍ଦ୍ରଙ୍କ ଆକ୍ସନ୍ କ'ଣ ହେଲା, 7 ଦିନ 7 ରାତି ଧରି କେହି ଚାନ୍ସ ପାଉନଥିଲେ ଭଗବାନ ସହିତ ରହିଲେ। ତେଣୁ ବେଶୀ ଏଠି ଭଗବାନଙ୍କ କ୍ରୋଧ ପ୍ରକାଶ ପାଇଛି ବ୍ରହ୍ମାଙ୍କ ଉପରେ। ତେଣୁ ଆମ ଯଦି କାହାକୁ ଆଣିପାରିବାନି ତ ସେ ପର କଥା, ସେ ତ ଦୂରର କଥା, ଆଣିପାରିବା ନ ଆଣିପାରିବା ସେ ପର କଥା, କିନ୍ତୁ ଆମର ଆକ୍ସନ୍ ଏମିତି ବି ହବା ଦରକାର କେବେ ବି ଆମ ପାଇଁ କେହି ବି ଯେମିତି ଭକ୍ତି ଜୀବନରୁ ଦୂରକୁ ନ ଯିବ ବା ବ୍ରହ୍ମଚାରୀ ଜୀବନରୁ ଦୂରକୁ ନ ଯିବ, ଏଟା 100% ଆମେ ସବୁବେଳେ ରିମାଇଣ୍ଡ ଦରକାର ରଖିବା ଦରକାର। ଆମେମାନେ ଆମ ଗୁରୁଙ୍କର, ଆମ ଅଥରିଟିଙ୍କର, ଶ୍ରୀଲ ପ୍ରଭୁପାଦଙ୍କର, କୃଷ୍ଣଙ୍କର ପ୍ରତିନିଧି, ଆମେ ଯାହା କରିବା ଆମର ଯେତେ ଆମେ ଦେଖୁଛେ ଗୃହସ୍ଥ ଭକ୍ତ ଫଲୋର୍ସ ଅଛନ୍ତି ସବୁ ଆପଣ ଫଲୋ କରିବେ, ଆମେ ଆଶ୍ରମରେ ରହୁଛେ, ତେଣୁ ଆମ ଆକ୍ସନ୍ ସବୁ ସେମିତି ବି ହବା ଦରକାର, ଯଦି ନ ହବ ସବୁ କିଛି ଶେଷ। ପରେ କେବେ ଆମେ ଏ ବିଷୟରେ ଡିସ୍କସନ୍ କରିବା, ପ୍ରଭୁ କିଛି ସମୟ କହିବେ, ତାପରେ ତ ଯଦିଓ ମୁଁ ଆସନ ବିଷୟରେ ଯୋଗ୍ୟ ତ ପ୍ରଭୁ ମାନେ କହିଛନ୍ତି ସେଇଠୁ କହିବା ପାଇଁ, ମୁଁ ଯାହା ଶୁଣିଛି ସେଇଆ କହିବାକୁ ଚେଷ୍ଟା କରିଛି, ମୁଁ କେବେ ଏଇଟା ହୃଦୟଙ୍ଗମ କରିନାହିଁ, ଆଉ ଏଗୁଡ଼ା ମୋ ପାଇଁ ବି ଆପ୍ଲିକେବୁଲ। ସମସ୍ତେ ଆପଣମାନେ ଆଶୀର୍ବାଦ କରିବେ, ଯେମିତି ଭଲ ଭାବରେ ଭକ୍ତି ଜୀବନ ରହିପାରିବା, ନିରପରାଧ ହୋଇ ଭଗବାନଙ୍କ ନାମ କରିବା, ନିରପରାଧ ହୋଇ ଭଗବାନଙ୍କର ଭକ୍ତଙ୍କର ସଙ୍ଗ କରିପାରିବା। ହରେ କୃଷ୍ଣ।
କୃଷ୍ଣ ତ ଏବେ ହେଉଛି 3-5 ପ୍ରଭୁଙ୍କ ପୂର୍ଣ୍ଣଚନ୍ଦ୍ର ପ୍ରଭୁ ଟାଇମ୍ ଥିଲା ମୁଁ ସର୍ଟରେ ସାରିକି ତାପରେ
ହରେ
କୃଷ୍ଣ ତମ ଜ୍ଞାନ ତିମି ନାମ ଦସ୍ୟ ରଞ୍ଜନ ସଲାକୟା ଚକ୍ଷୁର ମିଳିତମ ଜୈନ ତସ୍ମୈ ଶ୍ରୀ ଗୁରୁ ନମଃ ନମଃ ବିଷ୍ଣୁ ପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମଦ ଭକ୍ତି ବେଦାନ୍ତ ସ୍ୱାମୀ ନୀତି ନାମିନ ନମସ୍ତେ ସାରସ୍ୱତୀ ଦେବୀ ଗୌରବାଣୀ ପ୍ରଚାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦୋଷତାରିଣୀ ବାଞ୍ଛା କଳ୍ପତରୁ ବୈଶ୍ୟ କୃପା ସିନ୍ଧୁ ପତି ତାନନ୍ତାବନିଭ୍ୟ ବୈଷ୍ଣବ ନମଃ ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀଦାଦର ଶ୍ରୀ ଗୌରବ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ କୃଷ୍ଣ ସମସ୍ତଙ୍କୁ ସ୍ୱାଗତ ଏବଂ ଧନ୍ୟବାଦ କି ସମସ୍ତେ ନିଜର ସେବା ଛାଡ଼ିକି ଏଠି ଏକତ୍ରିତ ହୋଇଛନ୍ତି ସମସ୍ତେ ବହୁତ ବହୁତ ନିଜର ଏନଗେଜମେଣ୍ଟସ୍ ଛାଡ଼ିକି ଏ ବ୍ରହ୍ମଚାରୀ କ୍ଲାସ୍ରେ ଉପସ୍ଥିତ ହୋଇଛନ୍ତି କିନ୍ତୁ ତାଙ୍କୁ ବି ଧନ୍ୟବାଦ ଦେବା ଦରକାର ଯେଉଁମାନେ ସେଠି ରହିକି ଆମକୁ ବି ଏଠି ପଠାଇଛନ୍ତି ଅପରଚୁନିଟି ଦେଇଛନ୍ତି ମନ୍ଦିରର ସବୁ ପ୍ରକାର ସେବାକୁ ସେମାନେ ଦୁଇ ତିନି ଜଣ ଭକ୍ତ ଯେଉଁମାନେ ସାକ୍ରିଫାଇସ୍ କରିଛନ୍ତି ଆମ ପାଇଁ ଆମକୁ ସେମାନେ ପଠାଇ ସେମାନେ ରହିଲେ ସେଥିପାଇଁ ଆମେ ଏଠି ଆସିକି ଏତେ ଭଲ ସୁନ୍ଦର ପ୍ରସାଦ ସୁନ୍ଦର କୀର୍ତ୍ତନ ଏକତ୍ରିତ ଲେକ୍ଚର ଶୁଣିପାରୁଛନ୍ତି ତାଙ୍କୁ ଆଗେ ଧନ୍ୟବାଦ ଦେବା ଦରକାର ଜଣେ ବଳିଦାନ ପଡ଼ିଲେ ଜଣେ ହେଉଛି ଉପକାରିତ ହୁଏ ତ ବହୁତ ଭଲ ଏକ୍ଜାମ୍ପଲ୍ ଦେଲେ ନାମାଚାର୍ଯ୍ୟ ପ୍ରଭୁ ତେଣୁ ବହୁତ ବହୁତ ଧନ୍ୟବାଦ ତ ଆମେ ଗୋଟେ ଲେକ୍ଚର ଉପରେ 2 କହି ବୋଲି ଡିସ୍କସନ୍ କରିଥିଲୁ ତ ଏଇ ଯେଉଁ ଯାହା ଯାହା ସମସ୍ତେ ଭାବୁଥିବେ କି ଟପିକ୍ କାହାକୁ ନ ପଚାରିକି କିଛି ନ କରିକି ରଖାଯାଉଛି ତ ଟପିକ୍ ଡିସାଇଡ଼୍ ହେଉଛି ଯାହା ଯାହା ପ୍ରୋବ୍ଲେମ୍ ଆମର ଏଇ ଆଶ୍ରମରେ ଚାଲିଛି ତା ଉପରେ ବେସ୍ କରିକି ଜଳେଶ୍ୱର ବାଲେଶ୍ୱର ଭଦ୍ରକ କେନ୍ଦୁଝର ଏଇ 4 ସେଣ୍ଟରରେ ଯାହା ଯାହା ପ୍ରୋବ୍ଲେମ୍ ଚାଲିଛି ବ୍ରହ୍ମଚାରୀମାନଙ୍କ ମଧ୍ୟରେ ତ ସମସ୍ତେ ଜାଣି ରଖିବା ଦରକାର କି କେହି ମୁଁ କ'ଣ କରୁଛି କେହି ଭାବୁନାହାନ୍ତି ସମସ୍ତେ ଗାଇଡ୍ ସମସ୍ତେ ସମସ୍ତଙ୍କୁ ନଜର ରଖୁଛନ୍ତି ଜୁନିୟର ବି ସିନିୟରକୁ ସିନିୟର ବି ଜୁନିୟରକୁ ଇକ୍ୱାଲ ବି ଇକ୍ୱାଲକୁ ରଖୁଛି ସେଇ ପ୍ରୋବ୍ଲେମ୍ ଉପରକୁ ବେସ୍ କରିକି ଟପିକ୍ ରଖାହେଇଛି ତ ଏଇ ଟପିକ୍ ରଖିବାର ସେବା ପୂର୍ଣ୍ଣଚନ୍ଦ୍ର ପ୍ରଭୁ ମତେ ଦେଇଛନ୍ତି ତେଣୁ ଯେମିତି ପ୍ରଭୁ କହିଲେ କି ଆଇନଷ୍ଟାଇନ୍ ଆଉ ଡ୍ରାଇଭର ସେଭଳି ପ୍ରଭୁପାଦ ବି ପ୍ରଥମ ସ୍କନ୍ଧ ଭାଗବତମରେ ପର୍ପଟରେ କହୁଛନ୍ତି କି ସେଠି ଅଛି କି ଭାଗବତମ ଲେକ୍ଚର କିଏ ଦେଇପାରିବ କିଏ ନ ଦେଇପାରିବ ତ ଯିଏ ପୂର୍ଣ୍ଣ ରୂପରେ ଡିଜାୟାର ଫ୍ରି ଡିଜାୟାରଲେସ୍ ସେ ହିଁ ଭାଗବତମ କହିପାରିବ ମୁଁ ତ ନୁହେଁ କିନ୍ତୁ ଆଉ ଡିଜାୟାରଲେସ୍ ହେବା କେବଳ ସୁଖଦେବ ଗୋସ୍ୱାମୀ ଆଚାର୍ଯ୍ୟ ଯେଉଁମାନେ ନିତ୍ୟ ସିଦ୍ଧ ନିତ୍ୟ ମୁକ୍ତ ସେମାନେ ଡିଜାୟାରଲେସ୍ କିନ୍ତୁ ତୁମେ ଗୋଟେ ଜାଗାରେ ଶୁଣିଥିଲି କି ଆଇଦର ଜଣେ ଫ୍ରି ହେଇକି ଲେକ୍ଚର ଦେବ ନହେଲେ ଜଣେ ଲେକ୍ଚର ଦେଇକି ଫ୍ରି ହେବ ତ ଜଣେ ଯଦି ଭାବିବ କି ମୁଁ ପ୍ରଥମେ ଡିଜାୟାରଲେସ୍ ହେବି ତାପରେ ଯାଇକି ଭାଗବତ ସେ କହିବି ଆଚରଣ କରିବି ପ୍ରବଚନ ଦେବି ଏଇଟା କେବେ ପସିବଲ୍ ନୁହେଁ ଆମ ଜୀବନରେ କେବେ ବି ଆମେ କରିପାରିବାନି କିନ୍ତୁ ସେକେଣ୍ଡ ୱେ ଅଛି କ'ଣ ଏଇଟା ତ ଫାଷ୍ଟ ୱେ ବେଟର ୱେ ଯେଉଁଟାକି ନୈମି ସାର ସୁତ ଗୋସ୍ୱାମୀ କହୁଛନ୍ତି କିନ୍ତୁ ସେକେଣ୍ଡ ୱେ ହେଉଛି ଆମେ କହିକି ସେଇଟାକୁ ନିଜ ଜୀବନରେ ଆଚରଣ କରିକି ସୁଧାରିବା ତ ସେଇଟା ମୋ ପ୍ରୋସେସ୍ ସମସ୍ତଙ୍କ ପ୍ରୋସେସ୍ ବି ସେଇଟା ପ୍ରଭୁପାଦ ବି ସେଇଟା କହିଛନ୍ତି ତ ଆମେ ସମସ୍ତେ ମୁଁ ଏବେ ଯାହା ବି ଡିସ୍କସନ୍ କରିବି ଏଇଟା ମୋ ପାଇଁ ବି ଆପ୍ଲିକେବଲ୍ ଆଉ ଏଇଟା ବି ମୋତେ ବି ଭାବିବା ଦରକାର ତ ପ୍ରଭୁଜୀ ଅଲମୋଷ୍ଟ ସବୁ ପଏଣ୍ଟ କଭର କରିଥିଲେ ମୁଁ ଆଉ ଥରେ କନକ୍ଲୁଡ଼ କରିଦେଉଛି ସବୁଠୁ ବେଟର ହେଉ ଯଦି ସମସ୍ତେ ନୋଟବୁକ୍ରେ କିଛି କିଛି ନୋଟ୍ କରନ୍ତି କାହିଁକିନା ଆମେ ଯେତେ ବ୍ରହ୍ମଚାରୀ ହେଉ କି ସନ୍ନ୍ୟାସୀ ହେଉ ଫର୍ଗେଟଫୁଲନେସ୍ ଯିବାର ଟେଣ୍ଡେନ୍ସି ଭୁଲି ହିଁ ଯିବ ସିଏ ଭୁଲି ଯାଇଛନ୍ତି ବୋଲିକି ଆଜି ଏଇ ପ୍ରୋବ୍ଲେମ୍ ଯେମିତି ଆଜି ସକାଳେ କୀର୍ତ୍ତନ ହେଲା ବେଳେ ବହୁତ ପୁଷ୍ କଲା ପରେ ଜଣେ 2 ଭକ୍ତ ଉଠିକି ନାଚିବା ପାଇଁ ଷ୍ଟାର୍ଟ କଲେ ତାପରେ ତାଙ୍କୁ ଦେଖିକି ପୁଣି ଇନ୍ସପାୟାର ହେଲେ ଆଉ तो यहाँ मतलब बहुत कष्ट कहीं ब्रह्मचारी अच्छा कई गृहस्थ भी आसी ना कहीं भी आसी ना मंदिर भगवान कीर्तन हो प्रभुपाद अच्छा उत्सव आज कि नाचीदे आम मन कौन तो ये जना पड़ आमर कौन आम एडवांस कर डिग्रेड होता जाना दरकार तो लोक नाचिया चान्स खोजे मुझे दिल्ली में थी बेले जोबले कीर्तन गुरु पूजा हुए मृदंगाणी मो बेकर गोपाल भट्ट मो बेकर ना श्रीजी प्रभु बेकर पड़ जाए मो नाचते बहुत इच्छा कि नाचते पाए ना मृदंग बजे कमी नाचे तो नाच गोटे जिनस नृत्य आम करूले बोली जो मैंने आपण मैंने मायापुर तो जाते देखिए तो मुझे जान मायापुर जो एनडीपी रे बहुत भल डांस हुए सब डांस करते नाचुचं से आनंद पाँच नहीं कि नाचवा नाचव कौ व्यक्ति दुखी व्यक्ति तो नाचव ना जी सब प्रसन्न चित्तर अच्छे से व्यक्ति ही नाचव आज पूर्णचंद्र प्रभु बैक पेन तथा से डे डे नाच तो सी से फिल कले तो जहाँ भी हो जी भी एडभांस करिग्रेड कर धरा पड़ जाए जो बाटे भी है यहाँ समस्ते मन रखा दरकार जो बाटे भी धरे ने लोक तो आजिकार जो टॉपिक थिला आम निज उद्देश्य गोल को न भूलिबा तो सब क्षेत्र रे से भौतिक क्षेत्र हो कि आध्यात्मिक जगत हो गोल लेस लाइफ जार से किसी आगे पारे प्रभु एग्जांपल दे जब आम बाहर नवदीप आवड़े आम अलग किसी जिनस प्रति आसक्त हो गले आम भूली जावा कौन आम उद्देश्य तो उद्देश्य को न भूलार किसी पॉइंट्स अच्छी केमी जोटा कि आम प्रत्येक दिन करने पड़ो जहाँ आम स्टार्टिंग करूले से प्रत्येक दिन करिया बस आ मंगल आरती गुरु पूजा दर्शन आरती प्रसाद सेवन समस्त सहित किसी घंटा सेवा भागवतम श्रवण युवा किंतु प्रॉब्लम कौन हो जहाँ करूले भी से करोटी कौटी प्रॉब्लम हो से नुआ नुआ थिला बोरिंग है नथिले आम सब किछि नुआ सब्जेक्ट मैटर हार्ट इनपुट करथुले हृदय सहित करथुले से बेले बेले कांदी भी पकाउथुले जो लेक्चर शुणुले पॉइंटा मो पाई आउची रोमांचकम भी होता समस्त किंतु एवं सेटा होनी से भागवतम क्लास जी भागवतम पढ़ी चैतन्य चरिता मत पढ़ी नुआ टेस्ट किसी मिलूनी तो जो कि बोरींग जो जिन जी एवं क्या कह मायापुर जीवा हुए तो समस्ते से मायापुर फास्ट टाइम जो तो मायापुर जीवा जो एक्सपीरियंस एवं से न हुए जोगपीठ जीवा आगुरी कौन जो आप गोटे नुआ लोक को नहीं जी चैतन्य महाप्रभु जन्मस्थान मत नहीं चलो चैतन्य महाप्रभु जन्मस्थान कहे ना महाप्रभु कौटी जन्म होते कौटी बढ़ी कौन जो आम गले कौन देखा से निब गच मूल से निब गच तो कत दिन है देखी आस बोरिंग ही जाए तो से टेस्ट आम पाऊना तो या पचर कौन कारण तो भविष्य जनवरी मस रे 17 तारीख रे भी हम आम ब्रह्मचारी सम्मेलन जो कि रामभद्र प्रभु हलधर महाराज रही भी क्लास रही स्पेसिफिक्स एबेठ ही डिसाइड ही डीप इन कृष्णा कॉन्शियसनेस सेमिनार देव प्रभुजी तो से डिटेल डिस्कशन कर बहुत भल जबरदस्त हो आज्ञा तो अपने उद्देश्य को नहीं भूलना यहाँ गोटे लेक्चर सुंदरपाल प्रभु से शुणी आम कर तो समस्त जीवन लक्ष्य सब मन रखा दरकार फर्स्ट पॉइंट सेकेंड पॉइंट मु कहीं मंदिर जॉइन करछि थर्ड पॉइंट होछि मंदिर जॉइन करिया पई मु कौन कौन त्याग करछि आ सब कृतज्ञता भी जनवा दरकार आम समस्ते ब्रह्मचारी आश्रम को कहीं आसते से लास्ट थर भद्रक वीडियो रेकर्डिंग किए कौन आसा तो रही अच्छे हार्ड डिस्क तेणु पूरा प्रामाणिक के जदि आश्रम छाड़ के जीवाई भी चाहे तो देखे छाड़ा है से कौन आसती कौन है कौन पढ़ाच तो समस्ते कि ना कि महत उद्देश्य नहीं कि आ महत उद्देश्य कौन क्वालिटी लाइफ बचाप क्वालिटी लाइफ आम देखते आम ठार भी कई गृहस्थ बहुत बढ़िया बढ़िया सेवा कर देखा जाए चंदन प्रभु चंद्र सरोवर प्रभु तो सी आम ठार बहुत भल सेवा कर पर्सनाल लाइफ भी संभाल स्त्री पुआ झी समस्त लाइफ घर भी चलाउं प्लस मंदिर भी सब किसी बुझाबुझि कर बहुत गृहस्थ भी अच्छा किंतु जदि कंपैरिजन ले देखा जाए 50-50 लाइफ 50% निज पई 50% भगवान पई आम लाइफ 100% भगवान पई से दबाक आसते ना बहुत जन्म आम यही चेतन समस्त आसते जहाँ भी पचार कहीं ब्रह्मचारी आश्रम ग्रहण करने चाहच समस्ते कहते कि बहुत जन्म है संसार कले बहुत जन्म मो पा छुआ को बहुत जोनि दे तो यही जन्मटा भगवान पाई सेवा कर उद्देश्य नहीं कि समस्ते ब्रह्मचारी आश्रम आसती ठीक ना समस्ते ये उद्देश्य नहीं कि आसती तो हुए कौन मझे प्रॉब्लम कौन हुए बोरिंग जाते बोरिंग तो मुझे जितने श्लोकनाथ स्वामी महाराज पचारे महाराज कहले कौन आउ थे फेरिक जाए आसव महाराज कहते आश्रम छाड़ जीव पुणी फेरिक आसो आश्रम आउ थे टेस्ट नहीं तो महाराज कहले ये डेवलप हम से आधिका अधिका करने चाहिए रेगुलरिटी मेंटेन कर तेणु आमको तो प्रभु जी सब किसी पॉइंट्स कहीदेले कि केमी 84 लाख जीवजन भर आम केमी बहुत मनुष्य नाम सहस्रेश केमी जमी एग्जाम्पल दे कि फुटबॉल प्लेयर रे 11 जन को बॉल साइड काटिक से नहीं आसे कि गोलकीपर सामने बॉल को हिट करने पॉइंट नवापी से समय से गोटे सेकेंड भी अन्यमनस्क हो बॉल तक आउ किए पास कर नब समस्त देखते जानते फुटबॉल तो एक्जाक्टली से आम आम सबकि घर बापा माँ जब सबकि काटिदे सब नट काटिदेन आम सब गंठी सब दौड़ी काटिदेचि एवं खाली गोटे फोकस भगवान गाड़ी कौन कर जप कर लेक्चर शुणार अच्छी कीर्तन करार अच्छी नाचार अच्छी प्रसाद पाइबार अच्छी भक्त संग कर अपराध न करार अच्छे बस ये आई सब फेवरेबल एटमोस्फियर आम बन पूरा प्रति पूरा अनुकूल वातावरण आम बन ना एम बापा माँ आमको डाक ना आम जॉब प्रति किसी प्रॉब्लम अच्छी ना आश्रम किसी खाया पीबार असुविधा अच्छे किसी असुविधा ना जो देखा जाए किसी जो मैंने नुआ नुआ फास्ट टाइम आसमती किसी ना प्रॉब्लम विशेष खाली एवं फोकस हो जाए पूरा 24x7 24 आवर पूरा आम भगवान रही दरकार कि आम फसी जाऊ तो कंचन कामिनी प्रतिष्ठा मुख्यतः तो फसन तो फास्ट एवं मायार सब बड़ अस्त्र होम उपर कौन जानते तो आम ध्यान को भटकेबा आउ कि न तो ध्यान को भटकेबा कौन सी भी अस्त्र माया यूज कर भल क्लास दे तो क्लास दे कौन माताजी आस कहे प्रभु जी आप क्लास बहुत भल लगे तो ये वयस बार बार इको हम माइंड हाउलींग हम आउ कि कथा मन पड़े ये गोटे प्रकार अस्त्र कितु ये सब अस्त्र को आप प्लस धर आप कौन सी डिपार्टमेंट हेड अच्छा बहुत पैसा आप ट्रांजाक्शन कर लोभ हो पारे मोर प्रॉपर्टी बनवा तो रिसेंटली केस है गोटे तापर आहरी भी प्रॉब्लम आसपार मानते आप भल क्लास दे पार ना भल मैनेजमेंट कर भल प्रचार कर प्रचार करके आप अलग निजर क्षेत्र बनवे निजर सोसाइटी बनवे निजर सोसाइटी इसको बहुत ब्रह्मचारी ये पलि अच्छा मुझे सोसाइटी बनवी अलग ट्रस्ट ये भी भावना आसपे तो कंचन कामिनी प्रतिष्ठा को बाटे आसो आम कौ बाटे नहीं जाओ आम भी जापर कि आमको कौन लगुव कि आम सेवा कर माइंड डाइवर्ट हो माइंड माया ता काम कर लगे कि आम गुरु कृष्ण कर गुरु कृष्ण आम ओ रे करा हूँ आम प्रॉब्लम आइडिया निज आइडिया प्रति अटैचमेंट निज बुद्धि प्रति निज प्लान प्रति आसक्ति किंतु भगवान कौन कह सर्वधर्मान परित्यज्य माने निजर सबकि प्रभु या उपरे डिस्कशन करिए कौन स्वेच्छाचारी व्यवहार तो ये स्वेच्छाचारी उपरे तो यहाँ हूँ सब बड़ पॉइंट आमको ब्रह्मचारी आश्रम छाड़ तो आम बहुत लोग जो आईआईएफ जॉइन करने पूर्व बीएसएस कैंप पिला पचारती देखी ना भी आगे कि ब्रह्मचारी आश्रम छाड़ दे तो पचारती क्वेश्चन कि कौन मुझे जीवन सारा ब्रह्मचारी रही पारि ए माइंड क्वेश्चन आसे बेले बेले यहाँ से आसे जो साधना डाउन हो जाए से तो बहुत पिला क्वेश्चन करती जीवन सारा ब्रह्मचारी रही पारे तो ये जो सुंदर गोपाल प्रभु एनसर दिखती कि आगे आस तुम न न रहीबार कौट प्रश्न कौटे उठे कन्फिडेन्स दिखती से कह हाँ ठीक अच्छे तो न आसवर न जीवार कारण हूँ ये जड़े जो आश्रम जॉन कैसे कौन देखिक इन्स्पायर हुए मंदिर आपण मैंने कौन देखिक इन्स्पायर होते प्रसाद अभाव ना नुक प्रतिकूल अनुकूल वातावरण 24 आवर मिले भगवान सेवा करने शोले भी सेवा झाड़ा फेरले भी भगवान सेवा कथबार्ता कले भी भगवान सेवा सबकि भगवान सेवा ये कहीं जहाँ कर भगवान सेवा कर उद्देश्य कर मुड नहीं आसी आम जड़े जो छाड़ी जाए से युवा सब भूली जाए से छाड़ पढ़ाए तो यही सब बहुत प्लस पॉइंट नहीं बहुत पॉजिटिविटी देखिक नेगेटिविटी कम देखिक देखिए बहुत जो मैंने भी आश्रम जॉइन कर पार ना द्वंद्वर रोचान से भावना अच्छी जब बुढ़ा हो जाए तो मतलब ब्रह्मचारी आश्रम किए सहायक हम यहाँ गोटे सब बड़ माइनस पॉइंट सब प्लस पॉइंट देखिले पूरा बुढ़ा है पर्यटन तो सब प्लस पॉइंट देखिले खाली लास्ट को भाभी दौरान कौन जब बुढ़ा हो जाए मत किए सहायक हम तो ये पॉइंट को नहीं कि आप जब नॉर्थ इंडिया जी कि साउथ इंडिया जी बहुत ब्रह्मचारी मंदिर सेवा करी नौ पैसा नौ 12,000, 25,000, 50,000 सैलरी नौ कौन ना पचारि जे ब्रह्मचारी ओडिया ब्रह्मचारी जो पंजाब जाइए पचारि कि आप सैलरी नौ कहला सैलरी नौ 15,000 टाँग पूजारी सेवा आउटी भी हाउस प्रोग्राम जी गोटे हाउस प्रोग्राम 500 टाँग मुझे कंपलसरी मुझे कहीं पैसा नौ यदि पैसा पचारे भी मन भितर आसला से निजे निजे कहला पैसा नवर कारण या कि जदि बुढ़ा हो जाए मत किए पचार तो यह मेन्टालीटी भी आसी जापे आमर किए भाव दरकार ना मोर एस हमन आम जस्ट एवं इट हार्डली प्रभुजी पूर्णचंद्र प्रभु गोपी प्रभु आमहरि प्रभु त्रिभुवन सुंदर प्रभु छाड़दे आम समस्त ये न्यू फ्रेस मान सो फ्रेसर इसमें एक्सपीरियंस शेयरिंग सेसन रखा दरकार प्रभु कौन कौन प्रभु मैंने केमी ओवरटेक करवरकम कर तो अपॉर्चुनिटी आसत ना बहुत कंचन कामिनी प्रतिष्ठा बहुत अपॉर्चुनिटी आसती है कि आज पर्यटन पर आसिक लोक पलैले आम भी देखुं ह्वैट होते कौन हो गले तो कैसे एक्सपीरियंस किमी ओवरकम कर शुणा दरकार बेस प्राक्टिकाल हम कि जो थियोरिटिकल देखा जाए तो यहाँ समस्त मन रखा दरकार कि आम हूँ गर्व अनुभव करा दरकार कि आम सब भक्त ठाकुर स्पेशल कहीं आम बहुत क्लोज अच्छा से ब्रह्मचारी देखले जेनेल लोक कौन दिए सम्मान दिए खासकर बालेश्वर जलेश्वर आपण देखिए किए गृहस्थ आस प्रणाम कला किए माताजी कौन स्पेशल प्रसाद बनई आ तो युवा सब स्पेशल ट्रिटमेंट मिलूँ आमको तो मैंने बहुत स्पेशल नुक किंतु से मन रखा दरकार कि आम स्पेशल भी प्लस डेंजर जोन भी अच्छे तो ये पॉइंट्स आमको मान आम शब दाहा पर्यटन ये कपड़ा आम देह रही आम ये पॉइंट्स मन रख खाली कपड़ा नुह माइंड री काय मन वाक्य ब्रह्मचर्य पालन कर तो किसी पॉइंट्स प्रभुजी डिस्कशन कलापर कि मझे छाड़े से चाहे जमी ब्रह्मचारी आश्रम आम से बालेश्वर लागू कर सब भक्त किमी लास्ट थर भी कही थर भी कि समस्ते कई क्या चिप नि प्लीज ये मो परे आछी मो जूनियर ये मो इक्वल याकु तो मु बहुत आगुरु जानी छी चीप नियम तुनी कह प्लीज से अपन जूनियर हे परे आश्रम जॉइन रे ता मनोभाव भगवान को प्रति सेवा प्रति बहुत अधिक आइते करे तनो संबोधन भी सेवला करिया दरकार अपन को ही संबोधन करिया दरकार तुमेटा कहियो तुमे बहुत सीनियर प्रभु जी को अधिकार अछि तुमे बेले बेले तू कोई मारी भी पारी गाली भी पारी तांकर अधिकार अछि जो माने ई 2-3 वर्ष होला जॉइन करछथि पेंट शर्ट रूप देखला वाला लोक भी जो पिला को आमे कहउछन तू से भी हम पेंट शर्ट रूप देखि हम भौतिक रूप भी देखि छी तनो प्लीज आपन को ई संबोधन करत तो एई जो सब जिंस हम को हम मटेरियल लाइफ भूले दव ब्रह्मचारी आश्रम रो उडे भी जिंस रो दरकार की पूर्व जीवन दा में जों भूली जाऊ फिल्म गीत कोनो जदि गने फिल्म गीत हम सुनिया संगे संगे हम कथा मने पड़ी अछि आसीओ संगे संगे निज घर लोकन सहित कम मिला मिसा जदि मिसियो जाउछन बहुत भलो परमिशन नै जिया दरकार स्ट्रांग निज तरफ रो तो फास्ट डिजायर न रहे दरकार बार बार डाकरा आछि ताले पचारी जिया दरकार ते सब छोटो छोटो जिंस एउडा हम एक्चुअली करंती ट्रेनिंग समय रे ना भावंती कोन ट्रेनिंग तो बस तापर आ आश्रम रे किछ करिया हम फुल ट्रेन तो प्रभुपाद नो डिसिपल भी गुरु माने भी फॉल डाउन हे जे तो हमें कोन ताको समझ नुआ ब्रह्मचर्य तनो किछ किछ जे जे बालेश्वर रे हम अप्लाई करछु समस्त अप्लाई करि पारो सखाळ उठु जों हमें के ब्रश धरी भारी होची तो के झाड़ा पाइखाना भीतर पड़े लेनी के गाध होची जेंदे सेडी सेडी जने ब्रश करतो ता सामने जने क्रॉस करियो किछि इंटरेक्शन नै हरे कृष्ण कोई बेरे जने तब हरे कृष्ण को तो गोटे गोटे दिन गोटे राति गला पने गोटे गोटे कल तो पड़ेला नै कि हे गला कोन प्रलय हे गला नेक्स्ट डे देखा होची माने मंगल आरती पूर्वरु नुवा डे नुवा दिन नुवा किछि करियार चांस हरे कृष्ण प्रभु हरे कृष्ण भलो मैनर सहित विनम्रता सहित तापूर्व जहाँ भी आम द्वेष रागी जाए थिवा कि किसी प्रॉब्लम थी युवा कनेक्ट कर सिंपल हरे कृष्ण कह प्रभु हरे कृष्ण ये बहुत कष्ट हुए जहाँ सहित झगड़ा होता है कि मनोना होता है कह बहुत कष्ट हुए हरे कृष्ण भी आम कहीपर से भक्त को आ भगवत धाम जीप आस प्रसाद पाउछंती मेनर आम ये ना बुझी पार कहीं शिक्षा भी हूँ से प्रसाद पाउछंती निजर सोइला उठी जावा बोलि प्लीज मैं आस कृष्ण कौन कौन याद भाषी आउ कथा कहार स्टाइल सब रिक्वेस्टिंग मूड रखा दरकार कि अनुरोध करी सेवार हेल्प मागिबी तो अनुरोध कर आदेश देवी से मो जूनियर से मो अंडर डिपार्टमेंट रही था मुझे संकीर्तन इनचार्ज तो मुझे बुक डिस्ट्रीब्यूशन करने तो सी जन वैष्णव पचार दरकार कि बुक डिस्ट्रीब्यूशन जीवे ना यही मुड रे पचार दरकार तुम्हें बुक डिस्ट्रीब्यूशन जाओ यही जिनसा आप अनर्थ को बढ़े हुए गुरु महाराज आप देखें जो गुरु महाराज कहते लेक्चर हिज होलीनेस भक्ति पुरुषोत्तम स्वामी महाराज कहते केवे कहते भक्ति पुरुषोत्तम को डाक ये कहते प्रभु को डाकिले प्रभु भी कहते तो गुरु सी कहते महाराज ही कहते मुझे जो देखी भक्ति पुरुषोत्तम स्वामी महाराज कहते जोड़ी गुरु महाराज से फॉलो कर सम्मान दौरान सम्मान दवा दरकार आपण तो एटलिस्ट लगे दरकार तुम्हें तो बिल्कुल भी नुहे तुम्हें रिजेक्ट आपण कह दरकार प्लीज यही वैष्णव अपराध रु अटक भावन वैष्णव अपराध केमित कर सका उठे हरे कृष्ण कहे देखिए वैष्णव अपराध हम 80% 90% वैष्णव अपराध जहाँ हम बाचार किसी हम मन रही पारे वाक्य किसी हम एक्शन भी किसी हम तो वैष्णव अपराध वैष्णव नहीं भगवान नि चैतन्य चरित्र लिखाई ना कौन भक्त भक्त अवशेष भक्त पद जल हाँ भक्त पद धूलि धूलि जल भक्त भक्त अवशेष ने अपराध खंड अजाणत जानिक ने सामना तो भगवान ही नहीं जानते किंतु से वैष्णव भगवान जमी अम्बरीश चरित्र शुणी किंतु से भगवान भी आम अपराध क्षमा करते जो आम से भक्त प्रति पुणी जेन्युइननेस देखा आउ ये फर्मालीटी ना दरकार कि स्टार्टिंग रे फर्मालीटी हम कि हरे कृष्ण कौन कि आपण कौन ये फर्मालीटी जस्ट देखापे कि धीरे धीरे करने द्वारा रूप गोस्वामी कौन हटात आम भितर जाग्रत हेनी मैंने हार्टली जाग्रत हेनी जो बाहर बाहर अभ्यास करवा धीरे धीरे से हृदय भी आस दिन ना दिन तो से सब प्राक्टिकाल जिनस डे टू डे लाइफ ब्रह्मचारी आश्रम करवा दरकार आत्येक दिन नाचवा दरकार जमी लेक्चर शुणी कि आम जो मंगल आरती शिक्षाष्टकम गाँव महाप्रभु ये चारिटा श्लोक मात्र देना आउ तो किसी देना आ सब कोर्ट्स दे चारिटा आठटा हाँ आठटा शिक्षाष्टकम आठटा श्लोक दे तो यहाँ जाननी ये दूर ठीक मोर यहाँ जो आम सेंटर मान मायापुर को फॉलो करी गाँव शिक्षाष्टक स्पीड रे मायापुर यही से सिस्टम रे गाँव क्या टाइम बहुत कम टाइम लिमिट कम जो भी आम जहाँ फॉलो कर बुझा दरकार कि पचर रिजन कौन अच्छे कहीं फॉलो हो तो ये बहुत अनाउंसमेंट रोज ना प्रभु से टाइम लिमिट टाइम को बचाया कर सेट पे स्लो टाइम को बचाया पे ता मानो जे आमे भी सेटा फॉलो करिया जे इंडिकेटिंग करिवे नि जे अनुकरण करचन जे धर कोआ जीव कि एबे कि सेटा कहले पण शत्रुता हि दरकार तो जे दे तामो फॉलो करिया दरकार तो आमे भी देखचन जे कि मंदिर रे मायापुर रे कोन पानी समस्त को छिंचंती होले तो भगवान को अफरिंग कले पा छिंचले समस्त मायापुर बहुत भिड़ था तले ही पड़े गटर फ्लोर रड़े समस्त मथा उपरे पड़ो कि आम भी ये पा छिंचु चार पाँच जन अच्छे जन किए मुंड छिंच पार भगवान को अफरिंग करा पुणी किमी चढ़ी आम डिसरेस्पेक्ट तो यहाँ टपिक बाहर जा कौच कि आम जेकोसी जिनस कर हार्ट इनपुट करवा दरकार हृदय तो जमीन शिक्षाष्टकम आम गाँव हृदयपूर्वक गाया दरकार प्रेइंग फुल मूड रे गाया दरकार मंगल आरती आम संसार दावानल गाँव कि भल सुर हो किए ना ता मीनिंग जाणी गाया दरकार से नाम अंटर ता मीनिंग भी देखाई नाम अंटर परिचय गुरु को कृतज्ञता हाथ जोड़ी की प्रपर आम कीर्तन कला बेल बहुत चेंगड़ा भी कर आज नृत्य होता किए भगवान पछ कर नाचल किए का धोती टाणल तो किए कौट कौन कौन हो भगवान उद्देश्य दरकार नाचिया दरकार तो यही सब जिनस ही आम उद्देश्य को मन रख प्रत्येक समय रे भगवान मन पक तो किसी एप्लीकेशन पॉइंट अच्छे ऐड कर कंजर्विंग कौन ब्रह्मचारी आश्रम जब रुहत कौन बेनिफिट हम किसी नेगेटिव किसी पॉजिटिव अच्छे कंजर्विंग एनर्जी लेस स्पीकिंग लेस लाफिंग कंजर्विंग सीमा ब्रह्मचारी ब्रह्मचारी इन कृष्णा कॉन्शियसनेस पॉइंट गुटा अच्छे जदि जड़े ब्रह्मचर्य पालन करे ठीक ठीक तो सी कौन कर एनर्जी को कंजर्व कर तो मेडिकल साइंस आयुर्वेद भी कहते जदि जड़े प्रत्येक दिन माने यहाँ कहूँ कनसेनट्रेट कै मैंने कनसेनट्रेट मीनस कि एक जो कम कर फोकस जप कर जप उप फोकस मृदम बजाऊ फोकस अन् मृदम गीत गाँव फोकस गीत गाइवा मानते बॉडी माइंड इंटेलिजेंस वन लाइन भगवान को दर्शन कर दर्शन करवा दरकार भगवान को केवल भगवान स्मरण कर तो ये जो गोटे लाइन में जब सब रखा आम सीमन अपवर्ड फ्लो हम सीमन डाउनवर्ड फ्लो हूँ अपवर्ड फ्लो स्टोरेज ये माइंड जहाद्वारा कौन हम आम स्मरण शक्ति वृद्धि हम आठ महाराज कहते भक्ति विकास महाराज चेहरा ब्राइटनेस हम आउ कथा आमे जहा को कहिबा ता हृदय ग्रंथि छेदन करियो छे कथा हरदर महाराज कथा काई हृदय जे ग्रंथि छेदन लागु जिन पुरा आसी गळी होछ पुरा हृदय उत्तर गुरु अंशाय महाराज महाराज कर प्रभुपाद गुरु महाराज काई कि जदर गुरु जदर ओडे स्पेसिफिक लोक पावर सुनु छंदी काई कि किंतु आउ कार भी चालथुआ बोरिंग होथुआ सोथुआ ढोळथुआ काई कि कने एटा पालन करछन छे ब्रह्मचर्य ब्रह्मचर्य मीन्स कि ब्रह्मचर्य इति ब्रह्मचर्य माने बॉडी माइंड इंटेलिजेंस वन फोकस गोटे लाइन रे रहिया दरकार तो एटा केमिति हबो कंजर्विंग एनर्जी हम एनर्जी केमिति कंजर्व हबो अल्प कथा कहिया अल्प हसिबा आउ सीमेन यूनिट फॉल डाउन न होए नाइट फॉल न होए एटा ध्यान रखिया दरकार प्रैक्टिकल टिप्स नै तो पड़ियो रात्रि कम खाइबा हेवी फूड न खाइबा पनीर पलाव हेछि एकदम पूरा बहुत मास परे पूरा चाउमीन हेछि पूरा झाटी देले पूरा बेक पड़ जाऊ तो रात्रि फ्लो हेजि फल आउ जे तापरे लाइफस्टाइल वेरी सिंपल रखिबा ऑलवेज बी हंबल एंड सर्व एवरीबॉडी ट्राई टू डोंट मेक एनिमी अराउंड यू मेक एवरीवन एज फ्रेंडली एटमॉस्फेयर ए पॉइंट गुड़ा लिखिया दरकार मन समस्त लिखिया दरकार ऑलवेज बी हंबल एंड सर्व एवरीबॉडी समस्त सेवा भावना आउ हंबल रहा दरकार विनम्रता रहा दरकार तो किसी भक्त भितर अच्छी किसी भक्त भितर नाई तो जहाँ पाखे नाई शिक्षा दरकार जहाँ पाखे अच्छी ट्राए टू डू नॉट मेक एनिमी अराउंड यू आम ब्रह्मचारी ये भी बहुत लोग बस मन मालिन्य अच्छी ଯେତେ କୁହା ହବ ତାକୁ ହାତରେ ହାତ ପକେଇ ନାଚ ଟିକେ ନାଚିପାରିବ ହରେ କୃଷ୍ଣ ଗୀତ କହିପାରିବନି ଏଭଳିଆ ବି ଅଛି ଯଦି ନାହିଁ ହେଇଯାଇ ବି ପାରେ ଫ୍ୟୁଚର ଏବେ ଏଇଥିପାଇଁ ନାହିଁ ବେଶୀ ରେସ୍ପନ୍ସିବିଲିଟି ନାହିଁ କାହାର ବେଶୀ ପୋଷ୍ଟ ପୋଜିସନ୍ ନାହିଁ ଯଦି କାହାକୁ କେଉଁଠି ମ୍ୟାନେଜର କରିଦିଆଗଲା ସିଏ ବେଶୀ ଆଗରୁ ଆସିଛି ପରେ ଆସିଛି ତାକୁ ମ୍ୟାନେଜର କରିଦିଆଗଲା ତାକୁ ବେଶୀ ଲେକ୍ଚର ଦେଇତେ ଦିଆଗଲା ଆଉ ବହୁତ କିଛି ଲିଡିଂ କରିତେ ଦିଆଗଲା ଗଲା ସେ ଏନିମି ହେଇଯିବ ତାର ହବ ଏଇଟା ତେବେ ତ ନୂଆ ନୂଆ ଆସିଛନ୍ତି ଏବେ କିଛି ବେଶୀ ଏକ୍ସପିରିଏନ୍ସ ନାହିଁ ତିନି ଚାରି ବର୍ଷ ହେଇଛି ଆଉ କେତେ ଦିନ ଗଲା ପରେ ହବ ତାପରେ ମେକ୍ ଏଭ୍ରିୱାନ୍ ଇଜ୍ ଫ୍ରେଣ୍ଡଲି ଆଟ୍ମୋସ୍ଫିୟର ସମସ୍ତଙ୍କ ସହିତ ମୈତ୍ରିତା ଭାବ ରଖିବା ଦରକାର ତ ମୈତ୍ରିତା ଭାବର ସିକ୍ରେଟ ରୂପ ଗୋସ୍ୱାମୀ କହୁଛନ୍ତି ନେଟର ଅଫ୍ ଇନ୍ଷ୍ଟ୍ରକ୍ସନରେ ଦଦାତି ପ୍ରତି ଘୃଣାତି ଗୁହ୍ୟମ ଆଖ୍ୟାତି ପିଛନ୍ତି ଭୋକ୍ତେ ବଜତେ ଚୈବ ଷଡ୍ବିଧି ପ୍ରତି ଲକ୍ଷଣ ତ କିନ୍ତୁ ଏଇଟା କେହି କରୁନାହାନ୍ତି କଣ ଫାଷ୍ଟ ପଏଣ୍ଟ କଣ ଦଦାତି ପ୍ରତି ଘୃଣାତି କିଛି ଦବା କିଛି ନବା ଭଗବାନ ଫୁଲହାର ବି ଦେଇପାରିବେ ବାସି ଫୁଲହାର ଏଇଟା ବି ବହୁତ ବହୁତ ମାଇନେ ରଖିବ ଯଦି ଆପଣ ବାସି ଫୁଲହାର ଆପଣ ମନ୍ଦିରର ଆଣି ଖାଲି ଜଣ ବେକରେ ଗଳେଇ ଦେବେ ବି ତାର ପଜିଟିଭନେସ୍ ଆପଣଙ୍କ ପ୍ରତି ରହିବ ଆଉ କଣ ଭୋକ୍ତେ ଭୋଜ ଏତେ ଦଦାତି ପ୍ରତି ଘୃଣାତି ଗୁହ୍ୟମ ଆଖ୍ୟାତି କିଛି ସିକ୍ରେଟ କଥା ଏଇଟା ସମସ୍ତଙ୍କ ସହିତ କରିହେବନି ଏଇଟା ଯିଏ ବହୁତ ଖାସ କିନ୍ତୁ ଏଇଟା କରିବା ଦରକାର ସମସ୍ତଙ୍କୁ କେହି ଯିଏ ଯାହାକୁ ଏଇଠି ଏଇଟା ଯଦି ହବ ନେକ୍ସଟ ଟାଇମ୍ ଆମେ ଆପ୍ଲାଏ କରିପାରିବା ଆଜିଠୁ ଆପ୍ଲାଏ କରିପାରିବା ଜଣେ ଜଣଙ୍କର କ୍ଲୋଜ୍ ଫ୍ରେଣ୍ଡ ରହୁ ଯିଏ ଯାହାକୁ ଭଲ ଲାଗୁଛି ଯାହାର ମନ ପସନ୍ଦର ଯିଏ କିନ୍ତୁ କ୍ଲୋଜ୍ ଫ୍ରେଣ୍ଡ ରହୁ କ୍ଲୋଜ୍ ଫ୍ରେଣ୍ଡ ଯଦି ନ ରହିବେ ଆଉ ଏଇଟା ନୁହେଁ ଯେ ଏଠି ସବୁ ଏଠି ନିତ୍ୟ ସିଦ୍ଧ ଆଉ ନିତ୍ୟ ମୁକ୍ତ ସବୁ ଜୀବମାନେ ବସିଛୁ ଆମେ ବ୍ରହ୍ମଚାରୀ ଆମ ଭିତରେ ପ୍ରତ୍ୟେକ କ୍ଷଣରେ କିଛି ନା କିଛି ପ୍ଲାନିଂ ପ୍ରୋଗ୍ରାମିଂ ଚାଲିଛି କିଛି ନା କିଛି ଅନର୍ଥ ହେଉଛି କେଉଁ ମାତାଜୀ ଆସିଛନ୍ତି କେଉଁ ମାତାଜୀକି ଦେଖିଦେଲେ ଖରାପ ଦୃଷ୍ଟିରେ କି କେଉଁଠି ପଇସା ଦେଖିଲେ ପଇସା ପ୍ରତି ଲୋଭ ହେଇଗଲେ ତ ଯାହା ବି ନେଗେଟିଭ ପ୍ରତିକୂଳ ବାତାବରଣ ଆମ ମନରେ ଆସୁଛି ଏ ମାୟା ପ୍ରତି ଏଇଟା ସେୟାର କରିଦେବା ଦରକାର ତା ପାଖରେ ନହେଲେ ଏଗୁଡ଼ା ଷ୍ଟୋରେଜ୍ ହେଇ 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 ଦିନେ 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 ନା ଦିନେ ଫାଟିବ ସିଧା ବ୍ରହ୍ମଚାରୀ ରେଡ୍ ରୁ ହ୍ୱାଇଟ୍ ଅବଶ୍ୟ ହବ ଏଇଟା ତ ଏବେ ଷ୍ଟାର୍ଟିଂ ହେଇଛି ତ ଏବେଠୁ ଯଦି ଆପଣ ଫ୍ରେଣ୍ଡ ବନେଇବେ ଭଲ ଇଜି ଫ୍ୟୁଚରକୁ ଫ୍ରେଣ୍ଡ ବନେଇ ପାରିବେନି ଆପଣ ଦେଖିବେ ମାୟାପୁର ଯିବେ ଲକ୍ଷ୍ୟ କରିବେ କେଉଁ ମ୍ୟାନେଜର ପାଖରେ ବସିକି ଟିକେ ଭଲସେ କଥା ହବ ଏଇଟା ଇସ୍କନର ବଡ଼ ପ୍ରୋବ୍ଲେମ୍ ଜିବିସିର ଏଇଟା ଏବେ ନେକ୍ସଟ ଟାର୍ଗେଟ ମାନେ ଏଇଟାକୁ ନେଇକି ବହୁତ ଯାହା ଶୁଣିଛି ଯାହା ବହୁତ ମାନେ କୌଣସି ଲିଡର କୌଣସି ମନ୍ଦିରର ଗୋଟେ ପ୍ରେସିଡେଣ୍ଟ ଆଉ ଗୋଟେ କୌଣସି ମନ୍ଦିର ପ୍ରେସିଡେଣ୍ଟ ଦୁଇ ଜଣ ଏନ୍ଡିପି କରିଛନ୍ତି ସାଙ୍ଗର ବହୁତ ସମୟ ବିତେଇଛନ୍ତି କିନ୍ତୁ ପ୍ରେସିଡେଣ୍ଟ ହେଲା ପରେ ହାର୍ଟ ରିଭିଲ୍ କରିପାରିବେନି କରିପାରନ୍ତେ ଯୋଉଟା କି ତାଙ୍କୁ ବିନମ୍ର ଗୋଟେ ମତେ ଗୋଟେ ଫଟୋ ଆସିଥିଲା ରାଧେଶ୍ୟାମ ପ୍ରଭୁ ଯିଏକି ପୁନେର ପ୍ରେସିଡେଣ୍ଟ ଆଉ ପୁରା ଏଇ ଗୋଟେ ରିଭଲ୍ୟୁସନ୍ ଆସିଛି ତାଙ୍କ ପାଇଁ ଏ ବ୍ରହ୍ମଚାରୀ ସମାଜର ସବୁଠୁ ବେଶୀ ବ୍ରହ୍ମଚାରୀ ହେଉଛି ସେ ବନେଇଛନ୍ତି ତାଙ୍କ ପ୍ଲାନିଂରେ ସିଏ ଲୋକାଲ ଟ୍ରେନ୍ରେ ଯାଇକି ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରୁଛନ୍ତି ଆମକୁ ଯଦି ଦିଆଯାଏ ଆମେ ଯିବାନି ହୁଏତ ଯଦି ମାୟାପୁର ପ୍ରେସିଡେଣ୍ଟକୁ କୁହାଯାଏ ତମେ ଯାଇକି ବୁକ୍ ଡିଷ୍ଟ୍ରିବ୍ୟୁସନ୍ କର ବସ୍ରେ ହୁଏତ ନ କରିପାରନ୍ତି କିନ୍ତୁ ସିଏ କରୁଛନ୍ତି ତ ଏଇଟା ହେବାର କାରଣ ହେଉଛି ଏଇସବୁ ଜିନିଷ ସିଏ ଏଗୁଡ଼ା ସବୁ ମେଣ୍ଟେନ୍ କରନ୍ତି ହାର୍ଟ ରିଭିଲିଂ କରନ୍ତି ପ୍ରଭୁଜୀ ବି କହୁଥିଲେ କି ଆମ ନାମହଟର କିଛି ଭକ୍ତ ଲିଡର ମାନେ ଅଛନ୍ତି ମାନେ ହାର୍ଟ ରିଭିଲିଂ କରନ୍ତି ନାମହଟରେ ବହୁତ ଫ୍ରେଣ୍ଡଲି ଆଟମସ୍ଫିୟର ଏଇଟା ନାମହଟର ବହୁତ ବଡ଼ ଶିକ୍ଷା ତ ଫ୍ରେଣ୍ଡଲି ଆଟମସ୍ଫିୟର ନିହାତି ଦରକାର ହାର୍ଟ ସେୟାରିଂ ନିହାତି ଦରକାର ନହେଲେ ବହୁତ ବଡ଼ ଅସୁବିଧା ହେଇଯିବ କେଉଁ ମାତାଜୀ ସହିତ କ'ଣ ହେଇଯିବ ଆଉ କେଉଁ ପଇସା ସହିତ ଆମେ ଆଟାଚମେଣ୍ଟ ହେଇଯିବ କେଉଁ ପୋଷ୍ଟ ସହିତ ଆଟାଚମେଣ୍ଟ ହେଇଯିବ ଆମେ ବି ଜାଣିପାରିବାନି ଆଉ କ'ଣ ଡୋ ନଟ୍ ଟେକ୍ ସ୍ପେଶିଆଲ ଟ୍ରିଟମେଣ୍ଟ ଫ୍ରମ୍ ଅଦର ଡିଭୋଟିଜ୍ ସ୍ପେଶାଲ ଟ୍ରିଟମେଣ୍ଟ ଏଇଟା ଏଇଥର ଲାଷ୍ଟ ଟାଇମ୍ ପାଇଁ ଲାଷ୍ଟ ଥର ମୋର ଯେତେବେଳେ ଆମେ ଯାଇଥିଲୁ କେଉଁଠି ସ୍ୱାମୀ ବୃକ୍ଷ ତ ସେଇଠି ମୁଁ ଦେଖିଲି କିଛି ମାତାଜୀ ଆମର ଅଛନ୍ତି ବାଲେଶ୍ୱରରେ ଯେଉଁମାନେ ପ୍ରଭୁ ଆପଣ ଏଇ ଏଇ ଟିକେ ଏଇଟା ନିଅନ୍ତୁ ଟିକେ ଏଇ ସବ୍ଜି ସମସ୍ତେ ଖାଇଲେ ଗୋଟେ ଡିସ୍ ଆମେ ବି ସେଇ ଗୋଟେ ଡିସ୍ ଖାଇବା ଦରକାର ସମସ୍ତେ ଯେଉଁଠି ବସିକି ପାଉଛନ୍ତି ଆମେ ବି ସେଇଠି ବସିକି ପାଇବା ଦରକାର ସମସ୍ତେ ଯେଉଁ ପତ୍ରରେ ଖାଉଛନ୍ତି ଆମେ ବି ସେଇ ପତ୍ରରେ ଖାଇବା ଦରକାର ନହେଲେ ସ୍ପେଶାଲିଟି ହେଲେ ଅସୁବିଧା ମନରେ ଭାବ ଆସିବ ତ ମାତାଜୀ ମାନଙ୍କର ଅଭ୍ୟାସ ସେମାନେ କରିବେ କିନ୍ତୁ ଆମକୁ ଚାଲାକ ହେଇକି ତା ଦେହରୁ ବାହାରିତେ ପଡ଼ିବ ସେମାନେ ତ କରିବେ ଭଲ ପାଇବା ଅଛି କିଛି ଅଛି କ'ଣ ଯାହା ବି ହଉ କିନ୍ତୁ ଆମକୁ ବଞ୍ଚିବା ପାଇଁ ପଡ଼ିବ କିଏ କ'ଣ ସବ୍ଜି ଆଣିଛ ଦୁଇ ତିନି ପ୍ରକାର ପ୍ରଭୁ ନିଅନ୍ତୁ ନିଅନ୍ତୁ ଯଦି ଆଣିଛ ଯଦି ସମସ୍ତଙ୍କୁ ଦିଆହଉଛି ନେବା ଦରକାର ନହେଲେ ମନା କରିଦେବା ଦରକାର ହୁଏ ସେ ମାତାଜୀ ରାଗି ଯାଇପାରନ୍ତି କିନ୍ତୁ ଆମ ପାଇଁ ସେଇଟା ହେଲ୍ଦି ରିମେମ୍ବର ଦ୍ୟାଟ୍ ୱି ଆର୍ ଡିପେଣ୍ଡ ଅନ୍ ଦ ଡିଭୋଟିଜ୍ ସବୁବେଳେ ମନେ ଦରକାର ମନେ ରଖିବା ଦରକାର ଏଇ ଯେ ମୋ ଆଶ୍ରମର ଆମ ମନ୍ଦିରରେ ସାମ୍ନାବାଲା ଯିଏ ଭକ୍ତ ଅଛି ତା ଉପରେ ତାର ଆବଶ୍ୟକତା ମୋ ଜୀବନର ଅଛି ମୁଁ ତା ଉପରେ ନିର୍ଭରଶୀଳ ସିଏ ଯଦି ନ ରହିବ ହୁଏତ ମୋର ଏଇ ଫାଇଦାଟା ନ ହେଇପାରେ ସବୁବେଳେ ନିର୍ଭରଶୀଳ ହେବା ଦରକାର ଯଦି ଆମେ ଇଣ୍ଡିପେଣ୍ଡେଣ୍ଟ ହେବା ଇଣ୍ଡିପେଣ୍ଡେଣ୍ଟ ତାହେଲେ ଆମେ ଫସିଯିବ ଆଉ ଡିପେଣ୍ଡେଣ୍ଟ ଜଣେ ସେତେବେଳେ ହେବ ଯେତେବେଳେ ତା ସହିତ ସମ୍ପର୍କ ଭଲ ଥିବ କି ନା ନା ଯଦି ଏଇ ପ୍ରଭୁ ଯଦି ନଥିବେ ତାହେଲେ ମୁଁ ଆଜି ମଙ୍ଗଳ ଆରତୀ ଉଠିପାରିବିନି ଯଦି ଏଇ ପ୍ରଭୁ ମୋ ପାଖରେ ଯଦି ବସି ଜପ ନ କରିବେ ମୋ ଜପ ଭଲ ହେବନି ଆଟାଚମେଣ୍ଟ କୁହା ହେବନି ଏଇଟା ଡିପେଣ୍ଡେଣ୍ଟ ଡିପେଣ୍ଡ ହେବା ଦରକାର ତାପରେ ଡୋ ନଟ୍ ସୋ ଦ୍ୟାଟ୍ ଆଇ ଆମ୍ ଡୁଇଂ ଭେରି ଗୁଡ୍ ସାଧନା ଆମେ ଯେତେବେଳେ ସାଧନା କରୁଛନ୍ତି ଧର ଯେମିତି ଦିନେ ଦିନେ ମୋ ମୋ ପର୍ସନାଲ କଥା କହୁଛି କେଉଁଦିନ ମୁଁ ତ ଏମିତି ବି ଚାରିଟା ଧର କି ତିନିଟା ପଇଁଚାଳିଶ ଚାରିଟା ପନ୍ଦର ଏଇଭଳିଆ ଉଠିକି ଗାଧେଇକି ଚେଷ୍ଟା ହୁଏ ଯେଉଁଟାକି ଠିକ୍ ନୁହେଁ ଚାରିଟା ସୁଦ୍ଧା ପ୍ରେଜେଣ୍ଟ ହେବା ଦରକାର ଯେଉଁଦିନ ମୁଁ କିନ୍ତୁ ଶ୍ୟାମାନନ୍ଦ ପ୍ରଭୁ ଶୁକ୍ଳାମର ପ୍ରଭୁ ଏମାନେ ସମସ୍ତେ ବହୁତ ଆଗରୁ ବ୍ରଜପୁର ପ୍ରଭୁ ବହୁତ ଆଗରୁ ଉଠିକି ରେଡ଼ି ହେଇଯାଆନ୍ତି ଯେଉଁଦିନ ମୁଁ ଟିକେ ସାଢ଼େ ତିନିଟା ତିନିଟା ବେଳେ ଉଠିକି ଜପ କରୁଛି ସେମାନେ ଲେଟ୍ ହେଇଯିବେ ସେଇଦିନ ସେଇଦିନ ହିଁ ଲେଟ୍ ହେବେ ଯେଉଁଦିନ ମୁଁ ଜଲ୍ଦି ଉଠିଛି ସେଦିନ ମନର ଭାବନା ଆସିଯାଏ କି ହେ କି ଭକ୍ତ ଲେଟ୍ରେ ଉଠିକି ଦେଖ ମୁଁ ଦେଖିବା ବଢ଼ିଆ ଜପ କରୁଛି ଆସେ ଏ ଭାବନା ଆସିବ ଏ ଅବଶ୍ୟ କାହିଁକିନା ଅନର୍ଥ ଅଛି କିନ୍ତୁ ତାକୁ ଆମକୁ କଣ୍ଟ୍ରୋଲ କରତେ ପଡ଼ିବ ଆସିବ ଏ ଭାବନା ଏଇଟା ମୋର ନୁହେଁ ଏଇଟା ସମସ୍ତଙ୍କର ଆସେ ସମସ୍ତଙ୍କର ଆସିବ ମାସେ ମଙ୍ଗଳ ଆରତୀ ଉଠିନଥିବ କିନ୍ତୁ ଯେଉଁଦିନ ମାସେ ପରଦିନ ଉଠିବ ଯେଉଁଦିନ ମଙ୍ଗଳ ଆରତୀ ଆଉ ଯଦି କିଏ ଯେଉଁଦିନ ଡେଲି ଉଠିବା ଲୋକ ଯଦି ଶୋଇଯାଇଥିବ ଜଣେ ମନରେ ଆସିବ କି ଯେତେବେଳେ ମଙ୍ଗଳ ଆରତୀରେ ଶୋଇଛି ମୁଁ ଉଠୁଛି ଆସିବ ଏ ଭାବନା ତ ଏଇଟା ସାଧନା ଯେତେବେଳେ ଆମେ ଭଲ କରୁଛନ୍ତି ଯେମିତି ଆହୁରି ବି ସାଧନା ମୁଁ ହଉଛି ଭୀଷ୍ମ ପଞ୍ଚକ କରୁଛି ଇଏ କ'ଣ କରୁଛି ଭକ୍ତ କିଛି କହୁନି ମୁଁ ଏକାଦଶୀ ନିର୍ଜଳ ରହୁଛି ଇଏ କ'ଣ କରୁଛି ମୁଁ ହଉଛି ଏତେ ସମୟ ମାନେ ଏକା ବସି ଗୋଟେ ଜାଗାରେ ବସି ଷୋଳମାଳା ଜପ କରୁଛି ଇଏ ଭକ୍ତ କ'ଣ କରୁଛି ତ ଏଇଭଳିଆ ମୋର ଭାବନା ଆସିବ କିନ୍ତୁ ଏଇ ଭାବନା ଏଇ ସାଧନାଟା ହେଲ୍ଦି ସାଧନା ନୁହଁ ଅହଙ୍କାର ବଢ଼େଇବ ଅଲୱେଜ୍ ଟ୍ରାଏ ଟୁ କଣ୍ଟ୍ରୋଲ ଦ ମାଇଣ୍ଡ ଆଣ୍ଡ ସେନ୍ସେସ୍ ଯେଉଁଟାକି ବହୁତ ଡିଫିକଲ୍ଟ ଆଉ ଯେଉଁଟା ପାଇଁକି ଆମେ ଫସିଯିବା ତ ମନ ଆଉ ଇନ୍ଦ୍ରିୟକୁ କଣ୍ଟ୍ରୋଲ କରିବା ପାଇଁ ସବୁବେଳେ ଚେଷ୍ଟା କରିବା ଦରକାର ସବୁବେଳେ ଏଠି କୁହାହେଉଛି ମାନେ ସବୁ କ୍ଷେତ୍ରରେ ସକାଳୁ ଉଠିବାଠୁ ନେଇକି ରାତିରେ ପୁଣି ଶୋଇବା ପର୍ଯ୍ୟନ୍ତ ଯେଉଁଦ୍ୱାରା ଜଣେ ପ୍ରଭୁଜୀ ଆମକୁ କହୁଥିଲେ କି ଆଜି ଯେମିତି ବହୁତ ଆଇଟମ୍ ହେଇଛି, ବହୁତ ଆଇଟମ୍ ହେଇଛି, ତ ଯାହା ହଉ ଆଜି ସପ୍ତଗୁଣୀ ଆଇଟମ୍ ହେଇଛି, ବେଶୀ କିଛି ରିଚ୍ ହେଇନି, ପ୍ରଭୁଙ୍କର ଟେକ୍ନିକ୍ ଟେକ୍ନୋଲୋଜି ତାଙ୍କର ଆଇଡ଼ିଆରେ ହେଇଛି। କିନ୍ତୁ ଆମେ ଯେକୌଣସି ବାହାର ପ୍ରୋଗ୍ରାମ୍କୁ ଯାଆନ୍ତି ତ ଆମେ ଜାଣୁଛନ୍ତି କି ଆମେ ପଢ଼ୁଛନ୍ତି ଭଗବତ ଗୀତାର, କ୍ଲାସ୍ରେ କହୁଛନ୍ତି, ସବୁକିଛି କରୁଛନ୍ତି କି ତୈଳଯୁକ୍ତ ଖାଦ୍ୟ, ବେଶୀ କଲରଫୁଲ, ବେଶୀ ରାଗ ସ୍ପାଇସି ଜିନିଷ ଆମକୁ ଗ୍ରହଣ ନ କରିବା ଦରକାର। ଆମେ ତାହେଲେ ରଜଗୁଣ ଖାଦ୍ୟ ନୁହେଁ, ବାସି ଜିନିଷ ନ ଖାଇବା ଦରକାର, ତମଗୁଣି ଖାଦ୍ୟ ହେଲେ ଅସୁବିଧା ହବ। କିନ୍ତୁ ଯେତେବେଳେ ଆମେ ସାମ୍ନାରେ ସେଇ ଅବଜେକ୍ଟଟାକୁ ଦେଖୁଛନ୍ତି କି ପନିର ଆସିଲା ଆଉ ପଳେଇଲା, ସେତେବେଳେ ଆମ ଭୁଲି ଯାଉଛନ୍ତି ସବୁ ଫିଲୋସଫି। ତ ଏଇଠି ସେନ୍ସକୁ କଣ୍ଟ୍ରୋଲ କରିବା ଦରକାର, ତ ମାଇଣ୍ଡ ଆଉ ସେନ୍ସକୁ ରକ୍ଷା କରିବ ଇଣ୍ଟେଲିଜେନ୍ସ, ତେଣୁ ଇଣ୍ଟେଲିଜେନ୍ସ ଷ୍ଟ୍ରଙ୍ଗ କରିବା ଦରକାର, ବାର ବାର ଶୁଣିବା ଦରକାର। ତ ଏଇଠି କିନ୍ତୁ ଜଣେ ହେଲ୍ପ କରିପାରିବ, ଆଗରୁ ଯେଉଁ ପଏଣ୍ଟଟା ଗଲା କି ଯଦି ଜଣେ କେହି ବେଷ୍ଟ ଫ୍ରେଣ୍ଡ ବନେଇବ ଆଉ ତା ପାଖରେ ବସି ପ୍ରସାଦ ପାଇବ, ହୁଏତ ଆମ ମନ କରିଥାଇ ପାରେ ସିଏ ଅଟକେଇବ ନାନା ପ୍ରଭୁ ନିଅନ୍ତୁନି, ଯଦି ସିଏ ନଉଥିବ ଆପଣ ଅଟକେଇବେ ନାନା ପ୍ରଭୁ ନିଅନ୍ତୁ, ଆଉ ସେଇଟା ଇମ୍ପାକ୍ଟ କରିବ। ଏଇଟା ମୋର ପ୍ରାକ୍ଟିକାଲ, କାହିଁକି ମୋର ସେଇଭଳିଆ ଗୋଟେ ଭଲ ଫ୍ରେଣ୍ଡ ଅଛି, ସେଥିପାଇଁ କହୁଛି। ବହୁତ ବହୁତ ମାନେ ମାନେ ବହୁତ କ୍ଷେତ୍ରରେ ଫ୍ରେଣ୍ଡ, ଆଉ ଫ୍ରେଣ୍ଡ ନହେଲେ ଆପଣ ଫସିଯିବେ, ଏକା ଆପଣ ନିଜ ଫିଲୋସଫି ନିଜ ଜ୍ଞାନ ବିଦ୍ୱାନ ଅପି କର୍ଷତି। ଯେମିତି ଜଣେ ଋଷି ବ୍ୟାସଦେବଙ୍କ ଶିଷ୍ୟକୁ ହରେଇ ନେଇଥିଲା, ତ ଆମେ କୋଉ କ'ଣ ଆମେ, ତେଣୁ ଏଇ ଜାଗାରେ ବୈଷ୍ଣବ ହିଁ ରକ୍ଷା କରିବ ଆମକୁ। ଜଣେ ନା ଜଣେ ବେଷ୍ଟ ଫ୍ରେଣ୍ଡ ବନେଇବା ଦରକାର, ସେ ବେଷ୍ଟ ଫ୍ରେଣ୍ଡ ଏମିତି ଫ୍ରେଣ୍ଡ ହବା ଦରକାର ଯେ ସେମିତି ସେ ଆଉ କାହା ପାଖରେ ଯେମିତି ରିଭିଲ୍ ନ କରୁ, ସେଭଳିଆ ଲୋକ ବାଛିକି କରିବା ଦରକାର କି ଆପଣ ସବୁ ସିକ୍ରେଟ କରିଦେଲେ ସିଏ ବି ଯାଇ ଆଉ ଜଣଙ୍କ ପାଖରେ ଗାଇଦେଲା, ସେଭଳିଆ ନୁହେଁ। ତ ଏଟଲିଷ୍ଟ ଏମିତି ଜଣେ ବ୍ୟକ୍ତିକୁ ବାଛିବା ଦରକାର ଫ୍ରେଣ୍ଡ କି ସିଏ ମୋ ବିଷୟରେ ସବୁକିଛି ଜାଣିଥିବ, ସବୁକିଛି, ମୁଁ ରାତିରେ ଶୋଇଲା ବେଳେ କ'ଣ ସ୍ୱପ୍ନ ଦେଖୁଛି, ମୋର କେବେ ସିମେଣ୍ଟ ଫଲ୍ ଡାଉନ୍ ହେଲା, କେଉଁ ମାତାଜୀ ପ୍ରତି ମୁଁ କେଉଁ ନଜର ଦେଖୁଛି, କାହା ପ୍ରତି କ'ଣ ଭାବନା ଆସୁଛି, ସବୁକିଛି କ୍ୟାରେକ୍ଟର ବିଷୟରେ ସବୁ ଜାଣିଥିବା ଦରକାର, ତାହେଲେ ଆମେ ଠିକ୍ ରହିବା। ରାତିରେ ଶୋଇଲା ବେଳେ କେତେ ସମୟ ଚାଟିଂ କରୁଛି, ସବୁକିଛି ସବୁକିଛି ରିଭିଲ୍ କରିବା ଦରକାର। ଆଉ ସେ ବେଷ୍ଟ ଫ୍ରେଣ୍ଡ ନିଜ କାଉନସିଲର ବି ହେଇପାରେ, ଯେମିତି ଇକ୍ୱାଲ ଏଜ୍ରେ ଯଦି ଆପଣଙ୍କୁ ନ ମିଳୁଛି, ଏଟଲିଷ୍ଟ ଆପଣ ଶିକ୍ଷାଗୁରୁ ହେଇପାରନ୍ତି ବେଷ୍ଟ ଫ୍ରେଣ୍ଡ। ତ ଏଇ ସେନ୍ସେସ ମାଇଣ୍ଡକୁ କଣ୍ଟ୍ରୋଲ କରିବାରେ ବେଷ୍ଟ ଫ୍ରେଣ୍ଡ ହିଁ ବେଟର ହେଲ୍ପ କରିବ। ଆଉ କେବେ ବି ଏ ବହିରେ ପଢ଼ୁଥିଲି କି କେବେ ବି ନିଜ ମାଇଣ୍ଡ ଉପରେ ଟ୍ରଷ୍ଟ କରିବେନି, କେବେ ବି କେବେ ବି ନିଜ ମାଇଣ୍ଡ ଉପରେ, ଯେମିତି ମୁଁ ଦେଖିଛି ଆମ ମନ୍ଦିରରେ ସବୁଆଡ଼େ ଏଇଭଳିଆ ହୁଏ, ସବୁ ଭକ୍ତ ବସି ଜପ କରୁଥିବେ, ଜଣେ ଜଣେ ଭକ୍ତ ଯାଇ ବାହାରେ ଗୁପ୍ତ ଘରେ ବସି ଜପ କରୁଥିବେ ଭଜନ କୁଟୀରରେ, କିନ୍ତୁ ସେଇଟା ଇନିସିଆଲି କେବେ ହୁଏନି। ଜଣେ ଭକ୍ତ ସଙ୍ଗ ଛାଡ଼ିକି ଯାଉଛି ମାନେ ବାହାରକୁ ଜାଣିନେବା ଦରକାର ସିଏ ମାୟା କ୍ୟାପ୍ଚରରେ ଅଛି, ସିଏ ଆଡ଼ଭାନ୍ସ ନୁହେଁ। ନେକ୍ସଟ ପଏଣ୍ଟ, ପଙ୍କଚୁଆଲିଟି ଇନ୍ ଡେଲି ଲାଇଫ, ପଙ୍କଚୁଆଲିଟିଟା ନିହାତି ଆବଶ୍ୟକ ବୈଷ୍ଣବ, ଟାଇମ ମାନେ ଟାଇମ, ଅଲୱେଜ ବି ଟ୍ରୁଥଫୁଲ, ସତ୍ୟବାଦୀତ ହେବା ଦରକାର, କିଛି ନ ଲୁଚେଇବା ଦରକାର ସବୁକିଛି। ତ ରାମଭଦ୍ର ପ୍ରଭୁ କୁହନ୍ତି ବ୍ରହ୍ମଚାରୀ ମିନ୍ସ ଓପନ, ଖୋଲା ସବୁବେଳେ ବ୍ରହ୍ମଚାରୀର କିଛି, ଯେମିତି ମୁଁ ଏଇଟା ଦେଖିଲି ଏଇଠି, ଯେମିତି ସେ ରୁମ୍ରେ ଗୋଟେ ନୂଆ ଆଲମିରା ଆସିଛି, ଏବେ ଆମେ ରସିକାନନ୍ଦ ପ୍ରଭୁ କହୁଥିଲୁ, ଯାହା ବଢ଼ିଆ ଟେକ୍ନୋଲୋଜିରେ ବନା ହେଇଛି କି ସବୁଥିର କ'ଣ ଟ୍ରାନ୍ସପରେଣ୍ଟ କାଚ ଲାଗିଛି, କ'ଣ ବ୍ରହ୍ମଚାରୀ ରଖିଛି ଭିତରେ ଦେଖାଯିବ ବାହାରୁ, କିନ୍ତୁ ଗୋଟିଏ ରେ ଯେଉଁଟା ହେଉଛି ନାହିଁ ଯାହା ବି ହଉ, ତ ଏଇଟା ଶିଖିବା ଦରକାର, ସବୁ ଜିନିଷ ଶିଖିବାକୁ ମିଳିବ। ତ ଟ୍ରାନ୍ସପରେଣ୍ଟ ବ୍ରହ୍ମଚାରୀ ଟ୍ରାନ୍ସପରେଣ୍ଟ ହେବା ଦରକାର, ସବୁକିଛି ଜିନିଷ ଓପନ୍ ରଖିବା ଦରକାର, ଓପନ୍। ବ୍ରହ୍ମଚାରୀର କ'ଣ ଲୁଜ୍, କ'ଣ ତାର ତାର ମାନେ ସିକ୍ରେଟ ଜିନିଷ କୁଆଡ଼ୁ ଆସିବ, ସିକ୍ରେଟ ମିନ୍ସ ଅତି ସିକ୍ରେଟ ସେଟା, କିନ୍ତୁ ରିଭିଲ୍ ଏଟଲିଷ୍ଟ କାଉନସିଲର ଶିକ୍ଷାଗୁରୁ ପର୍ଯ୍ୟନ୍ତ, ନିଜ ବେଷ୍ଟ ଫ୍ରେଣ୍ଡ ପର୍ଯ୍ୟନ୍ତ ତ ରିଭିଲ୍ ହେବା ଦରକାର। କେତେ ସେଟ୍ ଧୋତି ଅଛି, ଏଗୁଡ଼ା ବି ବହୁତ ମ୍ୟାନର କରୁଛି, କେତେ ସେଟ୍ ଧୋତି ଅଛି, କେତେଟା ୱିଣ୍ଟର ସିଜିନ୍ ୱିଣ୍ଟର ୱେୟାର ଅଛି, କେତେ ପଇସା ଅଛି, ସବୁକିଛି ଜାଣିବା ଦରକାର ଅଥରିଟି, କାହିଁକିନା ଏଠିକି ଆମେ ତ ଆସିଥିଲେ ଉଦ୍ଦେଶ୍ୟ ନେଇକି କି ଭଗବତ ଧାମ ଯିବା ପାଇଁ ସର୍ଟକଟ୍ ୱେ ଆଉ ହଉଛି ହାଇୱେ। ବ୍ରହ୍ମଚାରୀ ଆଶ୍ରମ ଜଏନ୍ କଲା ମାନେ ଜଣେ 70% ଭଗବତ ଧାମ ପହଞ୍ଚିଗଲା, কিন্তু 70% অ্যাচিভ কলা পরে আগুক যাওয়ার কথা না পছুক পুনি 70% মাইনাস হওয়ার কথা আগু যাওয়ার কথা কিন্তু মাইনাস করে দেব যদি এই রিভিল যদি রিভিলনেস ন রহিব আমার ভিতরে যদি আমি ইয়ে ন করিবা হার্ট কু রিভিল ন করিবা যদি পরিপ্রকাশ ন করিবা অন্য পাখে সিক্রেট জিনিস রক্ষিবা তো এগুলা বহুত ইম্পর্টেন্ট আউ কোন লাস্ট পয়েন্ট সবুঠু মোস্ট ইম্পর্টেন্ট পয়েন্ট ডু নট সি ওমেন স্ত্রী লোক দেখিয়া কথা মহাপ্রভু তো ছোট হরিদাস খালি ভিক্ষা মাগিয়া যাইলে বি তাকে বাহার করে এটা অবশ্য দেখা যায় যদি এটা সিরিয়াস কেস কি যদি আমি আম সহ যদি মহাপ্রভু থাকে তাহলে আমি কম করতাম ভাব ছোট হরিদাস মহাপ্রভু পার্শ্বদ হয়েকি খালি ভিক্ষা মাগিয়া আনলে যদি তাকে বাহার করেদেলে সুইসাইড করেদেলে নুয়েকি ডেই পড়লে সমুদ্র কিন্তু যদি আমি যদি হইতাম তাহলে কম করতাম মহাপ্রভু আমি তো লেখা হচ্ছে কি যদি জন যদি গোটে উডেন গোটে স্ট্যাচু বনা হয়েথিব ঝিওর আর আপনার যাওয়া সময় যদি গোড়র কানি আঙ্গুড়ি যদি তাদের বাজি যায় তাহলে প্রবলেম হয়ে যাব মাতাজি সহ পুরো মাতাজি এইটি আমি এইটি কথা হচ্ছে দুই ফুট গ্যাপ্র তো ইস্কন হব এটা তো এটা কম করা পড়ব তা আর্ট শিখা পড়ব যেতে এভয়েড করিয়া কি অলগা সেইপাই মুঁ যেত পচারি মো কাউন্সিল সে কহিলে কি কেবে ট্রাই করিওনি মাতাজি মানুষ ট্রেনিং দেওয়া ট্রেনিং দেব যদি দৌছ যদি দৌছ সাঙ্গে জন দুই জন ব্রহ্মচারী রহিবা দরকার আর যদি নাহাতি তাহলে ট্রেনিং দিও তাঙ্ক হাজবেন্ড কু সেমানে ট্রেনিং দেবে তাঙ্ক ডোন্ট ডিল উইথ ওমেন ডাইরেক্টলি ডাইরেক্ট হলে বহুত অসুবিধা তো বহুত কটা কথা যেমন সেদিন পূর্ণচন্দ্র প্রভু সহ তুমি যাওয়া বাইকে জস্ট প্রভু সহ সেয়ার করলে তুমি সেটি সেটলমেন্ট অফিস সামনে ঠিয়া হয়েছিল তো চেক গেট পড়ছিল আমি ঠিয়া হয়েছিল প্রভু যাই কাম মু দেখুলি জপ করছিল দেখুলি তো গোটে গোটে সি কুকুর শুয়েছি হ্যাঁ গোটে সেটি তিন চারটা হি কুকুর অ তিনটা সে তাঙ্কর কি শোইছি কি হাই মারছি কিন্তু গোটে কুকুর হি কুকুর সে আসিকি রাউন্ড মারছি এটা আমি দেখি জজমেন্ট করিয়া দরকার তা মানে যে কুকুর মেল হচ্ছে আপনার এটা লক্ষ্য করবে সেটা শিখিয়া দরকার এটা সেইটি একচুয়ালি মাইন্ডর সবুবেলা আসিব না সে যে বি হোক মুবি হলে বি সমস্ত কামনা অছি তো মাইন্ডর আসিব কিন্তু এই টিচিংস আমাকে হয়তো শিক্ষা দেইপারে তো মু দেখিলি সে কুকুর বুলুচি চারিপিটি সে সি কুকুর জাঁছে কাইক মো চারিপিটি বুলুচি গোটে উদ্দেশ্য সেক্স বুলুচি সে তা পছপট যাই মো মারুচি কুকুর ভুকিলা সি কুকুর ভুকিলা থরে দুই থর ভুকিলা পুঁড়ি টিকে পড়াইলা পুঁড়ি বুলিকি আসলা পুঁড়ি তা কোণ এপ্রোচ করছে সে বার বার এপ্রোচ এ জনা পড়ছে না যেমন ধর কলেজ এফএম সামনে ঠিয়া হবে জাঁপারি গোটে ঝিও ঠিয়া হয়েথিব তা সামনে পাঁচ ছটা পুয়া ঠিয়া হয়েছিল আমি বি আমার কলেজ লাইফে দেখি বহুত পুরা প্রাকটিকাল তো সেবেলে গোটে কুকুর সি কুকুর পিছনে বহুত আমার মন্দির সামনে সকাল সকাল পুরা দলে চালে তা ভিতরে দুই তিনটা সি কুকুর অ বাকি সব হি তো এই কিন্তু কুকুর সে যে সি কুকুর বার বার ভোকুছি তথাপি পথ ছাড়ুন তা আমার জীবন সেয়া হয়েযিব যদি আমি এইগুলা ফলো ন করি আমি আসছি লাইফ অফ সেলিব্রেসি এবে কালি পুস্তক মেলার কহিবা মতো চান্স মিলছিল টিকে 15 মিনিট মু কহিলি তো সেটি সমস্তে বসিলে বহুত লোক বসিলে 15 জন বসিলে তা ভিতরে জনিয়ে সেফরন মু আর সেটি যেত লোক বসলে জনিয়ে আমি আমার ইস্কন ভক্ত যে ধুতি পিন্ধুল বাস মু ধুতি পিন্ধা উপরে কহিনি বাস কলচর উপরে কেন সমস্তে মাহলটা বনিগলা কলচর ওড়িয়া ভাষা প্রতি অ্যাটাচমেন্ট তো সেইটি যেতবে মতো যেত ডকা গলা সচিনয়ন দাস ব্রহ্মচারী তো ইয়া মানে মু যেত যাই স্টেজ রে যেত বসিলি তলু যাইকি মু দেখিলি কি বাকি যে মানে বসছেন সব মতো অনুচ্ছে ল্যাম্প অফরিং সময় মতো ফাস্ট অপরচুনিটি মিললা কলিনি মতো ফাস্ট অপরচুনিটি মিললা মানে এই যেত মু স্পিচ দেলি লোক মানে সব কোন ইয়ে কোন কইব ମାନେ ୟାଥିରୁ ଜଣାପଡୁଛି କି ଆମ ପ୍ରତି ଲୋକଙ୍କ ଫୋକସ୍ଟା ବେଶୀ ଏକ୍ସପେକ୍ଟେସନ୍ ବେଶୀ, ଏ କିଛି ଗୋଟେ ଅଲଗା କରିକି ଦେଖେଇବ। ତ ଏ ଅଲଗା କରିବାର କ୍ଷମତା କେବଳ ଆସିବ ବ୍ରହ୍ମଚର୍ଯ୍ୟ ପାଳନରୁ। ବ୍ରହ୍ମଚର୍ଯ୍ୟ ପାଳନ ମାନେ କ୍ୱାଲିଟି ଲାଇଫ୍ ବଞ୍ଚିବା, ପିଓର ଲାଇଫ୍, ଯେଉଁଥିପାଇଁ ଆମେ ମନ୍ଦିରକୁ ଆସିଛନ୍ତି। ପ୍ରତ୍ୟେକ ଦିନ ମଙ୍ଗଳ ଆରତୀ କରୁଛନ୍ତି, ଦର୍ଶନ ଆରତୀ କରୁଛନ୍ତି, ପ୍ରାତଃ ମୁହୂର୍ତ୍ତରେ ଗାଧୋଉଛନ୍ତି, ପ୍ରସାଦ ପାଉଛନ୍ତି ଶୁଦ୍ଧ। ଆମ 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 ଆଶ୍ରମ ମାନଙ୍କରେ ସବୁଠୁ ଗୋଟେ ଜିନିଷ, ଅଲଗା ମନ୍ଦିର ଗଲେ ଯେଉଁମାନେ ଥିବେ ସେମାନେ ଜାଣି, କୋଉ ମନ୍ଦିରରେ ଡିଭୋଟି ରୋଷେଇ କରୁନାହାନ୍ତି, ଅଧିକ୍ଷିତ ଭକ୍ତ ରୋଷେଇ କରୁଛନ୍ତି ପଇସା ନେଇକି। କିନ୍ତୁ ଆଶ୍ରମର ଭକ୍ତି ଦେଖେଇବ ତ ସେଠି ଯାଇକି କ'ଣ ବୋଲି କ'ଣ ଖାଉଥିବ କିଏ ଜାଣନ୍ତି, ଝାଡ଼ା ଫେରି ଗାଧୁଅ ବି ନଥିବ। କିନ୍ତୁ ଆମର ଏଠି ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ, ବ୍ରହ୍ମଚାରୀ ରୋଷେଇ କରୁଛି, ବ୍ରହ୍ମଚାରୀ ଭୋଗ ଲଗଉଛି, ବ୍ରହ୍ମଚାରୀ ଖାଉଛି। ନାଇଁ ଗୃହ ଆମର ତ ବାହାରୁଥିଲେ ଆପଣ ଜାଣିଥିବେ, ମୁଁ ଦେଖିଛି କି ବହୁତ ବଡ଼ ଅସୁବିଧା। ତ ପିଓରିଟି ଆମକୁ ମିଳୁଛି, ଆମେ ଯଦି ନିଜେ ଏଇ ପିଓରିଟି ପିଓର ହବା, କ୍ୱାଲିଟି ଲାଇଫ୍କୁ ଯଦି ଆମେ ହରେଇଦେବା, ତାହେଲେ ଲୋକ ଯାହା ଏକ୍ସପେକ୍ଟ କରୁଛନ୍ତି ସେଇଟା ଆଉ ଆମେ ପାଇପାରିବା। ଏକ୍ସପେକ୍ଟ କରୁଛନ୍ତି ଏଇଥିପାଇଁ, କାହିଁକି ଆମେ ମାନେ କ୍ୱାଲିଟି ଲାଇଫ୍ ବଞ୍ଚୁଛନ୍ତି, ବହୁତ ବହୁତ କ୍ୱାଲିଟି ଲାଇଫ୍। ଆଉ ଯେଉଁ ମୁଡ଼ ନେଇକି ଆସିଥିଲେ, ଯଦି ସେଇ ସବୁବେଳେ ଲର୍ଣ୍ଣିଂ ଆଟିଚ୍ୟୁଡ଼ ରଖିବା ଦରକାର, ଶିଖିବା। ସେ ଭକ୍ତ ଜୁନିୟର ହେଇଥାଇପାରେ, ତା ଭିତରେ ବହୁତ ଖରାପ ଗୁଣ ଥାଇପାରେ, କିଛି ତ ଗୋଟେ ପଜିଟିଭନେସ୍ ଅଛି, ଯେଉଁଥିପାଇଁ ଗୁରୁ ତାକୁ ସାଫରନ୍ ଦେଇଛନ୍ତି, ନାଇଁକି ତାକୁ ଏ ଲାଲ ଡ୍ରେସ୍ ପିନ୍ଧିବାର ଅପରଚୁନିଟି ଦେଇଛନ୍ତି। ଏଠି ଗୋଟେ ମୋ ପାଖରେ ଗୋଟେ କୋଟ୍ ଅଛି, ହୁ ଇଜ୍ କାହାକୁ ଲାଲ ଡ୍ରେସ୍ ପିନ୍ଧିବାର ଅଧିକାର ଅଛି ଭକ୍ତିନ ଠାକୁର, ହେଲା, ହୁ କ୍ୟାନ୍ ଲିଭ୍ ହୋମ୍ ଆଣ୍ଡ ଆକ୍ସେପ୍ଟ ରେଡ୍ କ୍ଲଥ୍। ପାଠ ପଢ଼ିଦେଉଛି ଆଉ ପାଞ୍ଚ ମିନିଟ୍ ତାପରେ ପୁନଃ କହିବି। ଫାଷ୍ଟ ପଏଣ୍ଟ ହେଉଛି, ଏହା ପୂର୍ବରୁ କହିବା ପୂର୍ବରୁ, ଏକ୍ଚୁଆଲି ଲାଲ ଡ୍ରେସ୍ ଆମେ ପିନ୍ଧୁଛନ୍ତି କାହା ପାଇଁ ଜାଣିଛନ୍ତି ତ, ଜାଣିଛନ୍ତି ଆଜି ଯାହାର ତୀର ଭାବତିଥି, ଏ ଲାଲ ଡ୍ରେସ୍କୁ ଇଣ୍ଟ୍ରୋଡ୍ୟୁସ୍ କରିଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ। ତା ପୂର୍ବରୁ ନଥିଲା, କେବଳ ଚୈତନ୍ୟ ମହାପ୍ରଭୁ ପିନ୍ଧିଥିଲେ, ତାପରେ ବନ୍ଦ। ଚୈତନ୍ୟ ମହାପ୍ରଭୁ ଏଇଥିପାଇଁ ପିନ୍ଧିଥିଲେ କାହିଁକିନା ଏଇ ଯେଉଁ କ୍ୱାଲିଟି ଭକ୍ତିନ ଠାକୁର ମେନ୍ସନ୍ କରୁଛନ୍ତି ସେଇଟା। କିନ୍ତୁ ଆମେମାନେ ଏତେ ଭାଗ୍ୟଶାଳୀ, ଆମ ପାଖରେ ଏଇ କ୍ୱାଲିଟି କିଛି ବି ନାହିଁ, କିନ୍ତୁ ଖାଲି ଏଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦଙ୍କ କୃପାରୁ ଆମେ ଲାଲ ଡ୍ରେସ୍ ପିନ୍ଧିପାରୁଛନ୍ତି। ତ ଫାଷ୍ଟ ପଏଣ୍ଟ ହେଉଛି, ହି ମଷ୍ଟ ବି କମ୍ପ୍ଲିଟଲି ଫ୍ରି ଫ୍ରମ୍ ଦ ଡିଜାୟାର ଟୁ ଏସୋସିଏଟ୍ ୱିଥ୍ ହ୍ୟୁମେନ୍, ଯିଏ ରେଡ୍ କ୍ଲଥ୍ ପିନ୍ଧିବ। ସେକେଣ୍ଡ, ହି ସୁଡ୍ ବି ଭେରି ମର୍ସିଫୁଲ୍ ଟୁ ଅଲ୍ ଲିଭିଂ କ୍ରିଏଚର୍ସ, ହ୍ୟାଣ୍ଡଲ ମନି ଆଣ୍ଡ ମଟେରିଆଲ ପୋଜିସନ୍ ୱିଥ୍ ଇଣ୍ଡିଫରେନ୍ସ। ମାନେ କଞ୍ଚନ କାମିନୀ ପ୍ରତିଷ୍ଠାକୁ ହ୍ୟାଣ୍ଡେଲ କରୁଥିବ କିଛି ଡିଫରେନ୍ସ ନ ରଖିକି, ଦ୍ୱନ୍ଦ୍ୱ ଭାବନାରୁ ମୁକ୍ତ ହେଇକି। ତାପରେ, ହି ସୁଡ୍ ଆକ୍ୟୁମୁଲେଟ୍ ଜଷ୍ଟ ଏନଫ୍ ଫୁଡ୍ ଆଣ୍ଡ କ୍ଲଥିଂ ଫର୍ ଟାଇମ୍ସ ଅଫ୍ ୱାଣ୍ଟ। ଆମେ ତ କରୁନାହାନ୍ତି, ବେଶୀ ପନିର ବେଶୀ ହେଇଛି, ବେଶୀ ଟେଷ୍ଟି ହେଇଛି, ଖାଇଯାଉଛନ୍ତି ପୁରା। ଆଉ ଏଠି ତ ଯେତିକି ଭକ୍ତ ଅଛନ୍ତି ଇନକ୍ଲୁଡିଂ ମି, କାହା ପାଖରେ ତ ଛଅ ସେଟ୍ରୁ ଅଧିକା କମ୍ କପଡ଼ା ନଥିବ, ଛଅ ସେଟ୍ରୁ ଅଧିକା କପଡ଼ା ଥିବ, ଅଛି ନା ସମସ୍ତଙ୍କ ପାଖରେ। ଏଠି ତ ବ୍ରେକ୍ କରିଯାଉଛି ନା, ଆମେ ସାଫରନ୍ ପିନ୍ଧିପାରିବାନି, ରୁଲ୍ ଏଇଠି ଆମର ବ୍ରେକ୍ ହେଇଯାଉଛି। ପଏଣ୍ଟସ୍, ଆମେ କ୍ୱାଲିଫାଏଡ୍ ନୁହେଁ। ଯେତେବେଳେ ବ୍ରାହ୍ମଣ ଦୀକ୍ଷା ହେଲା ରିସେଣ୍ଟଲି, ତ ବ୍ରାହ୍ମଣ ଦୀକ୍ଷାର କ'ଣ ପଏଣ୍ଟ ଅଛି, ପ୍ରଭୁ କହିଲେ କି ଏଇଟା ଏ ଫର୍ମ ପ୍ରଭୁ ଫର୍ମ ଫିଲ୍ ଅପ୍ କରିଥାଏ, ତୁମେ ଡର ଲାଗିଲା, ଏଠି ଚିଟିଂ କରୁଛି ମୁଁ। ଗୁରୁ ମହାରାଜ ବନେଇଛନ୍ତି ନିଜେ ସେଇ କ୍ରାଇଟେରିଆ, ଗୁରୁ ମହାରାଜ ନିଜେ, ଆଉ ଯିଏ ସେ କ୍ରାଇଟେରିଆ ଫୁଲଫିଲ୍ କରୁଛି ସେଇ କେବଳ ବ୍ରାହ୍ମଣ ଦୀକ୍ଷା ନେଇତେ ଯୋଗ୍ୟ। ତ ମୁଁ ଯେହେତୁ ନେବାକୁ ପଡ଼ିବ, କାହିଁକି ନା ମ୍ୟାନେଜମେଣ୍ଟ ସେଇଥିପାଇଁ ନୁହଁ, ଆଉ କିଛି ନେବାର କିଛି ଉଦ୍ଦେଶ୍ୟ ନାହିଁ, ଥରେ ବି ତ ଠାକୁର ଘରୁ ଗଳେଇ ନିଆଯାଇ ପାରୁଛି। ତ ପ୍ରଭୁ ପଚାରିନି କି ପ୍ରଭୁ କୋଉ ମୁଡ୍ର ନେବା ଦରକାର, କି ଆଇଦର କ୍ରାଇଟେରିଆ ଡେଭଲପ୍ କରିକି ଫୋର୍ଥ କ୍ୟାଣ୍ଟ ଭାଗବତମ୍, ଆଉ ଯେ ଆଜି ପର୍ଯ୍ୟନ୍ତ ମୁଁ ମୁଭି ଲାଷ୍ଟ ମୁଭି କେତେ ପର୍ଯ୍ୟନ୍ତ ଷୋଳମାଳା ପ୍ରତ୍ୟେକ ଦିନ କମ୍ପ୍ଲିଟ୍, ବହୁତ କ୍ରାଇଟେରିଆ ଅଛି। ତ କୋଉଟା ଗୋଟେ ଗୋଟେ ଦୁଇଟା ମ୍ୟାଚ୍ କରୁଥିଲା, ବାକି ତ ମ୍ୟାଚ୍ କରୁନି ମୋ ସହିତ। ତ ମୁଁ କହିନି କି ତାହେଲେ ଏଇ ମୁଡ଼ର ନେବା, କି ଆଗେ ଫିଲ୍ଅପ୍ କରିକି ତାପରେ କରିବି, ଯାଇ କରିବା ପାଇଁ ଚେଷ୍ଟା କରିବି। ଆଉ ସେକେଣ୍ଡ ଇନିସିଏସନ୍, ଆଉ ଫାଷ୍ଟ ଇନିସିଏସନ୍ ମାନେ କ'ଣ, ଆମେ ଭାବୁଛନ୍ତି ସେକେଣ୍ଡ ଇନିସିଏସନ୍ ହେଇଗଲା ବାସ୍, ରାଜା ହେଲେ ଆଉ କେହି ନାହିଁ କହିତେ, ଆମ ପଇତା ପଡ଼ିଗଲା। ତ ମନେ ରଖିବା ଦରକାର, ଫାଷ୍ଟ ଇନିସିଏସନ୍ ମାନେ ପ୍ରଥମ ଆରମ୍ଭ, ବୁଝିପାରୁଛନ୍ତି ତ, ପ୍ରଥମ ଆରମ୍ଭ ହେଲା ଭକ୍ତି ଜୀବନର, ଇନିସିଏସନ୍ ହେଲା, ଇନିସିଏଟିଭ୍ ନେଲେ ଆମେ। କି ଏୟା କରିବା। ସେକେଣ୍ଡ ଇନିସିଏସନ୍ ମାନେ ଦ୍ୱିତୀୟ ଥର ଆରମ୍ଭ, ଯେଉଁ ଯେଉଁ ରୁଲ୍ସ ଗୁଡ଼ା ଗୁରୁ ମହାରାଜ ଦେଇଛନ୍ତି। ପ୍ରଭୁ କହିଲେ ଠିକ୍ ଅଛି, ଏଇ ମୁଡ଼ର ନେଇପାରିବା, ତାପରେ ଫିଲ୍ଅପ୍ କରି ସବୁ ମାନେ ଯାହା ଯାହା ପଏଣ୍ଟ ଦେଇଛନ୍ତି ଗୁରୁ ମହାରାଜ ସେଗୁଡ଼ା ଫଲୋ କରିବା ଦରକାର। ଯଦି ସେଗୁଡ଼ା ଫଲୋ କରିବା ଇଜିଲି, ଏଇଭଳିଆ ଆମେ ବ୍ରହ୍ମଚାରୀ ଆଶ୍ରମ କ୍ରସ୍ କରିଛେ, ଆମକୁ ଜଣା ବି ପଡ଼ିବନି। କେତେବେଳେ ବ୍ରହ୍ମଚାରୀ ଆଶ୍ରମ ଜଏନ୍ କରିଥିଲେ 20 ବର୍ଷର, ଚୁଳ କଳା ଥିଲା, ଚମଡ଼ା ସତେଜ ଥିଲା, କେତେବେଳେ 80 ବର୍ଷ ହେଇଯିବ ଜଣା ବି ପଡ଼ିବନି। ଚୁଳ ଧଳା ହେଇଯାଇଥିବ, ଚମଡ଼ା ବି ଝୁଡ଼ଝୁଡ଼ ହେଇଯାଇଥିବ, ଜଣା ବି ପଡ଼ିବନି। କିନ୍ତୁ ଏଇ ସ୍ପିରିଟ୍ ସହିତ ଆଉ ସବୁ ଭକ୍ତ ସମସ୍ତଙ୍କୁ କଲ୍ କରିବା ଦରକାର, ଫ୍ରେଣ୍ଡସିପ୍ ବନେଇବା ଦରକାର। ମୁଁ ଦେଖିଛି ଏବେ ଦିଲ୍ଲୀ ଛାଡ଼ି ବହୁତ ଦିନ ଆସିଲୁଣି, କିନ୍ତୁ ଭକ୍ତ କଲ୍ କରି ପଚାରିବେ କେତେ ବଢ଼ିଆ ପ୍ରଭୁଜୀ ଆପକେ ମନ୍ଦିର ମେ କ'ଣ ସା ଭାଗବତମ ଚାଲ ରହା ହେ, ଆଉ କିଛି କଥା ନାହିଁ କି କ'ଣ ଖାଇଲଣି, କ'ଣ ହେଲାଣି, କ'ଣ ଇଏ ସିଏ 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 କେତେ ନମ୍ବର, କ'ଣ ଡିସ୍କସନ୍ ହେଲା ତମ ମନ୍ଦିର ଭାଗବତମ କ୍ଲାସ୍ରେ ପଚାରନ୍ତି। ଏଇଭଳିଆ ଭକ୍ତ ବି ଅଛନ୍ତି, ତ ଏଇଭଳିଆ ବି ଆମ 3-4 ସେଣ୍ଟର ପଚାରୁ, ପ୍ରଭୁ ଆପଣ ମନ୍ଦିରରେ କେଉଁ କେତେ ନମ୍ବର, ଆପଣ କ'ଣ ପଢ଼ିଲେ ଆଜି, ଆଜି କ'ଣ ଲେକ୍ଚର ଶୁଣିଲେ, 5 ପଏଣ୍ଟ କୁହନ୍ତୁ ମୋ ପାଇଁ, ବୋଧୟନ୍ତ ପରସ୍ପରମ। ତ ଏଇଗୁଡ଼ାକ ହିଁ ଆମକୁ ଭଗବାନ ସହିତ କନେକ୍ସନ୍ ରଖିବ, ଆଉ ପ୍ରତ୍ୟେକ ଜିନିଷ ହାର୍ଡଲି କରିବା ଦରକାର। ତ ମୁଁ କହୁଥିଲି ସେଦିନ କି ଏତେ କରୁଛନ୍ତି ମ୍ୟାଟର କରୁନୁ, ଫାର୍ମ ହାଉସ୍ ବନେଇଦେଲେ, ମନ୍ଦିର ବନେଇଦେଲେ, 64 ମାଳା ଜପ କରୁଛନ୍ତି, 6,000 10,000 50,000 କଂଗ୍ରିଗେସନ୍ ବନେଇଦେଲେ, ପରିକ୍ରମା ଅର୍ଗାନାଇଜ୍ କରେଇଦେଲେ, ଫୁଡ୍ ଫର୍ ଲାଇଫ୍ ବନେଇଦେନି, ଏତେ ଗୁଡ଼ାକ ଝାଡୁ ମାରୁଛି, ସବୁକିଛି କରୁଛି, 24 ଘଣ୍ଟା ସେବା କରୁଛି ପୁରା ଏକଦମ ସାଧନା ସହିତ, ସେଇଟା ମ୍ୟାଟର କରୁନି। ମ୍ୟାଟର କରୁଛି 5 ମିନିଟ୍ ସେବା କରୁଛ, କିନ୍ତୁ ମନୋଭାବନା କ'ଣ ହେଉଛି। ଗୋଟେ କୋର୍ଟ ପଢ଼ୁଥିନି ଏ ଜଣେ ରାଧାନାଥ ମହାରାଜ, କିନ୍ତୁ ବୈଷ୍ଣବ କ'ଣ କରେ ସେଇଥିରେ ଖୁସି ହୁଏନି, ବୈଷ୍ଣବ ଯେତିକି କରେ ତା ମନୋଭାବନା, ସେ ସମୟରେ ତା ମନୋଭାବନା କ'ଣ ଅଛି ସେଇଟାରେ ସେ ସେଇଟା ଭାବିକି ବେଶୀ ଖୁସି ହୁଏ। କେତେ ସୁନ୍ଦର ଗୀତ ଗାଇଲି, କୀର୍ତ୍ତନ କଲି, କେତେ ଲୋକ ନଚେଇ ଦେଲି, ସେଇଟା ମ୍ୟାଟର କରୁନି। ହେ ଗୀତ ଗାଇଲା ବେଳେ, ନାଚିଲା ବେଳେ, ନଚେଇଲା ବେଳେ ମୋ ମନୋଭାବ କ'ଣ ଥିଲା ସେଇଟା ମ୍ୟାଟର କରୁଛି, ସେଇଟା ଭାବିକି ବୈଷ୍ଣବ ଖୁସି ହୁଅନ୍ତି। ତ ଏଇ ମୁଡ଼ରେ କଲେ ସବୁକିଛି ସୁନ୍ଦର ହବ, ହେଲ୍ଦି ହବ, ଆଉ ଆମେ ଏଇ ପ୍ରତିଷ୍ଠା ଲୋଭ ଏଇସବୁରୁ ଆମେ ବଞ୍ଚିକି ରହିବା। ତ ସେଥିପାଇଁ ଯେତିକି ଜିନିଷ ରହୁଛି, ଯେମିତି ଆମେ ବାର ବାର ସିଜି ପ୍ରଭୁ ବି କୁହନ୍ତି, ଗୋପାଳ ଭଟ୍ଟ ପ୍ରଭୁ ବି କୁହନ୍ତି, ସେ ବି ବହୁତ ଥର ଫେସ୍ କରିଛନ୍ତି। ଯେତେବେଳେ ଦିଲ୍ଲୀରୁ ଥିଲାବେଳେ ସୁନ୍ଦର ଗୋପାଳ ପ୍ରଭୁ, ସେ ବହୁତ ତାଳ ଦେଇକି ଏକଦମ ପୁରା ଉପମା ଦେଇକି ମୃତଙ୍ଗ ବଜାନ୍ତି, ଏକଦମ ପୁରା ରସିଲା। ଯେତେବେଳେ ସୁନ୍ଦର ଗୋପାଳ ପ୍ରଭୁ ସାମ୍ନାରେ କୀର୍ତ୍ତନ କରିତେ ବସନ୍ତି, ବେଶୀ କିଛି ମାନେ ଏଇ ତାଳ ଉପମା ଦେଇ ଦେଇ ଚେଷ୍ଟା କଲେ ସିଧା ଗାଳି ଦିଅନ୍ତି, ସିଧା ଗାଳି ଦିଅନ୍ତି, କେତେ ଥର ଗାଳି ଖାଏ, ଇନସଲ୍ଟ। ୟେଲୋ ଡ୍ରେସ୍ରେ ଥିବେ, ତିଳକ କରିଥିବେ, ସବୁ ୟୁଥ ନୂଆ ନୂଆ ଲୋକ ସବୁ ପିଲା ଥିବେ, ଗାଳି ଦିଆଯିବ, ପୁରା ଅହଙ୍କାର ଏକଦମ ପୁରା। ତାପରେ ସେଇ ପୁରା ମୂଳ ବାଜାକୁ ଆସିକି ବଜେଇବେ ପୁରା, ଶ୍ରୀଜୀ ପ୍ରଭୁ ବହୁତ ଥର ଗାଳି ଖାଇଛି, ସେଟା ଡରନ୍ତି ବି ବଜେଇଲେ, କାହିଁକି ନା ଚେକ୍ କରନ୍ତି ସେଇଠୁ ବୈଷ୍ଣବ। ତ ମୁଡ୍ ତମେ ବେଶୀ ରସ ଦଉଛ ମାନେ ମୁଡ୍ ଆଉ କିଛି ଅଛି, ଆଉ ଯେତେବେଳେ ପୁଣି ଷ୍ଟାର୍ଟ ହୁଏ ପୁଣି ପୁଣି ତାପରେ ରସ ଦେଲେ ଆଉ କିଛି କୁହନ୍ତି, ଯେତେ ଖେଳ କଲେ ବି କିଛି କୁହନ୍ତି, ମାନେ ଜାଣେ ଏବେ ଲାଇନ୍କୁ ଆସିଗଲା ପିଲା। ସେଥିପାଇଁ ବୈଷ୍ଣବ ସେବାରେ ଅହଙ୍କାର ଶୁଦ୍ଧି ହବ, ତ ବୈଷ୍ଣବ ସେବା ଯଦି କରିବା, ବୈଷ୍ଣବ ସାଙ୍ଗରେ ରହିବା, ଅହଙ୍କାର ଶୁଦ୍ଧି ହବ। ତ ଏଇସବୁ କିଛି ପଏଣ୍ଟସ ଯଦି ଆମେ ଆପ୍ଲାଏ କରନ୍ତି ଆମ ସେଣ୍ଟର ମାନଙ୍କରେ ନିଜ ଲାଇଫରେ, ଯାହା ଆମେ NDP କି PBT କରୁଥିଲେ ଏକ୍ଜାକ୍ଟଲି ସେ, ସକାଳୁ ଉଠିକି ବୈଷ୍ଣବ ଯାହାକୁ ଦେଖିବା, ହରେ କୃଷ୍ଣ କହିବା, ମନ୍ଦିର ଭିତରୁ ପ୍ରବେଶ କଲେ ପହଡ଼ ଖୋଲା ହେଇନି, ଯିଏ ବି ଭକ୍ତ ଦେଖିଲେ ଜୁନିୟର ହୁଅନ୍ତୁ ତାକୁ ପ୍ରଣାମ କରିବା, ପାଞ୍ଚ ଗଣ ତର ସଦୃଶ। ଜଣେ ସାଉଥ ଇଣ୍ଡିଆରୁ ଆମ ଗୁରୁ ମହାରାଜ ଡିସାଇପଲ୍ ଜଣେ ଆସିଥିଲେ, ସେ କହିଲେ ଆମେ ପ୍ରତ୍ୟେକ ଦିନ ବାଛା କଳ୍ପତରୁ ବେଶ୍ୟ କୃପା ସିନ୍ଧୁ ପତିତାନ ପାବନେବ୍ୟ ବୈଷ୍ଣବ୍ୟ ନମ ନମ କରୁଛନ୍ତି ନା, କେଉଁଦିନ ଭାବିଛ ସେ ଯେଉଁ ଯାହାକୁ ପ୍ରଣାମ କରୁଛ ନିଜେ ପତିତ ଆଉ ସିଏ ବାଛା କଳ୍ପତରୁ, କେଉଁଦିନ ଭାବିଛ କୁହ। ସବୁ ହସିଲେ ସେଠି ସମସ୍ତେ, ବହୁତ ସିନିୟର ବି ଉଠିଲେ ଦିଲ୍ଲୀରେ କ୍ଲାସ ଭାଗବତ କ୍ଲାସରେ ଶୁଣିଛନ୍ତି। ବାଛା କଳ୍ପ ତରୁ ଯଦି କହୁଛ ତାହେଲେ ପୁଣି ପରେ କାହିଁ ଗାଳି ଦଉଛ, ଯଦି ବାଛା କଳ୍ପ ତରୁ କହୁଛ ପରେ ପୁଣି ସେ ସେବା ନ କଲେ ଗାଳି ଦଉଛ କାହିଁକି, ତାକୁ ରିକ୍ୱେଷ୍ଟ କାହିଁ କରୁନୁ। ଆଉ କରେକ୍ଟିଂ ମେଣ୍ଟାଲିଟି କାଢ଼ିଦେବା ଦରକାର ନିଜ ମାଇଣ୍ଡରୁ, ଯଦି କରେକ୍ଟ ଯଦି ତମକୁ ସେ ଅଥରିଟି ପୋଜିସନରେ ରଖାଯାଇଛି ତାହେଲେ କରେକ୍ଟ କରିପାରିବ, যদি ফল্ট দেখছো কো সিনিয়র মধ্যে কি ইকুয়াল কি জুনিয়র বহুত প্লিজিং মোডে কহা দরকার সিনিয়র কু তো কেবে বি নয় তা অথরিটি সামনে কহা দরকার কি প্রভুজি মতো এটা ভালো লাগুনি প্রভুঙ্ ভিতরে আমার করবে আমার নাম দিয়ে কুহত থরে দুইথর প্রয়াস করা দরকার ন হচ্ছে তো ভগবান পায়ে প্রার্থনা করা দরকার আপন সুধারত বাস সহিল তো এই যে জিনিস কি প্রণাম করা হরে কৃষ্ণ কহা প্রসাদ সময় আপন কী সম্বোধন করা প্রসাদ সময় হরে কৃষ্ণ কী পরমিশন নিয়ে উঠবা শোলা বেড়ে ভগবান প্রণাম করি শোবা যেতবে মন্দির হল কু এটর করছেন প্রভুপাদ পুরা প্রণাম মন্ত্র কী গুরু মহারাজ প্রণাম মন্ত্র পুরা প্রণাম মন্ত্র কী প্রণাম করা ভগবান পুরা প্রণাম মন্ত্র কী প্রণাম করা সর্টকট নয় পুরা যেমি করতে সর্টকট মানে অসুবিধা হব ব্রহ্মচারী লাইফ আছে যেতবে জয়ধ্বনি দে পুরা জয়ধ্বনি দেওয়া স্পষ্ট উচ্চারণ করা জপ কলা বেড়ে আমার এইটি আমার সেন্টারে সব বড় কেউ যদি জপ রিট্রিট ক্লাস করা যাই পারে হলে বহুত ভক্ত গুলিয়া মিশা জপ করছেন বহুত ভক্ত মু দেখছি হরে কৃষ্ণ রাম রাম বাস হয়েগলা গোটে থর মু দেখিছি ক্লিয়র শুনি নিজে তো জপ পুরা স্পষ্ট উচ্চারণ হওয়া দরকার গৌরচন্দ্র প্রভুঙ্ যেতবে ইভলিউশন ফর্ম আসছিলা প্রভু ফিল আপ করছেন মু করছি পূর্ণচন্দ্র প্রভু করছেন রাম বনমাড়ি প্রভু বি করছেন নামাচার্য প্রভু বি করছেন সে লেখা হয়েছে পচরা হয়েছে সন্ন্যাসী মিনিষ্ট্রি পচারিছেন পয়েন্ট করে না প্রভু কি কোণ জপ কোভাবে জপ করছেন জপ কোভাবে তো মু ফার্স্ট লিখি দিয়েছি তারপরে প্রভু পঠাইল প্রভু কহিল হ্যাঁ ইয়া মানে কোণ স্পষ্ট উচ্চারণ মানে নামামৃত বুক যদি বি প্রভুপাদ আমার বাহার করে দেখে লেখা হয়েছে পুরা ডিস্টিঙ্কট জপ করা দরকার স্পষ্ট প্রসেস কোণ এতর গোপালপুর যেত যাই প্রভু পঠাইলে সেটি পচারি মহামন্ত্র মানে কোণ বি লোক জাণি না দীক্ষা হয়েছে ব্রাহ্মণ দীক্ষা হয়েছে জপ কলে 10-15 বর্ষ মহামন্ত্র মানে জাণি না তো প্রসেস মু জাণি নি মু এইটি যেত মতো যেত শুনি যেত আশ্চর্য আজ পর্যন্ত কে কই না মতো মো ভুল মো দুর্ভাগ্য তো প্রসেস হচ্ছে প্রভুপাদ কৌছেন প্রভুপাদ গোটে লেকচর অছি মহামন্ত্র উপরে 15 মিনিট সেটা সে অডিওটা তো প্রভুপাদ কৌছেন এই ট্রান্সেন্ডেন্টাল ভাইব্রেশন আম হৃদয় আর মনকু পিওর করিব স্পষ্ট উচ্চারণ কলে স্পষ্ট শুনিলে এই শব্দ ব্রহ্ম শব্দ তরঙ্গ কান বাটে যাইকি হৃদয় গ্রন্থি কু কাটিব এইটা হচ্ছে প্রসেস ক্লিয়র শুনিলে ক্লিয়র উচ্চারণ কলে তো জন ক্লিয়র শুনিব ক্লিয়র উচ্চারণ কলে ক্লিয়র শুনিলে সেইটা পুনে পশিকি যাইকি আম ভিতরে যেতিক অনর্থ হচ্ছে তাকে সফা করিব এইটা হচ্ছে শব্দ শব্দ তরঙ্গ শব্দ তরঙ্গ তো কেবে নষ্ট হুয়ে না ফর্ম অছি তার আমি দেখিপারু না তার আকার অছি সে ব্রহ্ম আম কান বাটে রিসিভ হয়েকি যাইকি আমার হৃদয় গ্রন্থি কু কাটিব এইটা হচ্ছে প্রসেস তো ইয়াদের যদি আমি গোটে বি জিনিস ফেল মারিবা জপ কাম করিব আউ ব্রহ্মচারী আশ্রমরে যেতে জলদি আমাকে নামাভাস স্থিতি যাওয়া পাই প্রচেষ্টা করিয়া দরকার নামাভাস স্থিতি নাম অপরাধ তো আমি করছেন প্রত্যেক দিন তো নামাভাস স্থিতি কু যদি ন যাই পারি আউ কোনসি আশ্রম রে যাই পারি না জপ করতে যদি আপনার কি ছোট ছুয়া থিব গৃহস্থ হত সে আসিকি আপনার কাঁধে ঝুলিব কোডর শুই পড়িব প্রণাম করতে কোডর এটা সব বিএসএস ক্লাসের এক্সাম্পল দিয়েছে আপনি দেখতে গৃহস্থ হত কোডি গৃহস্থ হত স্ত্রী চিলে কইব কি সরিয়েছি মটরটা টি অন করে দিও পানি সরিয়েছি গ্যাস নিয়ে আস তো বহুত কিছু প্রবলেম আসে কিন্তু ব্রহ্মচারী সেমিতি কিছু প্রবলেম নাই আরামসে সকাল উঠিও ভাই কিছু কাম নাই রামদেব প্রভু কুহ আসলে কইবে এইথর বহুত জবরদস্ত ক্লাস দিয়ে ব্রহ্মচারী ক্লাস ভাই চুপচাপ ব্রহ্মচারী কিছু কাম নাই সকাল উঠলা গাধে পড়লা চুপচাপ টুঙ্গু টুঙ্গুড়ি গলা গাধে পড়লা আরামসে কপড়া ধুইলা শুকাই দেলা চুপচাপ আরামসে টেনশন নাই কুয়াড়ু খাইয়া সব তো রেডি হবা 8টা তো ভোগ লাগিয়ে রয়েছে ভগবানঙ্কর ব্রেকফাস্ট বসিলা জপ কলা একদম পুরা মন ধ্যান দিয়ে পুরা ভগবান ডাকিলা ষোলমালা কমপ্লিট তারপরে পুনি দর্শনার্থী কলা পুনি শুঙ্গিলা সেন্ট বি ডেলি ডেলি হাত লাগিব আছে গুরু পূজা কলা নাচিলা কুদিলা প্রসাদ পাইলা পুনি সেবা কলা বাস পুনি সেবা করি আসিও রাত্রি থকি যাইতিও আরামসে শুই বিন্দাস লাইফ সেইপাই না ব্রহ্মচারী আশ্রম আসছেন না কিন্তু এইথর মজা নেই পারু না সেইপাই আমি ছাড়ি দেছেন কে ছাড়ি দবা বি যদি যদি এই যে রুলস যা কিছু ডিসকশন হল যদি কি এটা বহুত ছোট লাগিপারে কিন্তু বহুত ইম্পর্টেন্ট ଯଦି ଆମେ ଫଲୋ ନ କରିବା ଯେତିକି ଆମେ ଏଇଠି ବସିଛନ୍ତି ହୁଏତ ଆଜି 5 ବର୍ଷ କି 10 ବର୍ଷ 15 ବର୍ଷ ପରେ ସଂଖ୍ୟା ବହୁତ କମ୍ ଥିବ, ବହୁତ ଗିନେ ଚୁନେ ଲୋକ ବସିଥିବେ, ଇନକ୍ଲୁଡିଂ ମି ଅଲସୋ, ବହୁତ ଜଣେ ଦୁଇ ଜଣ ବଞ୍ଚିଥିବେ, ବାକି ସବୁ କିଏ ହଳ କରୁଥିବ, କିଏ ମାର୍କେଟିଂ କରୁଥିବ, କିଏ ପାନ ଦୋକାନ ଦେଇକି ବସିଥିବ, ଧୂପ ବିଜନେସ୍ କରୁଥିବ, କି ଏଇସବୁ କାମ କରୁଥିବେ। ଇସ୍କନ୍ଦ ବ୍ରହ୍ମଚାରୀ ବ୍ରହ୍ମଚାରୀ ପରେ ଗୃହସ୍ଥ ଯାଏ ଆଇଦର ମାୟାପୁରର ତେବେ ରିକ୍ସା ଚଲାଉଛନ୍ତି ବହୁତ ବ୍ରହ୍ମଚାରୀ ଦେଖିନି, ଅଟୋ ରିକ୍ସା ଟଟ, କିଏ ଧୂପ ଦୋକାନ କରୁଥିବ, କିଏ ଦଲାରୀ କରୁଥିବ, ଏଇସବୁ କାମ କରିବା। ପ୍ରଭୁଜୀ କହୁଥିଲେ ଶୁଭମ ଶୁଭକ ସ୍ୱାଇଁ ମହାରାଜ କୁହନ୍ତି, ପ୍ରଭୁ କହିବେ ସେଇଟା ଏମିତି ସେଇ କୁକୁର ଗୁଇଁଠା ମାରୁଥିବ, ଭୁକୁଥିବ, ପୁଣି ଯାଇ ପଛରେ ମୁହଁ ଲଗାଉଥିବ, ବାସ୍ ଏଇ ସିନ୍ ରିପିଟ୍ ହେଇଥିବ। ଗୃହସ୍ଥ ଲାଇଫ ମାନେ ତ ସେଇଆ, ଯେତେ ହେଲେ ବି ହବ ସେଇଟା ତ ବହୁତ ମୁସ୍କିଲ। ବ୍ରହ୍ମଚାରୀ ଆଶ୍ରମକୁ ଆସିଛନ୍ତି ମାନେ ଡେଞ୍ଜର ଜୋନ୍କୁ ଆସିଛନ୍ତି, ତ ପ୍ରଭୁ କହୁଥିଲେ ବି ନାମାଚାରୀ ପ୍ରଭୁ କମ୍ଫର୍ଟ ଜୋନ୍ ବିଷୟରେ ଡିସ୍କସନ୍ କରିବା ପାଇଁ, ତ ଏଇଟା ନୁହେଁ ଯେ ଆଜି ଗୋଟେ ଦିନ ନୁହେଁ ସବୁକିଛି ହେଇଯିବ। ତ ସ୍ପେସିଫିକ ସମସ୍ତେ କିଛି କିଛି ସ୍ପେସିଫିକ ବ୍ରହ୍ମଚାର୍ଯ୍ୟ ଲେକ୍ଚର ଶୁଣିବା ଦରକାର ସବୁକିଛି। ପ୍ଲିଜ ସମସ୍ତଙ୍କୁ ରିକ୍ୱେଷ୍ଟ, ଶୁଣନ୍ତୁ, ହାର୍ଟ ରିଭିଲିଂ କରନ୍ତୁ, ଫ୍ରେଣ୍ଡ ବନାନ୍ତୁ, ଆପଣ କହିକି ସମ୍ବୋଧନ କରନ୍ତୁ, ହରେ କୃଷ୍ଣ ଶୁଣନ୍ତୁ। ଏ ଯେଉଁ ଛୋଟ ଛୋଟ ଜିନିଷ କିନ୍ତୁ ଏଇଟା ବହୁତ ବଡ଼ ଇଫେକ୍ଟ ଦେଖିବ। ଆମେ ଭାବନ୍ତି ଏଗୁଡ଼ା ସବୁ କ'ଣ ଦରକାର, ଏଗୁଡ଼ା କିଛି ଆବଶ୍ୟକ ନାହିଁ, କିନ୍ତୁ ଏଗୁଡ଼ା ବହୁତ ଆବଶ୍ୟକ କରୁଛି। ଫ୍ୟୁଚରକୁ ପୁରା ସନ୍ନ୍ୟାସୀ ପର୍ଯ୍ୟନ୍ତ ନେଇକି ପହଞ୍ଚେଇବ, ପୁରା ସନ୍ନ୍ୟାସୀ ହବା ତ ଉଦ୍ଦେଶ୍ୟ ନୁହେଁ, ଭଗବତ ଧାମ ନେଇକି ପହଞ୍ଚେଇବ। ତେଣୁ ହରେ କୃଷ୍ଣ ସମସ୍ତଙ୍କୁ ରିକ୍ୱେଷ୍ଟ ପ୍ଲିଜ। ନେକ୍ସଟ ଟାଇମ୍ ଯେମିତି ବହୁତ ଭଲ ପଏଣ୍ଟ କହିଲେ ଆମ ଶୁକ୍ରବାର ପ୍ରଭୁ, ଯେତେବେଳେ ଆଜି ଭୋରୁ କହିଲେ ପ୍ରଭୁ ଲାଷ୍ଟ ଟାଇମ୍ କ୍ଲାସ୍ ହେଇଥିଲା କ'ଣ ଫିଡ଼ବ୍ୟାକ୍, ଆପଣ କିଛି ଫିଡ଼ବ୍ୟାକ୍ ନେଇନାହାନ୍ତି, ପୁଣି ଆଉ ଥରେ କ୍ଲାସ୍ ଆରେଞ୍ଜ କରିଦେଲେ, ଫିଡ଼ବ୍ୟାକ୍ ନେବା ଦରକାର। ଲାଷ୍ଟ ଟାଇମ୍ ଆମର ହେଇଥିଲା ସାଧନା କାର୍ଡ ସମସ୍ତେ ଭରିବା ଦରକାର, ତୁମ ଜାଣିବାରେ କେହି ଷ୍ଟାର୍ଟ କରୁନାହାନ୍ତି, ଏଟଲିଷ୍ଟ ଏଇଥରରୁ ଷ୍ଟାର୍ଟ କରନ୍ତୁ। ସମସ୍ତଙ୍କୁ ତ ବାଣ୍ଟି ଦିଆଯାଇଛି, ଭଦ୍ରକରେ ଅଛି, ଜଳେଶ୍ୱରରେ ଅଛି, ବାଲେଶ୍ୱରରେ ବି ଅଛି, କେଉଁଝରରେ ନାହିଁ ବୋଧେ। ତ ସାଧନା କାର୍ଡ ଫିଲ୍ ଅପ୍ କରନ୍ତୁ, ସାଧନା କାର୍ଡ ହିଁ ଆପଣଙ୍କ ଆଇନା, କ'ଣ ଆପଣ କ'ଣ ସାଧନା କାର୍ଡ ଦେଖିଲେ ଆପଣ ଜାଣିପାରିବେ। ତେଣୁ ଏଇ ଯେଉଁ ଡିସ୍କସନ୍ ହେଉଛି, ଆଉ ଗୋଟେ ଜିନିଷ ଆମେ ଯେଉଁ ଡିସ୍କସନ୍ କରୁଛନ୍ତି ଏଇଟା ବହୁତ ଫର୍ମାଲିଟି ବି ହେଇଯାଉଛି, ହଁ ହବ କ୍ଲାସ୍ ହଉ ଶୁଣିବା ବାସ୍, କିନ୍ତୁ ଏଇଟାକୁ ହାର୍ଟ ଆଣ୍ଡ ସୋଲ୍ ଭିତରକୁ ନିଅନ୍ତୁ, ଟିକେ ଆଚରଣ କରିବା ପାଇଁ ଟିକେ ଟିକେ ଚେଷ୍ଟା କରନ୍ତୁ। ନେକ୍ସଟ ବ୍ରହ୍ମଚାରୀ କ୍ଲାସ୍କୁ ଯେ ସମସ୍ତଙ୍କୁ ଦିଆଯିବ ସମୟ କିଛି ସେୟାର କରିବା ପାଇଁ, ହରେ କୃଷ୍ଣ ଶିଲ ପ୍ରପାଦ କି ଜୟ ଶ୍ରୀ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରପାଦ ଡିସାପିରିଏନ୍ସ ଡେ କି ଜୟ ଗୌର ପ୍ରମାନନ୍ଦ।
ହରେ କୃଷ୍ଣ, ତ ପ୍ରଭୁଜୀଙ୍କ କ୍ଲାସ୍ ପୂର୍ବରୁ ଛୋଟ ଗୋଟେ ଭକ୍ତି ବିନୋଦ ଠାକୁରଙ୍କର ଗତରୂପେ ବରଣ। ତ ଭଗବାନ ଯେ ସବୁକିଛିର ବକ୍ତା, ଭଗବାନ ସମସ୍ତଙ୍କର ଯେ ପାଳନ କର୍ତ୍ତା ବା ସବୁକିଛି ବହନକାରୀ, ସେ ସମ୍ବନ୍ଧରେ ଗୋଟେ ଭଜନ।
ସର୍ବସ୍ୱ ଚରଣେ ସାପେ
ଭୂମି କଥା ପୁରା Yeah, true.